ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय सरस्वती मात्र महाराज गुरुदेव श्री श्रीमद गौर गोविंद गोस्वामी गुरुदेव अंगराभाई चरण कमलताय प्रणत निवेदन पूर्वक समर्पित हो एवं कृपा भिक्षा करे संस्था संस्थापक आचार्य कृष्ण कृपा श्रीमृति श्री श्रीमदाभाई चरण अरविंद भक्ति वेदांत गोस्वामी प्रभुपाजी महाराज चरण कमल प्रणत निवेदन करे समस्त साधु गुरु वैष्णव आचार्य कृपा भिक्षा करे उपस्थित छोटा वैष्णव मान कृपा भिक्षा करे ଶ୍ରୀମଦ ଭାଗବତର ସୁତ ଗୋସ୍ୱାମୀ ଏବଂ ସ୍ୱର୍ଣ୍ଣକାଳି ଋଷିମୁନିମାନଙ୍କର ପ୍ରସଙ୍ଗକ୍ରମେ ପ୍ରଥମ ସ୍କନ୍ଧର ଅଷ୍ଟମ ଅଧ୍ୟାୟର କୁନ୍ତୀ ଦେବୀଙ୍କର ସ୍ତୁତି ଏ ପ୍ରସଙ୍ଗ ଶୁଣିବା ପାଇଁ ଆମମାନେ ପ୍ରୟାସ ହେଇଛି ତେବେ ସମସ୍ତ ସାଧୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କର କରୁଣା ଭିକ୍ଷା କରି ପ୍ରଭୁ ଶ୍ରୀ ଶ୍ରୀ ରାଧା ଗୋପାଳଜୀ ଓ କୃଷ୍ଣ ବଳରାମଙ୍କର ସ୍ତୁତି ବିଧାନ ଅଟେ ସମସ୍ତ ବୈଷ୍ଣବମାନଙ୍କର କରୁଣାକୁ ଆଶ୍ରୟ କରି ପ୍ରଭୁ ଯାହା କିଛି ସ୍ମରଣ ଦେବେ ଗୁରୁଦେବଙ୍କର ଅଶିଷ କୃପା ଉପରେ ନିର୍ଭର କରି କୁନ୍ତି ମହାରାଣୀଙ୍କର ଯେଉଁ ଉଦ୍ଗାର ତାକୁ ଆମେ ଶ୍ରବଣ କରିବା ତେବେ ସର୍ବପ୍ରଥମେ ଶ୍ରୀ ଶ୍ରୀକୃଷ୍ଣ ବଳରାମ ମନ୍ଦିରର ଅଧ୍ୟକ୍ଷ ମହୋଦୟ ଆମମାନଙ୍କୁ ସ୍ଥାନରେ ପ୍ରଭୁଙ୍କର କଥା କହିବା ପାଇଁ ଅନୁମତି ଦେଇଥିବାରୁ ଆମେ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ ଏବଂ କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ସମସ୍ତ ବୈଷ୍ଣବମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛୁ ଯେହେତୁ ଏ ଦାମୋଦର ମାସରେ ପ୍ରଭୁଙ୍କର କଥା ଶ୍ରବଣ କରିବା ପାଇଁ ଉପସ୍ଥିତ ହୋଇଛନ୍ତି ତେବେ କୁନ୍ତୀ ଦେବୀଙ୍କର ପ୍ରସଙ୍ଗ ସ୍ତୁତି ପ୍ରସଙ୍ଗ ଉପରକୁ ଆସିବା ପୂର୍ବରୁ ପାଣ୍ଡବମାନଙ୍କର ଜୀବନର ସଂକ୍ଷିପ୍ତ ପରିଚୟ ମାନେ ଶ୍ରବଣ କଲା ପରେ ଆଗକୁ ଯିବା ପ୍ରଥମ ସ୍କନ୍ଧର ଚତୁର୍ଥ ଅଧ୍ୟାୟରେ ସୋନକାଦି ଋଷିମାନେ ସୁତ ଗୋସ୍ୱାମୀଙ୍କୁ ପ୍ରଶ୍ନ କରିଥିଲେ କାରଣ ପାଣ୍ଡବମାନଙ୍କ ଜୀବନ ସମଗ୍ର ଭାଗବତ ଭିତରେ ଏକ ଅଦ୍ଭୁତ ଜୀବନ ଯେଉଁ ଜୀବନରେ କେବଳ ବିପଦ ହିଁ ଭୋଗିଛନ୍ତି ଯେଉଁ ବିପଦ ଆସିଲେ ଦେବରାଜ ଇନ୍ଦ୍ରଙ୍କଠାରୁ ଆରମ୍ଭ କରି ପିତାମହ ବ୍ରହ୍ମାଜୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିପଦକୁ ଏଡ଼େଇବା ପାଇଁ ଚାହାନ୍ତି କିନ୍ତୁ ପାଣ୍ଡବମାନଙ୍କ ଜୀବନରେ ଏକ ଅଦ୍ଭୁତ ସଫଳତା ଏବଂ ଅଦ୍ଭୁତ ଦୃଶ୍ୟ ଯେଉଁମାନେ ପ୍ରତି ପଦକ୍ଷେପରେ ବିପଦକୁ ଆହ୍ୱାନ କରୁଥିଲେ ଆଉ ବିପଦରେ ସେମାନେ ତେଜିଆ ହୋଇଥିଲେ ଭଗବତ ପ୍ରାପ୍ତି ନିମିତ୍ତ ଭଗବାନଙ୍କର କରୁଣା ପ୍ରାପ୍ତି ନିମିତ୍ତ ଭଗବତ ପ୍ରେମ ପ୍ରାପ୍ତି ନିମିତ୍ତ ଏହି ବିପଦ ଗୁଡ଼ିକ ତାଙ୍କର ପାହାଚ ସଦୃଶ ହୋଇଥିଲେ ଯାହା ଦେବତାମାନେ ସୃଷ୍ଟି କରିଥିଲେ ଭଗବାନ ଭଗବାନ ଶ୍ରୀକୃଷ୍ଣଙ୍କର ଆବିର୍ଭାବ ସମୟରେ ଗର୍ଭସ୍ତୁତିରେ ପ୍ରଭୁ ଆପଣଙ୍କ ଭକ୍ତମାନେ ଏ ବିପଦକୁ ହିଁ ପାହାଚ କରିକି ବିପଦର ମସ୍ତକରେ ପ୍ରହାର କରି ଆଗର ବସନ୍ତୁ ମାଙ୍ଗୁ ଦେଇ ଆଗକୁ ଆଗକୁ ଭକ୍ତମାନେ ପଳେଇ ଆସନ୍ତି ହାରମୋନିୟମ ସବୁ ଆଗକୁ ନେଇ ଆସୁ ସବୁ ଆଗକୁ ନେଇ ଆସୁ ପୁରା ସମସ୍ତେ ଆଗକୁ ପଳେଇ ଆସୁ ଏ ପାଖକୁ ପଳେଇ ଆସୁଛନ୍ତି ଏସାଇଜ ପ୍ରସଙ୍ଗ ବାସ ଯାହା ସମସ୍ତେ ଆଗକୁ ଆଗକୁ ଆସୁ ପ୍ରଭୁ ଆପଣଙ୍କ ଭକ୍ତ ଏ ବିପଦକୁ ପାହାଚ ରୂପ କରି ସେ ବୈକୁଣ୍ଠକୁ ଆଗମନ କରେ କାରଣ ସାଧାରଣ ଲୋକମାନେ ବିପଦରେ ସଂସାର ବିପଦ ଏକ ଭିନ୍ନ ଦୃଶ୍ୟ ଏକ ଭିନ୍ନ ଅଭିଜ୍ଞତା କାରଣ ସଂସାରରେ ଆମେ ଯେଉଁ ଦୁଃଖ ଚାହୁଁଛେ ଏଡ଼ିବା ପାଇଁ ଏହାର କାରଣ ହେଉଛି ଆମର ଶରୀର ସୁଖରେ ବାଧା ଆସୁଛି ଆମର ସମ୍ବନ୍ଧ ସୁଖରେ ବାଧା ଆସୁଛି ସମସ୍ତେ ବ୍ୟସ୍ତ ଏ ସଂସାରରେ ପଦବୀ ସୁଖରେ ବାଧା ଆସୁଛି ସେଥିପାଇଁ ଆମେ ସଂସାର ଦୁଃଖଟାକୁ ବହୁତ ଭୟ କରୁଛେ କିନ୍ତୁ ପାଣ୍ଡବମାନେ ଆମକୁ ଶିକ୍ଷା ଦେଉଛନ୍ତି ଭକ୍ତି ଜୀବନରେ ଏ କଥା କହିବା ବେଳୁ ଏ ପ୍ରକୃତରେ ଏ କଥା କହିବା ପାଇଁ ଆମର ଯୋଗ୍ୟତା ହିଁ ନାହିଁ ଭାଗବତର ଯେଉଁ ସିଦ୍ଧାନ୍ତ ତାକୁ ଜଣେ ଯେଉଁ ଅନୁଶୀଳନ କରେ
ସେ ଜୀବନରେ ବୁଝିପାରିବ ଯେ ଭକ୍ତି କିଭଳି ବସ୍ତୁ। ପାଣ୍ଡବ ମାନେ ବିପଦର ସମ୍ମୁଖୀନ ହୋଇଛନ୍ତି, କିନ୍ତୁ ପ୍ରତିକାର କରୁନାହାନ୍ତି, ପ୍ରତିକାର କୃଷ୍ଣ କରିଛନ୍ତି। ସବୁ ପାଣ୍ଡବ ମାନଙ୍କ ନିକଟରେ ଥିଲା, ଆଉ ସବୁ ବଳରେ ବଳିଆମ ନିଜ ବଳ ହେଇନଥିଲେ, ଭଗବତ ବଳରେ ବଳିଆମ ହେଇଥିଲେ, କିନ୍ତୁ କୌଣସି ବିପଦର ପ୍ରତିକାରକୁ ସେମାନେ ନିଜ ଜୀବନରେ କରିନାହାନ୍ତି। ସମ୍ପୂର୍ଣ୍ଣ ଆଶ୍ରିତ, ଅନନ୍ୟ ଆଶ୍ରିତ ହୋଇଥିଲେ ଭଗବାନଙ୍କ ଉପରେ। ଏ ହେଉଛି ଭଗବତ ଭକ୍ତି ଯୋଗର ଚାବିକାଠି, ସଫଳତାର ଚାବିକାଠି। ପୂର୍ଣ୍ଣ ରୂପରେ ଅନନ୍ୟ ଆଶ୍ରିତ ହୋଇ ଭଗବାନଙ୍କ ଉପରେ ରହିବା, ଯେକୌଣସି ପରିସ୍ଥିତିରେ, ସୁଖ ପରିସ୍ଥିତିରେ, ଦୁଃଖ ପରିସ୍ଥିତିରେ। କାରଣ ପାଣ୍ଡବମାନଙ୍କୁ ଜୀବନକୁ ନେଇ ଭଗବାନ ଏମିତି ଖେଳିଛନ୍ତି, ଏହାର ପୂର୍ବ ସପ୍ତମ ଅଧ୍ୟାୟ ଆଲୋଚନା କରିବା ପାଇଁ ପଳେଇ ଆସିଥିଲି, କିନ୍ତୁ ମୋର ଭୟ ଲାଗିଲା, କାରଣ କୁନ୍ତୀଦେବୀଙ୍କୁ ସ୍ଥିତି ସରିବ କି ନାହିଁ। ତେଣୁ ଅଷ୍ଟମ ଅଧ୍ୟାୟରୁ ଆମେ ଆରମ୍ଭ କରିବା ପୂର୍ବରୁ ଏ ପ୍ରସଙ୍ଗ କିଭଳି ଆସିଛନ୍ତି ପ୍ରଥମ ସ୍କନ୍ଦ ଭାଗବତରୁ, ସେ କଥାକୁ ସମ୍ୟକ ଆଲୋଚନା କରି ଆଗକୁ ଯିବା। କାରଣ ଭଗବାନ ପାଣ୍ଡବମାନଙ୍କ ଜୀବନକୁ ଏକ ଅଦ୍ଭୁତ ଖେଳନା ଭଳି ଖେଳିଛନ୍ତି। ପାଣ୍ଡବମାନଙ୍କର ଜୀବନକୁ ବିପଦ ବୋଲି କୁହାଯାଇପାରିବ ନା କାହିଁକି ନା, ଯେଉଁଠି ବିପଦ ଅଛନ୍ତି ସେଠି କୃଷ୍ଣ ବି ଅଛନ୍ତି। ଦ୍ରୌପଦୀଙ୍କର ବସ୍ତ୍ରଧାରଣ ହେଉଛି, ଦ୍ରୌପଦୀଙ୍କୁ ଏକ ମହାନ ବିପଦ ବିପଦ ପରିସ୍ଥିତିରେ ପକେଇ ଦେଇଛନ୍ତି। କୁଳବଧୂର ଲଜ୍ଜା ଏକ ପକ୍ଷରେ, ଆଉ କେଉଁଠି ନା ଯେଉଁଠି ଭରି ସଭାରେ ତାଙ୍କର ସ୍ୱାମୀ ବସିଛନ୍ତି, ପିତାମ ବସିଛନ୍ତି, ଏତିକି ନାହିଁ, 2,00,000 ଉପସ୍ଥିତ ଥିଲେ ପୁରୁଷଭାରେ ଦ୍ରୌପଦୀଙ୍କର ବିବସ୍ତ୍ର ସମୟ। ମହାଭାରତ କହୁଛନ୍ତି 2,00,000 ବ୍ୟକ୍ତି ଉପସ୍ଥିତ ଥିଲେ। ଚିନ୍ତା କର, ଦୁର୍ଯ୍ୟୋଧନ ଏତେ କପଟି, ତାର ଯେତେ ମିତ୍ରାଦି ବନ୍ଧୁମାନଙ୍କୁ ଥିଲା ସମସ୍ତଙ୍କୁ ଡାକିଥିଲା, କାହିଁକି ନା ଦେଖ ମୁଁ ପାଣ୍ଡବମାନଙ୍କ ଉପରେ କିଭଳି ବିଜୟ ଲାଭ କରିଛି, ଆଉ ଦ୍ରୌପଦୀକୁ କିଭଳି ଏକ ନିଜ ନାରୀ ବୋଲି ପ୍ରତିପାଦିତ କରିବି। 2,00,000 ବ୍ୟକ୍ତି ଉପସ୍ଥିତ ଥିଲାବେଳେ ଦ୍ରୌପଦୀକୁ ବିବସ୍ତ୍ର କରୁଛନ୍ତି ଦୁଃଶାସନ, କିନ୍ତୁ ବିବସ୍ତ୍ର କରୁଛନ୍ତି, ବିବସ୍ତ୍ର କରିବାକୁ ଦେଉନାହାନ୍ତି। ଲାଖାଗୃହରେ ଅଗ୍ନି ଲଗାଉଛନ୍ତି, କିନ୍ତୁ ପାଣ୍ଡବମାନେ ଜଳୁନାହାନ୍ତି। ବନବାସରେ 12 ବର୍ଷ ବନବାସରେ ଯାଇଛନ୍ତି, କିନ୍ତୁ ତେଜସ୍ୱୀ ହେଇକି ଆସିଛନ୍ତି, ଆକୁ ବିପଦ କୁହାଯାଇପାରିବ। ଭଗବାନ ସ୍ୱତନ୍ତ୍ର ଇଚ୍ଛାରେ ପାଣ୍ଡବମାନଙ୍କୁ ନଚଉଥିଲେ। ସେଥିପାଇଁ ଭୀଷ୍ମଦେବ ପିତା ଆମ ଭୀଷ୍ମଦେବ ଚରିତ୍ରମାନେ ଶୁଣିଥିଲେ, ଜଗ ବିଜ୍ଞାନସୟା ଜଗତା ବୁହନ୍ତି କବୟୋ କି, କାହିଁକି ଭଗବାନ ଭକ୍ତଙ୍କୁ ଦୁଃଖ ଦିଅନ୍ତି, ପାଣ୍ଡବମାନଙ୍କୁ ଦୁଃଖ ଦିଅନ୍ତି, କାହିଁକି ପ୍ରଶ୍ନ କରାଯାଇପାରିବନି ନା କାହିଁକି ବୁହନ୍ତି କବୟୋ କି। ବିଦ୍ୱାନ ଲୋକମାନେ ମୋହିତ ହେଇଯିବେ, ଭକ୍ତ ପାଣ୍ଡବମାନଙ୍କ ଭଳି ଅନନ୍ୟ ଭକ୍ତକୁ ଭଗବାନ କାହିଁକି ଦୁଃଖ ଦେଇଛନ୍ତି, କିଛି ସମାଧାନ କରିବନି। ଯଦି ସେ ପ୍ରଶ୍ନ କରିନି ଭଗବାନ କାହିଁକି ଦୁଃଖ ଦେଇଛନ୍ତି, କିନ୍ତୁ ଏ ଦୁଃଖରେ ଏକ ସ୍ୱାଦ, ସମ୍ପୂର୍ଣ୍ଣ ଭିନ୍ନ ସ୍ୱାଦ ଅଛି। କେହି ସଂସାରରେ ଆମେ ଭକ୍ତ ହେଇକି ଆମେ ଅନ୍ତର ଖୋଲିକି କଥା କହିବା, ଆପଣ କୁହନ୍ତୁ ଆମେ ଭକ୍ତ ହେଇକି ତେଳ କୁମାରୀକି ପଞ୍ଚମାଳ ଧାରଣ କରି କେବେ ହେଲେ ବିପଦ ବେଳେ ସ୍ୱାଦକୁ ଆସ୍ୱାଦନ କରିଛେ? ବିପଦରେ ଏକ ସୁନ୍ଦର ସ୍ୱାଦ ଅଛି, ଭିନ୍ନ ଅନୁଭୂତି ଅଛି, ଭିନ୍ନ ପ୍ରାର୍ଥନା। ଯେଉଁମାନେ ଜୀବନରେ ସେ ସ୍ୱାଦବିକ ପାଇବେ ସେମାନେ ହିଁ ପ୍ରକୃତରେ ବୈକୁଣ୍ଠକୁ ଯାଇପାରିବେ, ସେମାନେ ହିଁ ପ୍ରକୃତରେ ଗୋଲ ବୃନ୍ଦାବନକୁ ଯାଇପାରିବେ, ହରିଙ୍କ ନିକଟକୁ ଯାଇପାରିବେ। ଆଉ ଯେଉଁମାନେ ଆଜି ଯାଇଛନ୍ତି ବି ଆମେ ଦେଖିବା ତାଙ୍କ ଜୀବନରେ, ସେମାନେ କେବଳ ବିପଦରେ କାନ୍ଦି କାନ୍ଦିକି ଯାଇଛନ୍ତି, ତାହେଲେ ବିପଦ ନା? ଗୋପୀମାନେ କାନ୍ଦିଛନ୍ତି, ଆମର ଗୁରୁଦେବ କୁହନ୍ତି ପ୍ରହ୍ଲାଦ କାନ୍ଦିଛନ୍ତି, ଆଉ ବାହ୍ୟର ସବୁ ବିପଦ, ବାପା ଯାହାର ଶତ୍ରୁ ତାଠୁ ବଡ ବିପଦ ସଂସାରରେ କଣ ଅଛି, ମା ଯାହାର ଶତ୍ରୁ ଧ୍ରୁବଙ୍କ ପାଇଁ ତାଠୁ ବିପଦ କଣ ଅଛି, ବିଭୀଷଣ ଭାଇ ଯାହାର ଶତ୍ରୁ ରାବଣ ତାଙ୍କର ଶତ୍ରୁ ତାଠୁ ବିପଦ କଣ ସଂସାରରେ ଅଛି, ଆଉ ରାମଚନ୍ଦ୍ର ମହାପୁରୁଷ ସ୍ୱୟଂ ଭଗବାନ ତାଙ୍କର ମା ବିଶ୍ୱାସ। ଏ ଲୌକିକ ଲୀଳା, ଲୌକିକ ବିଚାର ଯଦି ଭାଗବତ ତତ୍ତ୍ୱ ସହିତ ସମ୍ବୋଧିତ କରାଯାଏ, ଏ ବଡ଼ ଅଦ୍ଭୁତ ଜୀବନ, ଭକ୍ତି ଜୀବନ, ଯେଉଁଥିରେ ଭଗବାନ ବିପଦ ଦେଇଛନ୍ତି ସାଙ୍ଗରେ ଅଛନ୍ତି, ଆଉ ବିପଦର ସ୍ୱାଦକୁ ପଦେ ପଦେ ପାଣ୍ଡବମାନେ ଅନୁଭବ କରୁଛନ୍ତି। ବିପଦ ବେଳେ ଧୈର୍ଯ୍ୟ ରଖିବା, ବିପଦ ବେଳେ ହରିଙ୍କୁ ଭଜନ କରିବା, ଯେଉଁମାନେ ବିପଦ ପରିସ୍ଥିତିରେ ଟିକି ଗଲେ, ପାଦକୁ ସ୍ଥାପନ କରିଦେଲେ ଭକ୍ତି ଯୁଗରେ, ବିଚଳିତ ନହେଲେ, ସେମାନେ ହିଁ କେବଳ ସ୍ୱାଦ ପାଇଥିଲେ। ସେଥିପାଇଁ ପାଣ୍ଡବମାନଙ୍କର ଜୀବନରେ ସବୁ ବଡ ଆଶ୍ଚର୍ଯ୍ୟ, ପାଣ୍ଡବମାନଙ୍କର ଜୀବନ ଆଶ୍ଚର୍ଯ୍ୟ କଥା କ'ଣ କହିବା? ସୌନକାଦି 88,000 ଋଷିମାନେ ସୁତ ଗୋସ୍ୱାମୀ ପ୍ରଶ୍ନ ପଚାରୁଛନ୍ତି, ପରୀକ୍ଷିତଙ୍କର ଜୀବନ ମଧ୍ୟ ଆଶ୍ଚର୍ଯ୍ୟ। ଏଇ ପ୍ରସଙ୍ଗ କାହିଁକି ଆସୁଛନ୍ତି କୁଲଦେବୀଙ୍କ ପ୍ରସଙ୍ଗ? ପ୍ରଶ୍ନ ପଚରା ହେଲା ପ୍ରଥମ ଅଧ୍ୟାୟ ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ନବମ ଶ୍ଳୋକରେ, ଉତ୍ତର ଦିଆଗଲା ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟ 12 ଶ୍ଳୋକରେ। ପ୍ରଶ୍ନର ଉତ୍ତର ହିଁ ଆସୁଛନ୍ତି, ଏ ଭଗବାନ ଯେତେବେଳେ ଭଗବାନଙ୍କର ଲୀଳା କହିବାକୁ ଯାଏ ସୁତ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ଜନ୍ମ କଥା କହିଦେଇଛନ୍ତି, ସେତେବେଳେ ସୌନକାଦି ଋଷିମାନେ ପ୍ରଶ୍ନ ପଚାରୁଛନ୍ତି, ଅଭିମନ୍ୟୁ ସୁତଂ ସୁତ ପ୍ରାହୁ ଭଗବତ ଉତ୍ତମ ତସ୍ୟ ଜନ୍ମ ମାଶ୍ଚର୍ଯ୍ୟଂ କର୍ମାଣି ଚ ଦ୍ରୁଣୀହୀନ। ଆମମାନଙ୍କୁ ପରୀକ୍ଷିତ ମହାରାଜଙ୍କର ଜୀବନ ପ୍ରସଙ୍ଗ କୁହନ୍ତୁ। ପରୀକ୍ଷିତ ମହାରାଜଙ୍କର ବିଶେଷଣ ଭାଗବତ ଉତ୍ତମ, ମହାନ ଭାଗ୍ୟ ପରୀକ୍ଷିତ ମହାରାଜଙ୍କର ହେଇଥିଲା ପ୍ରଥମ ଭାଗବତ ଉତ୍ତମ, ଯାହାଙ୍କ ପାଇଁ ଆମେ ଆଜି ବସି ଭାଗବତ ଶ୍ରବଣ କରୁଛେ, ଯାହାଙ୍କ ପାଇଁ ସୂର୍ଯ୍ୟଙ୍କର ଗତି ଯେଭଳି ଅବିଚଳିତ ଗତିରେ ଭ୍ରମଣ କରେ ସୁଖଦେବ ସେଇଭଳି ସାଧୁ, ଯେତିକି ବସନା ଯିଏ ବ୍ରହ୍ମାନନ୍ଦ କୃଷ୍ଣାନନ୍ଦ ଛଡ଼ା ବ୍ରହ୍ମାନନ୍ଦ ଛଡ଼ା ସଂସାର ଯାହାଙ୍କର ଦ୍ୱୈତ ଦୃଷ୍ଟି ନାହିଁ, ଯିଏ ସର୍ବତା ଭ୍ରମଣ କରନ୍ତି, ସେ ଆଜି ଜଣେ ରାଜା ପରୀକ୍ଷିତ ତାଙ୍କ ପାଇଁ ଅଟକି ଗଲେ 7 ଦିନ ଭାଗବତ କଥା କହିଲେ, ଯେ ସୂର୍ଯ୍ୟ ଭଳି ଭ୍ରମଣ କରନ୍ତି, କେବଳ ଗୃହସ୍ଥ ଗୃହରେ ବୋଧନ ମାତ୍ର ସମୟ ନୁହେଁ, ଗାଈକି ଦୁଇଜଣ ପାଇଁ ଯେତିକି ସମୟ ଲାଗିବ କ୍ଷୀର ଧରିକି ପଳେଇ ଯାଆନ୍ତି, ଆଜି ଭରି ସଭାରେ ବସିକି ମୁନି ଋଷିମାନଙ୍କ ବେଳରେ ହରି କଥା କହୁଛନ୍ତି, ଆନନ୍ଦ ପାଉଛନ୍ତି, କାହା ପାଇଁ ନା ପରୀକ୍ଷିତ ପାଇଁ, ସେଥିପାଇଁ ସେ ଭାଗବତ ଉତ୍ତମ। ଆମେ କେତେ ବଡ ଭକ୍ତ ସମସ୍ତେ ନିଜକୁ ବିଚାର କରିବା ଦରକାର, ଆମ ପରମାତ୍ମା ହୃଦୟରେ ଅଛନ୍ତି, ପ୍ରଭୁ କଣ ଆମକୁ ଭକ୍ତ ବୋଲି ଅଙ୍ଗୀକାର କଲେଣି? ସଂସାର ଆମକୁ କହୁଛି ଭକ୍ତ ବୋଲି, କିନ୍ତୁ ଆମେ ରେକଗ୍ନାଇଜ୍ ପାଇବା ଆମେ ବାସ୍ତବିକ ଭକ୍ତ ବୋଲି କରିଛି ନା କେତେବେଳେ, ନା ଯେତେବେଳେ ଜଣେ ମହତ୍ ଭକ୍ତ ଆମକୁ ଭକ୍ତ ବୋଲି କହିବ, ଯେଭଳି ଦ୍ରୌପଦୀ ମହାରାଜ ଗୋଟିଏ ସୁନ୍ଦର ଉଦାହରଣ ଦିଅନ୍ତି, ଗୋଟିଏ ଓକିଲ କଦାପି ଲ ପାସ୍ କଲା ପରେ ସେ ଓକିଲ କରିପାରିବା, ତାକୁ ଯୋଉ ଲୟର ମାନେ ଅଛନ୍ତି ତାଙ୍କର କଣ ବାର ଆସୋସିଏସନ ଅଛି ସେଟାକୁ ପରୀକ୍ଷା କରି କହିବା, ହଁ ଇଏ ଫିଟ୍ ହେଲେ। ଆମେ କେତେ ବଡ ଭକ୍ତ, ଜଣେ ମହାନ୍ତ ଭକ୍ତ ନିଷ୍କିଞ୍ଚନ ଭକ୍ତ ଯେତେବେଳେ ଆମକୁ ଭକ୍ତ ବୋଲି ସ୍ୱୀକାର କରିବେ ସେତେବେଳେ ଆମେ ଭକ୍ତ ହେବା, ଭକ୍ତା ଭକ୍ତା ଭାଷରେ ଅଛନ୍ତି, ଭକ୍ତିର ଆଭାସ ସ୍ତରରେ ଅଛନ୍ତି। ସୁଖଦେବ ଗୋସ୍ୱାମୀ ବାରମ୍ବାର ପରୀକ୍ଷିତ ମହାରାଜ କହୁଥିଲେ ଭାଗବତ ଉତ୍ତମ, ଉତ୍ତମ ଭାଗବତ ନା କାହିଁକି ତସ୍ୟ ଜନ୍ମ ମହାଶ୍ଚର୍ଯ୍ୟ, ସବୁଠୁ ବଡ ଭାଗ ମାନେ ଆଶ୍ଚର୍ଯ୍ୟର କଥା, ମହାଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ସାଙ୍ଗରେ ବିଶେଷଣ ଲାଗିଛି ମହାଆଶ୍ଚର୍ଯ୍ୟ, ଏଭଳି ଜନ୍ମ କାହାର ସଂସାରରେ ହେଇନି, 3 ମାସ ବେଳେ ଭଗବାନ ସେ ଦର୍ଶନ କରିଛନ୍ତି, 3 ମାସ 3 ମାସରେ ଧନପୁତ୍ର ଅଶ୍ୱସ୍ଥାମା ବ୍ରହ୍ମାସ୍ତ୍ର ଦର୍ଶନ କରିଥିଲେ, ଆଉ 9 ମାସ ପର୍ଯ୍ୟନ୍ତ ସେ ଭଗବାନଙ୍କୁ ଦେଖିଛନ୍ତି। ମହାନ୍ତ ସାଧୁମାନଙ୍କ ମତରେ 12 ମାସ ପରୀକ୍ଷିତ ମହାରାଜ ଉତ୍ତରାଙ୍ଗ ଗର୍ଭରେ ଥିଲେ। ତସ୍ୟ ଜନ୍ମ ମହାଶ୍ଚର୍ଯ୍ୟ, 3ଟି ମହାଶ୍ଚର୍ଯ୍ୟ ତାଙ୍କ ଜୀବନରେ, ଜନ୍ମ କର୍ମ ଆଉ ତସ୍ୟ ଜନ୍ମ ମହାଶ୍ଚର୍ଯ୍ୟ କର୍ମାଣିଚ ଗୁଣୀ, ଆଉ ଶେଷ ଯୋଉ ସରଳତ୍ୟାଗ, 3ଟି ମହାଶ୍ଚର୍ଯ୍ୟ। ଆଉ ଯେତେ ସାଧୁ ଋଷିମାନେ ଆସିଥିଲେ ସେ ମହାଶ୍ଚର୍ଯ୍ୟ ଦେଖିବା ପାଇଁ ଆସିଥିଲେ, ବହୁ ସାଧୁ ଯେତେ ଭଗବାନ ବାଦରାଣୀଙ୍କ ସହିତ ଯେତେ ମୁନି ଋଷିମାନେ ଆସିଥିଲେ ସେ ଏକ ମହାଶ୍ଚର୍ଯ୍ୟକୁ ଦେଖିବା ପାଇଁ ଆସିଥିଲେ, ଜନ୍ମ ବେଳେ ଯୋଉ ମହାଶ୍ଚର୍ଯ୍ୟ ଭଗବାନ ଯାହାଙ୍କର ସୁରକ୍ଷା ଦେଇଥିଲେ ଦେଖିବା, 7 ଦିନ ପରେ ପରୀକ୍ଷିତ ଯେତେବେଳେ ଦକ୍ଷତା ଆସୁଛି ଦର୍ଶନ ଦେବା ପାଇଁ ସେତେବେଳେ କିଭଳି ଭଗବାନ ସୁରକ୍ଷା ଦେବେ, ସେତେବେଳେ ଦ୍ୱାଦଶସ୍କନ୍ଧରେ ଆପଣମାନେ ଦେଖିବେ ଯେତେବେଳେ ସୁଖଦେବ ଗୋସ୍ୱାମୀ ଶେଷ ଅନ୍ତିମ ଉପଦେଶ ଦେଇସାରିଛନ୍ତି, ସେତେବେଳେ ପରୀକ୍ଷିତ ସେତେବେଳେ ମୁଖକୁ ବନ୍ଦ କରିକି ବସିଛନ୍ତି, ତକ୍ଷକ ଆସୁଛି, ତକ୍ଷକ ଆସିକି ଦର୍ଶନ କରିବା ପୂର୍ବରୁ ସ୍ପର୍ଶ କରିବା ପୂର୍ବରୁ ପରୀକ୍ଷିତ ମହାରାଜ ବୈକୁଣ୍ଠକୁ ଯାଇସାରିଲେ, ସେତେବେଳେ ତ୍ୟାଗ କରିଛନ୍ତି, ବ୍ୟକ୍ତ ଶରୀରକୁ ସେ ଦଂଶନ୍ତ ତସ୍ୟ ଜନ୍ମ ମହାଶ୍ଚର୍ଯ୍ୟ, ଜନ୍ମ ହଉଛି ଆଶ୍ଚର୍ଯ୍ୟ, କର୍ମ ଆଶ୍ଚର୍ଯ୍ୟ। ଏଇ ଜନ୍ମ କର୍ମ ନିଧନ ତିନୋଟି କଥା ପ୍ରଭୁପାଦଜୀ ମହାରାଜ ତାଙ୍କ ଭାବାର୍ଥରେ ଲେଖିଛନ୍ତି ଏଇ ଶ୍ଳୋକ। ଏ ଟିକାରେ ବି ନାହିଁ, ଏଇଠି ଜନ୍ମ ମହାଶ୍ଚର୍ଯ୍ୟ ଅକର୍ମ ମହାଶ୍ଚର୍ଯ୍ୟ, କାରଣ କଳିକୁ ଦମନ କରିବା ଏତେ ସହଜ ବସ୍ତୁ ନାହିଁ। ଆପଣ ଶୁଣୁଥିଲେ ଭାଗବତ ମହିମାରେ ନାରଦ ମୁନି ନିଜେ କହୁଛନ୍ତି ଭକ୍ତି ଦେବଙ୍କୁ, ଆରେ ଭଗବାନ ସ୍ୱୟଂ କରୁଛନ୍ତି କଳି ଯାହା କରୁଛି, ଆମେ କଣ କରିବୁ? କଳି ବିରୁଦ୍ଧରେ କଳିକୁ ଭଗବାନ ସ୍ଥାନ ହିଁ ଦେଇଛନ୍ତି, ଆଉ ପ୍ରଭୁଙ୍କର ଶକ୍ତି କଳି ମହାରାଜ ଚାରି ଯୁଗକୁ ପ୍ରଭୁ ସ୍ଥାପନ କରିଛନ୍ତି, ତାଙ୍କ ବିରୁଦ୍ଧରେ ଯୁଦ୍ଧ ମାନେ ଭଗବତ ବିଭୂତି ବିରୁଦ୍ଧରେ, ଭଗବତ ଶକ୍ତି ବିରୁଦ୍ଧରେ ଯୁଦ୍ଧ। ଆଉ କଳିକୁ ପରାସ୍ତ କରିବା ପାଇଁ ଜଣେ ଶକ୍ତିମାନ ବ୍ୟକ୍ତି ଆବଶ୍ୟକ, ଭଗବତ ବିଭୂତିରେ ଯିଏ ବରିଆ ସିଏ ହିଁ କଳିକୁ ପରାସ୍ତ କରିପାରିବ। ସାଧାରଣ ଲୋକ କଳି ଦ୍ୱାରା ପରାହତ ହବ, ନହେଲେ କଳିକୁ ଦେଖି ଭୟ କରିବ, ନହେଲେ ପ୍ରଣାମ କରିକି ପଡ଼ିବ, କିନ୍ତୁ କଳିକୁ ପରାଭୂତ କରିପାରିବ। ପରୀକ୍ଷିତ ମହାରାଜର ଜୀବନ କଣ ନା କର୍ମ ହଉଛି ମହାଶ୍ଚର୍ଯ୍ୟ, କର୍ମ ଅତ୍ୟନ୍ତ ଆଶ୍ଚର୍ଯ୍ୟ। ଏଇଥିପାଇଁ ଯେ କଳି ଶରଣ ଚାଲିଗଲେ ଛୋଟ ଜିନିଷ ନା, ଯାହାଙ୍କୁ ଭଗବାନ ସ୍ଥାନ ଦେଇଛନ୍ତି ସେ ଶରଣ ଚାଲିଗଲେ କାହା ନିକଟରେ ନା ଭାଗବତ ଭକ୍ତଙ୍କ ନିକଟରେ, କାରଣ ଇଏ ବି ଭଗବାନଙ୍କର ବିଭୂତି। କଳି କାହା ନିକଟରେ ହାର ମାନିବେନି, ଯିଏ ଭଗବତ ବିଭୂତିରେ ବଳିଆ, ଯିଏ ଭଗବତ ଶକ୍ତିରେ ବଳିଆ, ତା ନିକଟରେ କଳି କେବଳ ହାର ମାରିବେ, ନହେଲେ କଳି ଦ୍ୱାରା ଆମେ ଗ୍ରସ୍ତ ହେଇଯିବା। ଆଉ ଗୁରୁଦେବ ସେ କଥା କୁହନ୍ତି ଦେଖିଲି ନିଷ୍କପଟ ଭାବେ ଏଇ କଳି କାହାକୁ ହରିଭଜନ କରିବାକୁ ଛାଡ଼ିବ ନା, ନିଷ୍କପଟ ଭାବେ ଆମେ ଚାହିଁବା ନିଷ୍କପଟ, ମାନେ ଗୁରୁ ଚାହିଁବ ନିଷ୍କପଟ ଗ୍ରସ୍ତ ଧର୍ମ ରହିବି, ସାଧୁ ଚାହିଁବ ନିଷ୍କପଟ ସାଧୁତ୍ୱ ଧର୍ମ ରହିବି ନା, କଳି ଏଇ ନିଷ୍କପଟରେ ହରିଭଜନ କରିବାକୁ ଦେବ ନା, ସେ ବହୁ ପ୍ରତିବନ୍ଧକୁ ଆଣି ତ୍ୟାଗ। ସେଥିପାଇଁ ଜଣେ ଭଗବତ ବିଭୂତି ଭଗବତ କୃପାପ୍ରାପ୍ତ ନିଷ୍କିଞ୍ଚନ ବୈଷ୍ଣବଙ୍କର କରୁଣାଟା ଲାଭ କରି ତାଙ୍କ ବେଳାରେ ବଳିଆ ହେଲେ କଳିକୁ ଆଣିପାରେ ନା ଆଣିପାରେ। ସେଥିପାଇଁ ପରୀକ୍ଷିତଙ୍କର ତିନୋଟି ଆଶ୍ଚର୍ଯ୍ୟ, ଜନ୍ମ ଆଶ୍ଚର୍ଯ୍ୟ, ଆଉ କର୍ମ କଳିକୁ ଦମନ କରିବା ଆଶ୍ଚର୍ଯ୍ୟ, ଆଉ ନିଧନ ବି ଆଶ୍ଚର୍ଯ୍ୟ। ଭୂରି ଭୂରି ପ୍ରଶଂସା କରୁଛନ୍ତି ସମସ୍ତେ ଭଗବତ କଥାରେ ରସି କେହି ମତ ହେଇକି ସବୁକୁ ତ୍ୟାଗ କରିଛନ୍ତି, ଆଉ ବ୍ୟକ୍ତ ଶରୀର ବି ତକ୍ଷକ ଦଂଶନ କରିଛି ଯାହାକି ଭସ୍ମୀ ଉଠାଇଛି, ତକ୍ଷକ ସ୍ପର୍ଶ କରିବା ପୂର୍ବରୁ ହିଁ ଯାଇଛନ୍ତି ପରୀକ୍ଷିତ। ଏ ଭାଗବତର ସିଦ୍ଧାନ୍ତ ଏଇ ଯୋଉ ପଚାରିଛନ୍ତି ଅଭିମନ୍ୟୁ ସୂଚନ ସୂଚନ ହେ ସୁତ ଗୋସ୍ୱାମୀ, ଅଭିମନ୍ୟୁଙ୍କର ଯେ ପୁତ୍ର ପ୍ରାହୁ ଭଗବତ ଉତ୍ତମ, ସେ ଭଗବାନଙ୍କର ଅତି ଉତ୍ତମ ଭକ୍ତ, ତାଙ୍କର ଜନ୍ମ କର୍ମ ଆଉ ନିଧନ ଆମକୁ ଟିକେ କୁହ। ପ୍ରଥମ ସ୍କନ୍ଧର ଚତୁର୍ଥ ଅଧ୍ୟାୟ ନବମ ଶ୍ଳୋକ, ପ୍ରଥମ ଅଧ୍ୟାୟ ସପ୍ତମ ଶ୍ଳୋକରେ, ପ୍ରଥମ ସ୍କନ୍ଧ ଭୁଲ କହିଲି, ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ତାର ଉତ୍ତର ଦେଉଛନ୍ତି ସୁତ ଗୋସ୍ୱାମୀ। ଏଇଠି ପରୀକ୍ଷିତ ମହାରାଜଙ୍କ ଜନ୍ମ ପ୍ରସଙ୍ଗ କ୍ରମେ ପରୀକ୍ଷିତଙ୍କ ଗର୍ଭରେ ସୁରକ୍ଷା, କୁନ୍ତିଙ୍କର ସ୍ତୁତି, ଯୁଧିଷ୍ଠିର ମହାରାଜଙ୍କର ରାଜା, ତାପରେ ପରୀକ୍ଷିତଙ୍କର ଜନ୍ମ।
ପରୀକ୍ଷିତ ରାଜସେ ଜନ୍ମ କର୍ମ ବିଲାପନ ସଂସ୍ଥା ଚ ପାଣ୍ଡୁ ପୁତ୍ରାଣ ବକ୍ଷେ କୃଷ୍ଣ କଥୋଦୟ।
ସୁତ ଗୋସ୍ୱାମୀ କହୁଛନ୍ତି ଦେଖ ତୁମେ ମୋତେ ପ୍ରଶ୍ନ ପଚାରିଥିଲେ ପରୀକ୍ଷିତ ଜନ୍ମ କହିବା ପାଇଁ, କାରଣ ସବୁ ସମୟରେ ଭାଗବତରେ ଏକ ଅଦ୍ଭୁତ ଲୀଳା ଆସୁଛନ୍ତି, ଭଗବାନଙ୍କ ବିଷୟରେ ଶୁଣିବା ପାଇଁ ବହୁତ କମ ପ୍ରଶ୍ନ ଅଛି, ଭକ୍ତ ବିଷୟରେ ଶୁଣିବା ପାଇଁ ଅଧିକ ପ୍ରଶ୍ନ ଅଛି, କାହିଁକି ନା ଆମେ ତ ଭଗବାନ ହବାନି ନା ଆମେ ଭକ୍ତ ହବା, ଆମକୁ ଭକ୍ତ ହବାକୁ ପଡିବ। ଭକ୍ତ ତାଙ୍କ ଜୀବନ କିଭଳି, ତାଙ୍କ ଜୀବନରେ ସାଧନା ଅନୁଶୀଳନ କିଭଳି, ଭଗବାନଙ୍କ ଲୀଳା ଶୁଣିବା, ରାସ ଲୀଳା ଶୁଣିବା, ଅତି ଉନ୍ନତ ଲୀଳା ଶୁଣିବା, ଇଏ ଅଧିକାରୀ ବୈଷ୍ଣବର କଥା। ନାମମାତ୍ର ବୈଷ୍ଣବ ଆମ ଭଳି ନାମମାତ୍ର ବୈଷ୍ଣବ, ଭାଗବତରେ ଯେଉଁମାନେ ପ୍ରଶ୍ନ ପଚାରିଥିଲେ ସମସ୍ତେ ନାମମାତ୍ର ବୈଷ୍ଣବ ଭାବନା ନେଇକି ପ୍ରଶ୍ନ ପଚାରିଛନ୍ତି। ଯୁଧିଷ୍ଠିର ମହାରାଜ ପ୍ରହ୍ଲାଦ ମହାରାଜ ବିଷୟରେ ସେଇ କଥା ପଚାରୁଛନ୍ତି, କିଭଳି ଏଟା ସମ୍ଭବ ହେଲା ଯାହାକୁ ଭଗବାନ ସୁରକ୍ଷା ଦେଲେ, ଏଭଳି ସୁଶୀଳ ଶାନ୍ତ ଭକ୍ତ ପିତା କାହିଁକି ଦଣ୍ଡ ଦେଉଥିଲେ, ତାଙ୍କର ଗଣମତି ଟିକେ କହିଲେ। ଧ୍ରୁବଙ୍କର କଥା ଶୁଣି ମୈତ୍ର ଋଷି ତାଙ୍କ ସମ୍ବାଦ ବିଷୟରେ ବିଦୁର ମୈତ୍ର ସମ୍ବାଦ କାରଣ ଆମକୁ ଭକ୍ତ ହେବାକୁ ପଡିବ, ଆମକୁ ଭଗବାନ ହେବାକୁ ପଡିବ, ଆମେ ତ ଭଗବାନ ହେଇପାରିବାନି। ଆଉ ଭକ୍ତ ହେଲେ ଭକ୍ତର ଜୀବନ କିଭଳିଆ ଗୋଟେ ସମ୍ବାଦ କରିବ, କିନ୍ତୁ କେହି ପ୍ରଶ୍ନ କରିପାରୁନି ଭକ୍ତ ଜୀବନରେ କଣ ଭଗବାନ କଥା ଆସିବ କି। ସୁତ ଗୋସ୍ୱାମୀ କଥା ଆସି ମୁନିଋଷିମାନଙ୍କର ସନ୍ଦେହ ନିବାରଣ କରୁଛନ୍ତି। ପରୀକ୍ଷିତ ଅଥ ରାଜର୍ଷି ଜନ୍ମ କର୍ମ ବିଲାପନ, ଏ ରାଜର୍ଷି ପରୀକ୍ଷିତଙ୍କର ଜନ୍ମ ଆଉ କର୍ମ ପରିଦମନ ଆଦି କର୍ମ ଆଉ ବିଲାପନ ବୈରାଗ୍ୟ ବା ମୁକ୍ତି ସଂସ୍ଥାଚ ପାଣ୍ଡବପୁତ୍ରାଣ ଆଉ ପଞ୍ଚୁ ପାଣ୍ଡବଙ୍କର ବୈରାଗ୍ୟ। ଦେଖ ବହୁ ବିପଦ ଭୋଗିଲା ପରେ ସମ୍ପଦ ପାଇଲେ କିଏ ଟିକେ କାହାର କିଏ ଇଚ୍ଛା ହୁଏ ଏତେ କଷ୍ଟ ଭୋଗିଲେଣି ଭଲ ବିଶେଷ ଭୋଗ କରିବେ। ବନରେ ବନରେ ଯେଉଁମାନଙ୍କର ଜୀବନ ଯାଇଛି ସେଇ ପାଣ୍ଡମାନେ ସିଂହାସନ ପାଇଲା କିଛି ଦିନ ପରେ ମୁଁ ଜଡ଼ା ଭଳି ଯୁଧିଷ୍ଠିର ମହାରାଜ ଛାଡ଼ିକି ପଳାଉଛନ୍ତି କାରଣ ଭଗବାନ ଚାଲିଗଲେ। ଆଉ ପୃଥାଙ୍କର ଭକ୍ତି କଥା କଣ କହିବା, ଯେଉଁ ଦିନେ ଶୁଣିଲେ କେବଳ କୁନ୍ତି ଯେଉଁ ଦିନେ ଶୁଣିଲେ ଭଗବାନ ଧାମକୁ ଚାଲିଗଲେ ପାଣ୍ଡବମାନଙ୍କ ଭିତରେ କୁନ୍ତିଙ୍କର ବହୁ ବଡ ସ୍ଥିତି ସେଇ ଦିନେ ସାଂସାର ଶ୍ରବଣ ମାତ୍ର ସରସ ଯେଉଁମାନେ ସମ୍ପୂର୍ଣ୍ଣ ଜୀବନ କେବଳ ବନବାସ ଭିତରେ ଦୁଃଖ ଭିତରେ କଟେଇଛନ୍ତି ଯେଉଁ ସମୟରେ ସମ୍ପୂର୍ଣ୍ଣ ବିଭୂତିର ଭୋଗ ସମ୍ପତ୍ତିର ଭୋଗ ଭଗବାନ ଦେଉଛନ୍ତି ସେ ଟିକେ ସ୍ୱାଦ କଲେ ଭଗବାନଙ୍କ ବିନା ଏଠି ବିପଦ ହିଁ ବିପଦ ସମ୍ପତ୍ତି ହିଁ ବିପଦ ପ୍ରଭୁଙ୍କର ବିନା ବିପଦ ଏଠି ବିପଦ ସମ୍ପତ୍ତି ହିଁ ବିପଦ ଯଦି ଭଗବାନ ଲାଗିଛି ବିପଦି ପାଖରେ ସେ ସମ୍ପତ୍ତି ଭଗବାନ ଯଦି ଲାଗିଲେ ସମ୍ପତ୍ତି ପାଖରେ ସେ ସମ୍ପତ୍ତି ତେଣୁ ପାଣ୍ଡୁପୁତ୍ର ମାନଙ୍କର ସଂସ୍ଥା ପାଣ୍ଡୁପୁତ୍ରାଣ ପାଣ୍ଡୁପୁତ୍ର ମାନଙ୍କର ବୈରାଗ୍ୟ ଏହି ମୁନି ଋଷି ମନମୟଟାକୁ ବ୍ୟାଖ୍ୟା କଲେ ପରୀକ୍ଷିତଙ୍କର ଜନ୍ମ କର୍ମ ଅବିଲାପନ ମୁକ୍ତି ଆଉ ପାଣ୍ଡୁପୁତ୍ର ମାନଙ୍କର ବୈରାଗ୍ୟ ଏହି କଥା କହିଲା ମାନେ କୃଷ୍ଣ କଥା ଆସିଯିବ ସେମାନେ କାରଣ ଭକ୍ତ କଥା କହିଲେ ଭଗବାନ କଥା ଆସିବ। କିନ୍ତୁ ଆପଣ ପ୍ରଭୁଜୀ ମହାରାଜ ଗୋଟେ ସୁନ୍ଦର ଉଦାହରଣ ଦିଅନ୍ତି, କେହି ଏଭଳି ଅଛନ୍ତି ଜଣେ ପ୍ରବଚନ ଦେବେ କିନ୍ତୁ ଭଗବାନଙ୍କର କଥା ବିଲକୁଲ କହିବେ, ଏ ଭକ୍ତର କଥା ବିଲକୁଲ କହିବେନି, କେବଳ ଭଗବାନଙ୍କର କଥା କହିବେ, କହିଦେବ କେବଳ ଭଗବାନ ବିଷୟରେ କହିବେ, ଭକ୍ତ ବିଷୟରେ କିଛି କହିବେନି, ଗୋଟିଏ ପ୍ରବଚନ ହେଇପାରିବ ସେଟା କଣ ନା ନିରାକାର ବ୍ରହ୍ମ ଭଗବାନ ନିରାକାର ଭଗବାନଙ୍କର ଆକାର ନାହିଁ ଭଗବାନ କେବଳ ଏ ଗୋଟିଏ କଥା ତା ପାଖକୁ କିଛି ଲଗେଇ ପାରିବେ ତାଙ୍କୁ ଧ୍ୟାନ ଦରକାର। ଭଗବାନଙ୍କର ବିଷୟରେ କହିବାକୁ ହେଲେ ଭକ୍ତ ବିଷୟରେ କହିବାକୁ ପଡିବ କାରଣ ଭକ୍ତ ଆଉ ଭଗବାନ ଦ୍ୱିତୀୟ ସ୍ୱରୂପ ନା। ଯେତେବେଳେ ଭକ୍ତ ଭାଗବତ ଯେତେବେଳେ ଭକ୍ତ କଥା କହିବେ ଶୁଦ୍ଧ ଭକ୍ତ କଥା, ଭାଗବତ ଏକ ଅଦ୍ଭୁତ ଗ୍ରନ୍ଥ ଜୀବନରେ ଏକ ଲାଭ ହେଇଛି ଭାଗବତ ଅନୁଶୀଳ ଚିହ୍ନି ଦଉଛି ଆସିବୁ ଆମେ କିଏ ଭକ୍ତ କିଏ ସମାଜ କିଏ ସଂସ୍କାର କଣ ଭକ୍ତି ସଂସ୍କାର କଣ। ଯେତେବେଳେ ଭକ୍ତ କଥା କୁହାଯାଇଛି ସେ ସାଧୁ ଭକ୍ତ କୁହାଯାଇଛି ସଙ୍ଗୀନ ସାଧୁ ଭକ୍ତାଣ ଈଶ୍ୱର ଆରାଧନ ଆରାଧନା ଦେଇଛନ୍ତି ପ୍ରହ୍ଲାଦ ମହାରାଜ ପ୍ରହ୍ଲାଦ ମହାରାଜଙ୍କ ଶିକ୍ଷାରେ ଭକ୍ତ କହୁନାହାନ୍ତି ସାଧୁ ଭକ୍ତ। ଅମ୍ବରୀଶ ମହାରାଜଙ୍କ ଚରିତ୍ରରେ ଆମେ ଶୁଣୁଥିଲେ ଭଗବାନ ନିଜେ ଦୁର୍ବାସନ କହୁଛନ୍ତି ମଦ ଭକ୍ତ ସାଧୁ ଭକ୍ତ ଖାଲି ସାଧୁ ଭକ୍ତ ସଦାଚାରୀ ଯେଉଁମାନେ ଆଚାରରେ ପ୍ରତିଷ୍ଠିତ ସଦାଚାରରେ ଭକ୍ତି ଆଚାରରେ ପ୍ରତିଷ୍ଠିତ କାରଣ ଆଚାର ପରମ ଧର୍ମ ଆଚାରେ ତିଷ୍ଠତି ଧର୍ମ ଧର୍ମ ପ୍ରବଚନ ରୁହେ ନାହିଁ। ଆମେ ସହସ ଉପଦେଶ ଦେଲେ କି ଭାବିବା ଉଚିତ ନାହିଁ ଏଇ ଉପଦେଶ ଦ୍ୱାରା ଏ ଧର୍ମ ଟିକି ରହିବ, ସଂସାରରେ ବହୁ ଉପଦେଶ ଦେବା ବ୍ୟକ୍ତି ଅଛନ୍ତି କିନ୍ତୁ ଧର୍ମ ଏଥିରେ ରହିବ ନା, ଧର୍ମ ଆଚରଣରେ ରହିବ। ମନୁ ମହାରାଜ ମନୁ ସଂଗୀତାରେ ପାଠ କରୁଥିଲୁ ମନୁ ମହାରାଜ ଲେଖୁଛନ୍ତି ଆଚାର ପରମ ଧର୍ମ ଆଚାରରେ ଧର୍ମ ଟିକି ରହିବ। ଏକ ସଦାଚାରୀ ବୈଷ୍ଣବର ଏକ ପଦ କଥା କୋଟି କୋଟି କଥା ଜୀବନର ଜୀବନକୁ ପରିବର୍ତ୍ତନ କରିଦେବ। ଦେଖ ପ୍ରଭୁପାଦ ତାଙ୍କର ଉଦାହରଣ 15 ମିନିଟ କଥା ସମଗ୍ର ବିଶ୍ୱକୁ ବିଦାୟକ ଭୌତିକବାଦୀ ଯେଉଁମାନେ ପ୍ରବକ୍ତ ହେଇକି ବୋଲୁଥିଲେ ତାଙ୍କର ଅନ୍ତରକୁ ଶୁଦ୍ଧ କରେ ସଦାଚାରୀ ବୈଷ୍ଣବ ସଦାଚାର ବହୁ ବଡ଼ ବିଶ୍ୱସ୍ତ। এই কৃষ্ণ কথা মানে ভগবত ভক্ত কথা, ভক্তর চরিত মানে কৃষ্ণঙ্কর চরিত। তেমন হে পরিবেশী রাম তোমাকে বহু তুমি যে প্রশ্ন পচারিছিলে পরীক্ষিত মহারাজ তাঙ্কর জন্ম কর্ম মহাশ্চর্য কশ্য জন্ম মহাশ্চর্য কর্মণি গুণী নইমে আমাকে তাঙ্ক জন্ম কর্ম বিষয়ে আমাকে কুহ, তার উত্তর মু বর্তমান তোমাকে কুছি বর্তমান আরম্ভ করি। কেবল তাঙ্ক জীবন চরিত কহাপি কৌছ সাধারণ লোক যে ভাগবত পড়িবে সে কদাপি চাহিদি ভক্তি করা কৃষ্ণ কু ভজন করা পাণ্ড মানুষ জীবন কু অনুশীলন করেন লোক মানে কুমি কৃষ্ণ ভক্ত বহু দুঃখ, কৃষ্ণ কৃষ্ণ ডাকলে কৃষ্ণ বহু দুঃখ দিয়ে, কারণ কৃষ্ণ যদি আনন্দ প্রভাত করলে কৃষ্ণ দুঃখ নুহ কৃষ্ণ সুখ নুহ, কৃষ্ণ কম না আশ্চর্য সে অদ্বৈত সত্য সচিত আনন্দময় তাকে গোটে দুঃখ না সুখ না সনাতন আনন্দ স্থিতি, তেমন সে যা দেবে সে দুঃখটা কি কম হব আমার কিছু টর্ম না বলে আমি তাকে দুঃখ বলে কুছি, সে যা দুঃখটা দেবে সেটা কম হব সেটা বি আনন্দ, এটা সুখ বি দেবে সেটা কি আনন্দ, বড় বড় অনুভবের কথা প্রভাতি মহারাজ লিখেছেন, বড় বড় অনুভবের কথাই লিখেছেন, এই অনুভব এই টিকা টিকা কথা না কৃষ্ণঙ্কর স্বরূপ যদি সচিদানন্দময় হল তাহলে আনন্দ যাহাঙ্কর স্বরূপ আনন্দ সে দুঃখটা দেয় সেটা কম হব আনন্দ, সেটা তো দুঃখ নয় আমি দুঃখ সে টর্মটাকে বুঝা পায় সে ভাষাটাকে বুঝা পায় মানে সে আনন্দ হল যেভাবে রসগোল্লা এই কান্দি কান্দি খাইলে বি মিঠা এই হসি হসি খাইলে বি মিঠা, কারণ তার ধর্মটা হচ্ছে মিঠা কাহা পরে রাগি ফোপাড়লে বি সে রসগোল কাদুর আসে ভগবানঙ্কর কথা কৃষ্ণ কথার উদয় হব এ কহি আরম্ভ করিবে পাণ্ডব মানঙ্কর মহাভারত যুদ্ধ পরে পুণে এক পরাজয় বিশাল বড় উৎসব চালিছে সে বিষয়ে কহিলে সংক্ষেপে কহিলে কুন্তিক স্তুতিকে যাবে কারণ এই প্রতি অধ্যায় সব লিঙ্ক হয়ে রয়েছে যদা মৃধি কৌরবসৃঞ্জয়ানাম শেষ দিন অর্থাৎ অঠর দিন মহাভারত যুদ্ধ শেষ দিন অন্তিম দিন মহা মহোৎসব চালিছে আমার বৈষ্ণব ভাষায় মহা মহোৎসব পাণ্ডবমানঙ্কর বিজয় যে কিরটি কু যুধিষ্ঠির মানস কিরটি মহারাজ চক্রবর্তী কিরটি পিঁধিবে আর ভগবান আজ মহা আনন্দরে নাচুছন্তি কারণ ভক্তর বিজয় ভগবান বিজয়ী না ভগবান আজ বহু খুশি মনি ঋষি মানে খুশি ব্যাস ভৌম সমস্ত আজ খুশি আর পিতামহ ভীষ্ম সরসজ্জা পড়ি খুশি যাই জন ধর্মাত্মা জন রাজস্বী জন ভগবত ভগবত নিষ্ঠ ভক্ত আজ গুরু সিংহাসন আরোহণ করি কিন্তু পুণে এক পরাজয় পাণ্ডব মানে চালিয়ে আসল কম না অসুস্থমা দ্রোণী পাঁচটি পুত্রঙ্কর দ্রৌপদীঙ্কর সাহিত্য পাঁচটি পুত্রঙ্কর নষ্ট থাকে সম্পদর দ্বারদেশে রাজাভিষেকর দ্বারদেশ উপবেশ করেছেন আজকে বিপদ দেখুন জীবন কেবল সমগ্র জীবন এই নূতন সুন্দর স্বাদ বিপদর স্বাদ চাকি চাকি পাণ্ডব মানে কুন্তি শিশু কইদেবে বিপদ সন্ধু এক অদ্ভুত স্বাদ অর্জুন যাইছেন শপথ করিতে পাঞ্চালী মু যাচ্ছি গাণ্ডীব এ ধনু ধরিকি গাণ্ডীব ধনু শপথ করি কৌছেন দ্রৌপদী বিশ্বাস আনিয়া পাই গুরুপুত্রঙ্কর মস্তকু ধরিক আনি এই প্রবচন মু কথা করে কইছি কারণ এই প্রবচন তলে হি চার দিন লাগবে যদি অর্জুন বহু সাবধান স্ত্রী কু বুঝা পাই কৌছেন মো গুরুপুত্রঙ্কর মস্তকু ধরিক আনলে কাণ্ডীব গুরুপুত্র মস্তকু ধরি আনি মস্তক কাটি গাড়িয়া ভিন্ন দ্রৌপদী বহু সুন্দর মহিষী শরণাগত ভক্ত গলে ভগবান তাঙ্ক রথর নেই গলে আপনার অর্জুনঙ্কর প্রথম স্তুতি সব শুনবে তারপরে বান্ধিকি আনছেন যেটা বান্ধিকি আনছেন ভগবান অর্জুনকে পরীক্ষা করে পাণ্ডব মানুষ ভিতরে অর্জুন ভগবান এইপাই ভালো পাঁচ ଅର୍ଜୁନଙ୍କର ତୀକ୍ଷ୍ଣ ଉପସ୍ଥିତି ବୁଦ୍ଧି ଆଉ ସରଳ ସ୍ୱଭାବ ଭଗବାନ ସେଇମାନେ ଭଗବାନଙ୍କୁ ପ୍ରାପ୍ତ ହେବେ ଯେଉଁମାନେ ଶିଶୁ ଭଳି ସରଳ ଏକ ସୁନ୍ଦର କଣ କୁହାଯିବ ଏକ ଜଟିଳ ସାଧନ ଏଇଟା କଳି ଯୁଗରେ ସଙ୍ଗ ଦୋଷରେ ସରଳତା ପ୍ରାପ୍ତ ହେବା ବହୁ ବଡ ଗୁରୁଦେବ କୁହନ୍ତି ଯଦି ଏଇପାଇଁ କୌଣସି ସାଧନ ନାହିଁ ଆମର ଗୁରୁଦେବ କୁହନ୍ତି କୌଣସି ସାଧନ ନାହିଁ କେବଳ ଗୋଟିଏ ସାଧନ ଯଦି ସରଳ ଭକ୍ତର ସଙ୍ଗ କରିପାର ତାହେଲେ ସରଳ ହେଇପାରିବ ଗୋଟେ ଛୋଟ ପିଲା ସାଙ୍ଗରେ କେତେବେଳେ ଦୁଷ୍ଟ ଲୋକଟା ସେ ସରଳ ହେବେ ଶ୍ମଶାନକୁ ଗଲେ ଜଣେ କେତେ ବଡ ବିଷ୍ଣୁ ହୃଦୟ ସମ୍ପନ୍ନ ବ୍ୟକ୍ତି ହଉ ସେ କ୍ରନ୍ଦନ କରିବ କାରଣ ସଙ୍ଗର ଦୋଷ ଭଗବାନ ଅର୍ଜୁନଙ୍କୁ ଆଜି ଏତେ ସଖା ପ୍ରିୟ ସଖା କରିଥିଲେ ବହୁତ ସରଳ ଅର୍ଜୁନଙ୍କୁ ପରୀକ୍ଷା କରୁଛନ୍ତି ଅର୍ଜୁନ ତାକୁ ବଦ୍ଧ କରିଦିଅ ଅର୍ଜୁନ ବଦ୍ଧ କରୁନାହାନ୍ତି ଏବଂ ପରୀକ୍ଷିତା ପରୀକ୍ଷା କରିଦେଲେ ଅର୍ଜୁନଙ୍କୁ ଅର୍ଜୁନ ବାନ୍ଧିକି ଧରିକି ଆସୁଛନ୍ତି କିନ୍ତୁ ଦ୍ରୌପଦୀ ଅର୍ଜୁନଙ୍କ ଠାରୁ ବି ଶ୍ରେଷ୍ଠ ଦ୍ରୌପଦୀଙ୍କ ସ୍ଥିତି ଅର୍ଜୁନଙ୍କ ଠାରୁ ଶ୍ରେଷ୍ଠ ନା କାହିଁକି ନା ଯାହାଙ୍କୁ ବାନ୍ଧିକି ଆଣିଛନ୍ତି ତାଙ୍କୁ ଦେଖିକି ଦ୍ରୌପଦୀ ସହିପାରୁଥାନ୍ତି ଜଣେ ବିଦେଶୀ ଭକ୍ତ ଆମର ଲେଖା ହେଇଥିଲେ ମାଲେସିଆର ଆମର ଗୁରୁଦେବଙ୍କର ଆଶ୍ରୟ ତାଙ୍କ ମା ସେଇ କଥା କହୁଥିଲେ ଭାଗବତର ଏଇ କଥାଟି ପଢିକି କହୁ ମୋତେ ଏତେ ଆନନ୍ଦ ଲାଗିଲା ଯାହାଙ୍କର ପୁତ୍ର ପାଞ୍ଚଟି ପୁତ୍ରକୁ ମସ୍ତକ କାଟି ଦିଆଯାଇଛି ପୁତ୍ରଙ୍କର ସଂସ୍କାର ହେଇନି ଯାହାଙ୍କର ସ୍ୱାମୀ ଶପଥ କରିକି ଯାଇଛନ୍ତି ମୁଁ ଯାଉଛି ସେ ଦ୍ରୋଣପତ୍ର ଅଶୋକ୍ଷମାର ମସ୍ତକକୁ ଧରିକି ଆଣିବି ତାର ମସ୍ତକ ଉପରେ ତୁମେ ପାର ଦେଇକି ସ୍ନାନ କରିବ କ୍ରିଷ୍ଣା କିନ୍ତୁ ସେ ଦ୍ରୌପଦୀ ଆଜି କଣ କରୁଛନ୍ତି ଦେଖିଦେଲେ କେବଳ ତାଙ୍କ ସ୍ୱାମୀ ବାନ୍ଧିକି ଆଣିଛନ୍ତି ସ୍ୱାମୀଙ୍କୁ ତିରସ୍କାର କରୁଛନ୍ତି ସାଧୁତ୍ୱ କାହାର କେତେ ପାଣ୍ଡବମାନଙ୍କର ସାଧୁତ୍ୱକୁ ବିଚାର କରିବାକୁ ଗଲେ ପାଣ୍ଡବମାନଙ୍କ ବଂଶରେ ଭୀଷ୍ମଦେବଙ୍କର ସାଧୁତ୍ୱ ବହୁ ଅଟେ ସରସଚ୍ଚାରେ ଶୋଇଛନ୍ତି ସମଗ୍ର ଜୀବନ ବହୁତ ଦୁଃଖ ଭୋଗିଛନ୍ତି କିନ୍ତୁ ପାଣ୍ଡବମାନଙ୍କୁ ଦେଖିଦେଲା ପରେ ସାଙ୍ଗେ ସାଙ୍ଗେ ନିଜ ଦୁଃଖ କଥା କହୁନା ଆମେ ଦେଖୁ ଆମ ଜୀବନ କ'ଣ ଆମେ ଯାହାକୁ ଭେଟିବା ଆମ ଦୁଃଖ କଥା କହିଦେବା ସାଙ୍ଗେ ସାଙ୍ଗେ ପ୍ରଭୁ ଏମିତି ଅସୁବିଧା ହେଉଛି ଏଇଟା ଅସୁବିଧା ଆମେ କଦାପି ଆମ ଦୁଃଖକୁ ଲୁଚେଇ ଅନ୍ୟ ଜଣଙ୍କର ଦୁଃଖକୁ ଆବିଷ୍କାର କରି ତାକୁ ସୁଖ ଦେବା ଶିକ୍ଷା ଆମେ ପାଇବା ପିତା ଆମ ଭୀଷ୍ମ ନିଜ ଦୁଃଖକୁ ବୋଲିକି ସାଙ୍ଗେ 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 ଶାନ୍ତି ପର୍ବ କହିବାକୁ ଲାଗିଲେ ଯୁଧିଷ୍ଠିର ମହାରାଜ ଦ୍ରୌପଦୀ ନିଜର ପାଞ୍ଚ ପୁତ୍ର ସଂସ୍କାର ହେଇନାହାନ୍ତି ପଡ଼ିକି ରହିଛନ୍ତି ତାକୁ ଭୁଲିଗଲେ ଅସଂସ୍କୃତି ଉପାଚ ଅସଂସ୍କୃତି ଅଶ୍ୟ ବନ୍ଧନ ସ୍ୱାମୀଙ୍କୁ ଆଦେଶ ଦିଆଯାଏ ନା କିନ୍ତୁ ଦ୍ରୌପଦୀ ସବୁ ଜଣଙ୍କୁ ଭାଙ୍ଗିଦେବେ ମୁଚ୍ୟତମ ମୁଚ୍ୟତମ ଏ ତାଙ୍କୁ ଭାଙ୍ଗ ଖୋଲି ଦିଅ ଖୋଲି ଦିଅ ଯାହାଙ୍କ ଯିଏ ତାଙ୍କର ପୁତ୍ର ମସ୍ତକୁ କାଟିଛନ୍ତି ତାଙ୍କୁ ବନ୍ଧନ ବି ଅସହମତି ଅଶ୍ୟ ପୁତ୍ରର ମରଣକୁ ସହି ନେଉଛନ୍ତି କିନ୍ତୁ ପୁତ୍ରକୁ ମାରିଥିବା ଅଶୋକ୍ଷମାର ବନ୍ଧନକୁ ସହ କୃଷ୍ଣ ଏ ସ୍ତରକୁ ଯିବାକୁ ହେଲେ ସମ୍ପୂର୍ଣ୍ଣ ନିଶ୍ଚିନ୍ତନ ବୈଷ୍ଣବଙ୍କର କୃପା ଆବଶ୍ୟକ ବୈଷ୍ଣବ ତତ୍ତ୍ୱ ଯେଉଁମାନେ ପାଠ କରିବେ ସେ ତିଳକମାରିବା ପୂର୍ବରୁ ବି ଚିନ୍ତା କରିବେ ଆରେ ବାବା କେତେ ବଡ ସମ୍ପତ୍ତି ବୈଷ୍ଣବ ତତ୍ତ୍ୱରେ କେତେ ବଡ ସମ୍ପତ୍ତି ଦେଖ ଦ୍ରୌପଦୀଙ୍କର ଜୀବନ ଜଣେ ନାରୀ ସ୍ୱାମୀ ଯାହାଙ୍କୁ ଶପଥ କରିକି ଆଣିଛନ୍ତି ବାନ୍ଧିକି ଆଣିଛନ୍ତି ଭଗବାନ ଠିଆ ହେଇଛନ୍ତି ଯୁଧିଷ୍ଠିର ମହାରାଜ କୃତ୍ୟକୃତ୍ୟ ହେଇଗଲେ ବା ପାଞ୍ଚାଳୀ ମୋର ଜୀବନରେ ତୁମେ ଏକ ସମ୍ପତ୍ତି ବହୁ ଗର୍ବ କରୁଥିଲେ କାହିଁ ପାଇଁ ପାଞ୍ଚାଳୀ ପାଇଁ ମୁଚ୍ୟତା ଅଶାନ୍ତି ଅଶାନ୍ତି ଅଶ୍ୟ ଶବ୍ଦ ଲାଗି ସହିପାରୁନାହାନ୍ତି ପୁତ୍ରମାନଙ୍କୁ ସହୁଛନ୍ତି କିନ୍ତୁ ଅଶୋଭାମାର ବନ୍ଧନ ସହିପାରୁନା ମୁଚ୍ୟତମ ମୁଚ୍ୟତମ ଏ ସାକୁ ଶୀଘ୍ର ଖୋଲି ଦିଅ ଖୋଲି ଦିଅ ଅର୍ଜୁନ କହୁଛନ୍ତି କାହିଁ ଖୋଲିବି ଏ ବ୍ରାହ୍ମଣ କାହିଁ କହିଲେ ନା ବ୍ରାହ୍ମଣ ନିତରାମ ଗୁରୁ ବ୍ରାହ୍ମଣ ସର୍ବସର୍ବଦା ସର୍ବଦା ସେ ଗୁରୁ ଦେଖୁନ୍ ଆମେ ବ୍ରାହ୍ମଣଙ୍କ ଆଚାର୍ଯ୍ୟମାନେ ବ୍ରାହ୍ମଣଙ୍କ ବିରୁଦ୍ଧରେ କହିଛନ୍ତି ଧର୍ମକୁ ପ୍ରତିଷ୍ଠା କରିବା ବୈଷ୍ଣବ ଶିକ୍ଷା ଦେଖନ୍ତି ସେ ତାଙ୍କର ବ୍ରାହ୍ମଣତ୍ଵ ଥିଲା କି ଅଶୋକ୍ଷମର ବ୍ରାହ୍ମଣତ୍ଵ ନଥିଲା ଯେ ଶିଶୁମାନଙ୍କୁ ବଦ୍ଧ କରିଛି ତା ବ୍ରାହ୍ମଣତ୍ଵ କେଉଁଠି ଅଛି ସେଟା ଆତତାୟୀ କିନ୍ତୁ ଏକ ଆତତାୟୀ ନିକଟରେ ତାଙ୍କର ବ୍ରାହ୍ମଣତ୍ଵ ଦର୍ଶନ ହେଉଛି ଇଏ ହେଉଛି ବୈଷ୍ଣବ ଅର୍ଜୁନ ପ୍ରଶ୍ନ ପଚାରି ତୁମେ କେମିତି ତାଙ୍କୁ କହୁଛ ଛାଡ଼ିଦେବା ପାଇଁ ସେ ବ୍ରାହ୍ମଣ ହେଲେ ତା ବ୍ରାହ୍ମଣତ୍ଵ ନାହିଁ କହିଲେ ନା ନା ସେ ବ୍ରାହ୍ମଣତ୍ଵ ଦୃଷ୍ଟିରୁ ମୁଁ କହୁନି ଇଏ ମୋର ଗୁରୁଦେବ ଏସ ହି ଭଗବାନ ଦ୍ରୋଣ ପ୍ରଜା ରୂପଣ ବର୍ତ୍ତେ ଆପଣ କଣ ଭୁଲିଗଲେ ଏସ ହି ଭଗବାନ ସାକ୍ଷାତ ମୋ ଗୁରୁଦେବ ସାକ୍ଷାତ ଦ୍ରୋଣ ଭଗବାନ ଯିଏ ଏସ ହି ପ୍ରଜା ରୂପଣ ବର୍ତ୍ତେ ସେ ତାଙ୍କ ପୁତ୍ର ପୁତ୍ର ଯେଉଁଠି ଭୀମସେନ ଭଗବାନ ଶ୍ରୀକୃଷ୍ଣ ଭକ୍ତ ଦୃଷ୍ଟି ଭଗବାନଙ୍କର ଅଦ୍ଭୁତ ଦୃଷ୍ଟି ଏ ଦୃଷ୍ଟି ଲୋକ ଭଗବାନଙ୍କୁ ଆଜି ପର୍ଯ୍ୟନ୍ତ ଗାଳି ଦେଉଛନ୍ତି ଭକ୍ତଙ୍କୁ କି ଗାଳି ଦେଇପାରିବେ ସୁଦାମଙ୍କୁ କି ଗାଳି ଦେଇପାରିବେ କୁହନ୍ତୁ ପ୍ରହ୍ଲାଦଙ୍କୁ କି ଗାଳି ଦେଇପାରିବେ ଭଗବାନଙ୍କୁ ଲୋକ ଗାଳି ଦେଇପାରିବେ ବିଭୀଷଣଙ୍କୁ କି ଗାଳି ଦେଇପାରିବେ ମା କୌଶଲ୍ୟାଙ୍କୁ କି ଗାଳି ଦେଇପାରିବେ ତାଙ୍କର ଦୋଷ କିଏ ଦେଇପାରିବେ ଭଗବାନ ତ ଏମିତି ଅଭିନୟ କରନ୍ତି ଭଗବାନ ଭକ୍ତ ସହିତ ତାଙ୍କ ଦୋଷକୁ ସଂସାର ଲୋକ ବୁଝିପାରେ ତାଙ୍କର ଗୁଣକୁ ଲୋକ ଦୋଷ ବୋଲି ବୁଝୁଛନ୍ତି କିନ୍ତୁ ଭକ୍ତରେ ଜୀବନ ମତେ ନିର୍ମଳ ଜୀବନ ଭଗବାନ କରିଥାଏ ଭଗବାନ ସପୋର୍ଟ କରୁଛି ତାଙ୍କ ଆତ ଦାୟୀ ମାରିଦିଅ କିନ୍ତୁ ଦେଖ ଭଗବତ ଦୃଷ୍ଟି ଆଉ ଦ୍ରୌପଦୀର ଦୃଷ୍ଟି ଦ୍ରୌପଦୀ କଣ କହୁଛନ୍ତି ସୈଷ ଭଗବାନ ଦ୍ରୋଣ ପ୍ରଜାରୋପଣ ବର୍ତ୍ତେ ଏ ସ୍ୱାମୀ ଭଗବାନଙ୍କର ଗୁରୁଦେବ ପ୍ରଜାରୂପରେ ପୁତ୍ର ରୂପରେ ଅଛନ୍ତି ଛଅଟି ଶ୍ଳୋକ ହୋଇଛନ୍ତି ବହୁତ ସୁନ୍ଦର ଶ୍ଳୋକ ଇଏ ସ୍ୱୟଂ ମୋର ଗୁରୁଦେବ ଯିଏ ନିଜ ହତ୍ୟାକାରୀ ବାଣ ହତ୍ୟା କରିଛନ୍ତି ତାଙ୍କୁ ଗୁରୁଦେବ ରୂପରେ ଦେଖୁଛନ୍ତି ଚିନ୍ତା କରନ୍ତୁ ଆମକୁ ଯେଉଁମାନେ ଶିକ୍ଷା ଦେଇଛନ୍ତି ଯେଉଁମାନେ ଆମର ବୟସରେ ବଡ ଆଉ ସାକ୍ଷାତ ଗୁରୁଙ୍କୁ କେଉଁ ଦୃଶ୍ୟ ଦେଖାଯିବ ଆପଣଙ୍କୁ ସାକ୍ଷାତ ଯିଏ ଆମ ଜୀବନକୁ ଓମ ଜ୍ଞାନ ତ୍ରିରାମଦ ସେ ଯୋଉ ଶ୍ଳୋକ ଗାଉଛେ ତାଙ୍କ କଥା କଣ କହିବା ଦ୍ରୋଣାଚାର୍ଯ୍ୟ କିଛି ଶିକ୍ଷା ଦେଇନାହାନ୍ତି କିନ୍ତୁ ଯେହେତୁ ସେ ତାଙ୍କର ଗୁରୁଙ୍କର ପୁତ୍ର ସମ୍ବନ୍ଧରେ ଏ ଦୃଷ୍ଟି ଦେଖୁଛନ୍ତି ଏବଂ ଅର୍ଜୁନକୁ ବୁଝାଉଛନ୍ତି ଦ୍ରୌପଦୀ ସହରାସ୍ୟ ଧନୁର୍ବେଦମ୍ କହିଲେ ଅର୍ଜୁନ ହେ ସ୍ୱାମୀ ଆପଣ ଯେଉଁ ବାଣରେ ବାନ୍ଧିକି ଆଣିଛନ୍ତି କାହାକୁ ଅଶ୍ୱତ୍ଥମ ସେ ବାଣ କାହା ଆପଣଙ୍କର ଯେଉଁ ଶସ୍ତ୍ର ବିଦ୍ୟାରେ ଆପଣ ବାନ୍ଧିକି ଆଣିଛନ୍ତି ସେଟା କାହା ତାଙ୍କର ପିତାଙ୍କର ମୋର ଗୁରୁଦେବଙ୍କର ତାଙ୍କୁ ଛାଡ଼ିଦେ ଏବଂ ଭଗବାନ ବହୁତ ଖୁସି ହେଇଗଲେ ସମସ୍ତେ ଖୁସି ହେଇଗଲେ କିନ୍ତୁ ସମସ୍ତେ ରାଜି ଯୁଧିଷ୍ଠିର ମହାରାଜ ନକୁଳ ସହଦେବ ଅର୍ଜୁନ ଦ୍ରୌପଦୀ ଏ ଗୋଟିଏ ପକ୍ଷରେ କେବଳ ଭୀମସେନ ଅଲଗା ପକ୍ଷରେ ଭୀମସେନ କହିଲେ ନା ଇଏ ସମାଧାନ ତାକୁ ମାରିଦେବା ଦରକାର ଇଏ ଆଗକାଳ ଭଗବାନ ଏକାକି ଠିଆ ହେଇଛନ୍ତି ଦେଖ ପ୍ରଥମ ଥର ପାଇଁ ଏକ ବିଶ୍ୱ ବୈଷ୍ଣବ ଇତିହାସରେ ଜଣେ ନାରୀ ଭଗବାନଙ୍କ ସମ୍ମୁଖରେ ଜଣେ ଜୀବକୁ ସୁରକ୍ଷା ଦେଉଛନ୍ତି ଭଗବାନ ଗୋଟିଏ ପକ୍ଷରେ ଠିଆ ହେଇଛନ୍ତି ଏପଟରେ ପାଣ୍ଡବମାନେ ସମସ୍ତେ ଦ୍ରୌପଦୀଙ୍କ ମତରେ ସମସ୍ତେ ରାଜା ଦ୍ରୌପଦୀ ଯାହା କହୁଛନ୍ତି ଠିକ୍ ଏହି ଭଗବାନ ଦ୍ରୋଣ ତାଙ୍କୁ ଛାଡ଼ିଦେବା ଦରକାର କ୍ଷମା କରିଦେବା ଦରକାର ଭୀମସେନ କହିଲେ ନା ଗଦା ଉଠାଇ ପାରିବା ପାଇଁ ଆସୁଛନ୍ତି ଭଗବାନ ମଝିରେ ଠିଆ ହେଇଛନ୍ତି ଦ୍ରୋଣାଚାର୍ଯ୍ୟ ଦ୍ରୋଣ ପୁତ୍ର ଅଶୋକମ ସେ ଠିଆ ହେଇଛନ୍ତି ଭୀମ ମାରିବା ପାଇଁ ଆସୁଛନ୍ତି ଏଣେ ଦ୍ରୌପଦୀ ସୁରକ୍ଷା ଦେବା ପାଇଁ ଆସୁଛନ୍ତି ପୁତ୍ର ସେଠି ପଡ଼ିଛନ୍ତି ପାଞ୍ଚ ପୁତ୍ର ସେଠି ପଡ଼ିଛନ୍ତି ଯାହାଙ୍କ ମସ୍ତକକୁ ନେଇକି ପଡ଼ିଛନ୍ତି ମସ୍ତକ ନାହିଁ ଆଗ ପାଇ ବୋଲି ସେଇ ପୁତ୍ରର ମରଣ ପୁତ୍ର ଶରୀର ଆଗରେ ଆଜି ସୁରକ୍ଷା ଦେଉଛନ୍ତି ଗୁରୁପୁତ୍ରଙ୍କୁ ଭଗବାନ ଦେଖିଲେ ଏକ ଅଦ୍ଭୁତ ସ୍ଥିତି ଏଣେ ଭୀମସେନ ଗୋଦାଭରିକ ଆସୁଛି ମାରିବା ପାଇଁ ଏଣେ ଦ୍ରୌପଦୀ ଆସୁଛି ଅଶୋକ୍ଷମଙ୍କୁ ସାହାଯ୍ୟ କରିବା ପାଇଁ ଭଗବାନ ଚତୁର୍ଭୁଜାଇ ଦୁଇ ହସ୍ତରେ ଦ୍ରୌପଦୀଙ୍କୁ ଅଟକଉଛୁ ଦୁଇ ହସ୍ତରେ ଭୀମସେନ ଅଟକଉଛୁ ତାପରେ ଅର୍ଜୁନଙ୍କୁ ପରୀକ୍ଷା କରିଥିଲେ ଅର୍ଜୁନ ତୁମେ ଏବେ କଣ କରିବ କର ଭୀମସେନ ଚାହୁଁଛି ମାରିଦେବା ପାଇଁ କିନ୍ତୁ ଆଉ ସମସ୍ତେ ଚାହୁଁଛନ୍ତି ସେ ନମ୍ବର କିନ୍ତୁ ତୁମେ ସପୋଜ କରିଥିଲ ଦ୍ରୌପଦୀ ବାହାଘରେ ମୁଁ ତା ମସ୍ତକୁ କାଟିକି ଆଣିବି ଆଉ ମୁଁ ଶାସ୍ତ୍ରରେ ମଧ୍ୟ କହିଛି ଯେ ଆତତାୟୀକୁ ବଦ୍ଧ କରିଦେବା ଦରକାର କିନ୍ତୁ ବ୍ରାହ୍ମଣ ବଦ୍ଧ ଯୋଗ୍ୟ ନୁହେଁ ତୁମେ ଯାହା କରିବା କଥା କର ଅର୍ଜୁନ ବୁଝିଦେଲେ କିନ୍ତୁ ଭଗବାନ ଶାସ୍ତ୍ରରେ କହିଛନ୍ତି ବ୍ରାହ୍ମଣଙ୍କୁ ବଦ୍ଧ କରିବା ଉଚିତ ନୁହେଁ আততায়িক বধ করা দরকার কিন্তু ভগবান তো একথা কই না যদি ব্রাহ্মণ আততায়ী হলে কোন করা যায় যা জ্ঞান নির্মল তাকে বহু জ্ঞান দেওয়া পড়ে না আমার জ্ঞান নির্মল নাই চিত্ত নির্মল নাই এত কথা কে পড়ছি বহু অনুশীলন করিয়া পড়ছি কেবল বিদ্যন্তে হৃদয়ে গন্ধি চিদ্রন্তে সর্বসংশয়া ক্ষিয়তে চাষ্য কর্মাণি এব দৃষ্ট আত্মনিশ্চয় এই ভাগবত হৃদয় গন্ধি জন্ম জন্মরে এই জন্মরে বি ভক্তি রাজ্যে পাদ দেওয়া করে কি লক্ষ লক্ষ সংশয় বিদ্যন্তে হৃদয়ে গন্ধি চিদ্রন্তে সর্বসংশয় এইপাই প্রভু ভাগবত মন্ত্র আবির্ভাব জীবন অন্তরকে সরল করিবে সম্পূর্ণ আনন্দে আশ্রিত করিবে এই ভক্তমানের চরিত্রকে শুনি শুনি জীবনের এক এভাবে এক স্থিতি ঝিউ কেউ সময় অহংকার শূন্য স্থিতি আসব প্রেম আপনার দেখিছেন না প্রেসর মাপতে না প্রেসর মাপলে দুইটা বার থাকে দেখছ দুইটা বার এর যেহেতু গোটে প্রেসর মাপ সেগুলি ভাগবত আমি শ্রবণ করছি শেষ সে চাহিদা পৌঁছা পাই যেতবে অহংকার শূন্য স্থিতি আসব প্রেম যেতে অহংকার বড়ুব সেটি ভক্তি কমুব ভক্তি সেটি বড়ুব ইয়ে জিরো পয়েন্ট আসবে প্রেম উপস্থিতি এই অহংকার না হবে কারণ অহং ব্রহ্মাস্মি ভগবান জীবন স্বরূপ হয় কৃষ্ণ নিত্য দাস কারণ এই গোটিয়ে জিনিস কাছে আসা মহাপ্রভু গোটিয়ে কথা সমাচার বুঝাই দেবে জীবন স্বরূপ হয় কৃষ্ণ নিত্য দাস কিন্তু শহ শহ শাস্ত্র আপনার বুঝা কেতে উদ্গার দৌঁছ কেতে জীবন কু চলাইয়া পাই ভক্তি জীবন এই ভাবে চালিব এই ভক্ত এইভাবে চালিছেন অর্জুন জ্ঞান অন্তর নির্মল দ্রৌপদীকর অন্তর নির্মল প্রহ্লাদকর অন্তর নির্মল সে স্বল্প স্বল্প জ্ঞান টিকি গেল তাঙ্ক হৃদয় ভিতরে কিন্তু বহু জ্ঞান আমার অন্তর রোগনি কেন আধার পাত্র নাই চিত চঞ্চল ভগবত আশ্রয় রূপী পাত্রে সাধু কৃপা ধারণ করে সাধু যে কৃপা করিবে সে কৃপাটা হচ্ছে ভগবত কৃপার আশ্রয় পাত্র সাধু কৃপা এক হৃদয় ভগবত আশ্রয় পাত্র এক নির্মাণ এই পাত্র উপরে ভগবত কৃপাটা টিকি রুহে নির্মল অন্তরের জ্ঞানটা সঙ্গে সঙ্গে আসিব অর্জুন বুঝলে বলে সমস্তিঙ্কর কথা রহব ই তো আততায়ী নাই আততায়ী কাম করেছি ব্রাহ্মণ ব্রাহ্মণ হই আততায়ী করেছি তেমন আপনার মারি পারি তার কেশক মুন্ডন করি মণি মণি জহার এতিকি পরে এ শ্লোক আস আরম্ভ হলে কোটি দেবীকর স্তুতি তারপরে সমস্তে পাণ্ডব মানে কান্দি কান্দি যাচ্ছেন পাঁচ পুত্র সংস্কার করে আসছেন ভগবান শ্রীকৃষ্ণ বি অছেন ভগবান হি তার ক্রমদান করেছেন পাণ্ডব মানে এই পাঁচ পুত্র বিজয় উৎসব এইভাবে অবস্থা দেখ বিপদর সম্পদর দ্বার দেশে পৌঁছি বিপদের এক বিশাল পাচের কুন্ঠি আইয়াল ইয়ে সরিগলেনি জীবনের তাঁকর বিপদ শব্দ কিছু নাই বলে আমি বিপদী কৌছে বিপদি না এই সব প্রাচীর সম্পত্তি সম্পত্তি প্রাচীর তাঁকর ঘণ্টায় না বহু অভিজ্ঞতা ভগবান সে প্রাপ্ত হলে শ্রীসুত অথতে সম্পরে তান স্বানাম উদ্যগম ইচ্ছতাম দাতু সকৃষ্ণ গঙ্গায়াম পুরস্কৃত্য যদু স্ত্রিয় আজি সবু এই পাঞ্চজনের পাঞ্চজনের সংস্কার করে দেওয়ার পরে যে যার সম্বন্ধে থাকে সব কুরুক্ষেত্রে খুঁজুছেন আপনার আমার বি দেখুন সনাতন ধর্মের হিন্দু ধর্মের এই প্রথা শরীরকে পোতি দিয়ে নাহলে পোড়ি দিয়ে খালি ছড়া যাবে সেপা গভর্নমেন্ট আডভার্টাইজ করছে এই এক্সিডেন্ট হয়েছে এই ব্যক্তি এক্সিডেন্ট হয়ে গেলে গভর্নমেন্ট কেদি এই ব্যক্তি তার আইডি কার্ড আছে তাকে নিও তাকে পোড়ি দিয়ে সংস্কার করা যায় পাণ্ডব মানে কৌরব মানে যে মানুষ চিহ্নি পারলে উভয় উভয় বংশজ মানুষ কৌরব মানে তো কেউ নথিলে বিশেষ করে যুধিষ্ঠির মহারাজ সমস্ত সম্বন্ধী মানুষ সব দাহ কলে কুরুক্ষেত্রে কিন্তু কুরুক্ষেত্র বর্তমান হস্তিনাপুর যাচ্ছেন জলদান করিয়া গঙ্গা জলদান করিয়া যে মানে ମରଣ ମରଣ ଦେଖି ଯାଇଛନ୍ତି ମହାଭାରତ ଯୁଦ୍ଧରେ ଯଦିଓ ଭଗବାନ ଦର୍ଶନ କରିଛନ୍ତି କିନ୍ତୁ ଲୌକିକ ବିଚାରରେ ସମସ୍ତ କର୍ମ ଭକ୍ତ ମଧ୍ୟ କରେ। ଭକ୍ତର ଜୀବନ ଭକ୍ତ ଲୌକିକ ଜୀବନକୁ ଆଚରଣ ନ କଲେ ସୁଦ୍ଧା ତାର ଭକ୍ତି ଜୀବନ ଏତେ ଶୃଙ୍ଖଳିତ। କାରଣ ଭକ୍ତିର ଲକ୍ଷଣ କଣ କି? ଭକ୍ତିର ଲକ୍ଷଣ ପ୍ରଥମ ହେଲା ଦୈନ୍ୟ। ଭକ୍ତି ମାନଙ୍କର ଦୈନ୍ୟ ହେଲା ଭୂଷଣତା, ଦୈନ୍ୟ ହେଲା ବଡ଼ ବସ୍ତ୍ର। ଭକ୍ତ ଯେତେ ଭକ୍ତିର ଅଗ୍ରଗତି କରିବ ତାର ବର୍ଣ୍ଣାଶ୍ରମ ସାରଙ୍କର ଅଭିମାନଟା ଅଧିକ ଅଧିକ ଆସିବ। ଘରେ ଅଛି ସ୍ତ୍ରୀ ସହିତ ସମ୍ପର୍କ ନାହିଁ, ଧନ ସହିତ ସମ୍ପର୍କ ନାହିଁ, ସ୍ତ୍ରୀ ପୁତ୍ର ଆସକ୍ତି ନାହିଁ, କିନ୍ତୁ ତାର ଅଭିମାନ କଣ ଆସିବ? ବହୁ ଭଳି ହୀନ ଗୃହସ୍ଥ ସଂସାରରେ କେହି ନାହିଁ। ଜଣେ ତ୍ୟାଗ ଆଶ୍ରମରେ ଅଛି, ଗୃହ ତ୍ୟାଗ କରିଛି, କାହା ସହିତ ସମ୍ପର୍କ ନାହିଁ, ଭଲ ଆହାର ନାହିଁ, ଭଲ ବସ୍ତ୍ର ନାହିଁ, ସବୁ କିଛି ନାହିଁ, ସେ କୃତକୃତ୍ୟ ମନେ କରୁନି ତ୍ୟାଗ ଆଶ୍ରମ। ଇଏ କଣ କରିବ? ମୋ ତଥାପି ବିଷୟ ଭାବରେ ପଛରେ ପଡିକି ରହିଛି। ବର୍ଣ୍ଣାଶ୍ରମ ଅଭିମାନ, ବର୍ଣ୍ଣାଶ୍ରମ ଧର୍ମର ଅଭିମାନଟା ଆହୁରି ବେଶୀ ବେଶୀ କଣ କୁହାଯିବ, ଅତି ଘନିଷ୍ଠ ହେବ। ଭକ୍ତ ସେଥିପାଇଁ ସମସ୍ତ କ୍ରିୟା ଗୁଡ଼ିକୁ କରେ। ଯଦିଓ ମହାଭାରତ ଯୁଦ୍ଧରେ ସମସ୍ତେ ମୁକ୍ତି ପାଇଛନ୍ତି, ଭଗବାନ ଯେହେତୁ ଉପସ୍ଥିତ ଅଛନ୍ତି କୁରୁକ୍ଷେତ୍ରରେ, ଅଥତେ ସଂସରିତାନ ସ୍ୱାନ ଉଦ୍ଦକ ଇଚ୍ଛା କାରଣ, ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେ ନିଜ ଲୋକମାନେ ସମସ୍ତେ ଜଳ ଚାହାନ୍ତି, ପିତୃପୁରୁଷମାନେ ଜଳ ଚାହାନ୍ତି, ତର୍ପଣ କରାଯାଇଛି। ଆଉ ଦାତୁମ ସକୃଷ୍ଣ ଗଙ୍ଗାୟା ପୁରସ୍କୃତମ ଯଦୁସ୍ତ୍ରୀ। ଇଏ ଗୋଟିଏ ଦୃଶ୍ୟ ବା ଇଏ ଗୋଟିଏ କ୍ରିୟା ବୈଦିକ ଧର୍ମରେ ଅଛି, ଯେଉଁଠି ସ୍ତ୍ରୀମାନେ ଆଗେ ଆଗେ ଯିବେ ସ୍ୱାମୀଙ୍କର ଆଗରୁ, ନହେଲେ ସବୁ କର୍ମରେ ସ୍ୱାମୀଙ୍କର ପଛରେ ସେମାନେ ରହିବେ। ସିଦ୍ଧର୍ଶନ ଜଣେ ଟୀକା ଲେଖିଛନ୍ତି, ପ୍ରଭୁପାଲଜୀ ମହାରାଜ ମଧ୍ୟ ଭାବାର୍ଥରେ ଲେଖିଛନ୍ତି, ତସ୍ମାତ୍ କାର୍ଯ୍ୟ ସ୍ତ୍ରୀ ପୁର ପୁରସ୍ରତ୍ୱ ବିଧାନ। ସ୍ତ୍ରୀମାନେ କେବଳ ଯେତେବେଳେ ମୃତ୍ୟୁନ୍ମୁଖୀ ବ୍ୟକ୍ତି ମରଣ ସମ୍ପନ୍ନ ବ୍ୟକ୍ତିକୁ ଜଳଦାନ କରିବାକୁ ପଡିବ, ସେତେବେଳେ କେବଳ ସ୍ତ୍ରୀମାନେ ଆଗରେ ଯିବେ। ଆଉ ବିଦୁର ବି କହିଥିଲେ ପାଣ୍ଡବମାନେ ଗଲେ ବନବାସକୁ, ଅନ୍ୟାୟ ବହୁ ବଡ ଅନ୍ୟାୟରେ ଯାଇଛନ୍ତି ସେମାନେ, ଆଉ ସମସ୍ତ ଅଶୁଭ ଲକ୍ଷଣ ଦେଖୁଛନ୍ତି କିଏ? ଧୃତରାଷ୍ଟ୍ର। ସେତେବେଳେ ବିଦୁର କହିଥିଲେ, ଭାଇ ଦିନ ଆସିବ, ଆଜି ଦେଖୁଛ ନା କୃଷ୍ଣା କିଭଳି କାନ୍ଦି କାନ୍ଦିକି ଯାଉଛନ୍ତି, କିନ୍ତୁ ଏ କୁରୁ ବଂଶରେ ଯେଉଁ ଯେଉଁମାନେ ପାଣ୍ଡବ ବଂଶରେ ଯେଉଁ ଯେଉଁ ବୋଧମାନେ ଥିବେ ସେମାନେ ଦିନେ ଆଗେ ଆଗେ ଚାଲିବେ, ନିଶ୍ଚିତ ଭୟଙ୍କର ଯୁଦ୍ଧ ହବ ଭାଇ, ଏହାର ପରିଣାମ ତ ତୁମେ ଜାଣିବ, ସେଇଦିନ ଆଗେ ଆସିବ। ଅଥତେ ସମ୍ପରେ ତାର ସ୍ୱାନ ଉଦ୍ଦକ ଇଚ୍ଛା କାରଣ, ମୃତ ବ୍ୟକ୍ତିମାନେ ଜଳ ଚାହାନ୍ତି, ଏକ ଶୁଦ୍ଧ ପୁଣ୍ୟବାନ ବ୍ୟକ୍ତି ହସ୍ତରୁ ଜଳ ଚାହାନ୍ତି, ସେମାନେ ଉନ୍ନତି ଗତି ଚାହାନ୍ତି। ଦାତୁ ସକୃଷ୍ଣ ଗଙ୍ଗାୟା ପୁରସ୍କୃତ ଯଦୁସ୍ତ୍ରୀ। ଦ୍ରୌପଦୀ ସହିତ ସମସ୍ତ ସ୍ତ୍ରୀମାନେ ପୁରସ୍କୃତ ଆଗରେ ଯାଉଛନ୍ତି, ପାଣ୍ଡବମାନେ ପଛରେ ଯାଉଛନ୍ତି, ମାଧବ ଭଗବାନ ଶ୍ରୀକୃଷ୍ଣ ବି ସାଙ୍ଗରେ ଅଛନ୍ତି। ଆମର ଗୋଟେ ନୀତି ଥିଲା, ଆମେ ଛୁଆ ବେଳେ ପଢୁଥିଲୁ, ମୋତେ ମନରେ ପଡ଼ୁଛି ସେ ଶ୍ଳୋକଟା କ'ଣ, ରାଜଦ୍ୱାରେ ଶ୍ମଶାନ ହେଇଛ ଜ୍ୟୋତିଷ୍ଠତି ସବନ୍ଧ, ଆରମ୍ଭଟା କ'ଣ? ହଁ, ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଳବେ, ରାଜଦ୍ୱାରେ ଶ୍ମଶାନ ହେଇଛ ଜ୍ୟୋତିଷ୍ଠତି ସବାନ୍ ହବ। ଏ କେସ୍ରେ ସଂସାରକୁ କେବେ ଏମିତି ଠିଆ ହେଇପାରିବେ? ଭଗବାନ ବାନ୍ଧବ ଦେଖାଉଛନ୍ତି ଆଜ୍ଞା, ସବୁ ସମୟରେ ରହିଛନ୍ତି, ଭଗବାନ ନିଜେ ବି ଯାଉଛନ୍ତି ଜଳଦାନ କରିବା ପାଇଁ, ନିଜେ ପିତା ଓ ବିଷ୍ଣୁ ନିକଟକୁ ଯାଉଛନ୍ତି। କେତେବେଳେ ବିଶାଳ ବଡ ପରିବାର ଷୋଳ ସହସ୍ର ଶହେ ଆଠ ରାଣୀ ଚାତକ ଭଳି ଚାହିଁକି ରହିଛନ୍ତି, ଭଲ ବସ୍ତ୍ର ପିନ୍ଧୁ ନାହାନ୍ତି, ଭଗବାନ କେବେ ଫେରିବେ? ଚାରି ମାସ ଅତୀତ ହେଇଗଲେ, ଚାରି ମାସ ରହିଗଲେ ତ ଭଗବାନ ଗନ୍ତରେ ବ୍ୟାକୁଳତା ଦେବତୀ ବସିଲେ, ବାବା ମା ପିଏ ସୁଖ ଦେବୀ, କିନ୍ତୁ ସମାନ ପାଣ୍ଡବମାନଙ୍କ ପାଇଁ ପ୍ରଭୁଙ୍କର କେତେ ବଡ ତ୍ୟାଗ, ଭଗବାନ ବି ଯାଇଛନ୍ତି। ସକୃଷ୍ଣ ଦାତୁ ସକୃଷ୍ଣ ଗଙ୍ଗାୟା ପୁରସ୍କୃତ ଯଦୁସ୍ତ୍ରୀ। ସମସ୍ତେ ନାରୀମାନେ ଆଗାଗି ଯାଉଛନ୍ତି, ପାଣ୍ଡବମାନେ ପଛେ ପଛେ ଯାଉଛନ୍ତି, କାହିଁକି ନା ଜଳଦାନ କରିବେ, ଗଙ୍ଗା ଜଳଦାନ କରିବେ, ଆଉ ଭଗବାନ ନିଜେ ଯାଇଛନ୍ତି, ସେଠି ଭଗବାନ ଉପସ୍ଥିତ ଅଛନ୍ତି। ଉଦକ ସର୍ବେ ବିଲପ୍ୟ ଭୃଷ ପୁନଃ আপ্লুতা হরিপাদাব্জ রাজা পুত শরীর চলে। অদ্ভুত দৃশ্য, ভগবানঙ্କ চরণ কমলରୁ গঙ্গা আসছନ୍ତି, কিন্তু ভগবান আজি পাণ্ডব মানଙ୍କର নিজ লোক ভাবিকি নিজ বন্ধু ভাবিকি ভগবান আজি নিজে গঙ্গার স্নান করছে। যেভাবে পিতাঙ্কু ভীষ্ম দেবঙ্କ নিকটକୁ গলা সময়ରେ প্রণাম পাণ্ডব ভীষ্ম সানুদ সহচক্রিণা সানুদ সহচক্রিণা পুরো স্পষ্ট লিখিদেলে ভাগবত। আচ্ছা সানুদ সমস্ত অনুগ মানে প্রণাম করতে কাহার পাণ্ড মান অনুগ মানে ভগবান প্রণাম কলে না সচক্রিণা পিতাম ভীষ্ম প্রণাম করছেন। পিতাম ভীষ্ম কে যদিষ্ঠে তাঁকু বুঝিয়া চেষ্টা করে না দেখুছ না তাঙ্কর অনন্য ভক্ত কিন্তু মো পাদ তলে ঠিক গোটে প্রণাম করছেন বুঝিয়া চেষ্টা করে না। প্রবল সে সরল কথাটি সুন্দর কথাটা লিখিছেন, কেবল সচিত্তরে ভগবান ইচ্ছা কু ভগবান যাহা করছে না গ্রহণ করে নিও। এই সব সুন্দর উপায় ডোট আস্ক হাই প্রবাসী লিখছেন, কারণ পচারণি জগতের কারণ পচার ভগবান কারণ পচারতে ভগবান কাহিকি জীবন এমনি করছে তার কারণ কিছু পচার সমাধান কিছু না। ভগবান প্রণাম করে পাণ্ডব মান এ পিতাম ভীষ্ম আজ সেইভাবে যাই গঙ্গার নিজে স্নান করছেন নিজ পদ জল নিজে স্নান করছেন। তে নিয় উদকম সর্বে প্রথমে স্নান কলে সমস্ত জলদান করছেন, কি কি জলদান করছেন পরবর্তী শ্লোকে আসছে। সমস্ত নাম নাম নেই কৃষ্ণ কি নাম নৌছেন আর সমস্ত নাম নেই জলদান করবে, বিশেষ করে পুরুষ লোক জলদান করবে জন জন নাম নেই ব্যাস ভৌম সমস্ত নাম করছেন, ব্যাস স্বয়ং ভগবান না সমস্ত নাম কইছেন। এ দ্রৌপদী পঞ্চপুত্র নাম কৌরবঙ্কর শহে পুত্র সমস্ত নাম কৌছে তা জলদান দিয়া ভূষণ না বারম্বার বারম্বার সমস্ত কাঁদুছেন দেখ ভগবান বি কাঁদুছেন কাহি ভগবান কাঁদুছেন ভগবান ভক্ত বৎসল না ভগবান পাখে মানে কেবল ভক্ত বৎসল লাগে ভগবান পাখে কোনো লাগবে না জীব বৎসল বলে ভগবান কোনো চাহুলে এসব জিনিস কিন্তু ভগবান ন চাহুলে বি করিবাকু পড়লা। ভগবান কেতে কার্য ইচ্ছা করতে না কিন্তু করিবাকু হবে অবতার লক্ষ্য এ ভক্ত কু সুরক্ষা আছে ধর্ম প্রতিষ্ঠা আছে ভগবান বহু নীতি বন্ধাই বেড়ে বেড়ে অভিচ্ছা সত্যি বহু কর্ম করেন যেভাবে মথুরা যা ভগবান ইচ্ছা না নন্দ মহারাজ যশোদা ছাড়িকি মথুরা যাই যা আদৌ ইচ্ছা না পুঁ মথুরাপুর যাই পুঁ দ্বারকাপুর একবার কেউটি কেউটি মথুরা কেউটি দ্বারকা ইচ্ছা না কিন্তু করিয়া তো বাধ্য ভগবান পরমশ আছে ভগবান বিলব্য ভূষ পুনঃ পুনঃ সমস্ত কাঁপুছন সমস্ত করদান করছন যা বি আপনার চিন্তা করুন সে বংশরে যেমন আসছেন কত সুগুণ সম্পন্ন ব্যক্তি বহুত লে যেভাবে কর্ণ বহু সুগুণ সম্পন্ন দুর্যোধন বি সুগুণ সম্পন্ন সে যুধিষ্ঠির মহারাজ গোটিয়ে দোষী তাঁকর খুঁজি পাইলে সমস্ত কিছু কিছু গুণ আছে মহাপ দৃষ্টিতে বহু ভগবান তো দোষ দেখতে না গুণ সমস্ত গুণকে স্মরণ করে ভগবান বি খণ্ডন করছেন আর বিলক্ষ্য আপ্লুত হরিপাদাব্জ রজপ্লুত শরীর জয় হরিঙ্কর রজরে আপ্লুত এ আপ্লুত সে ভূত জল গঙ্গা জলরে আপ্লুত স্নান কলে তাপরে জল দান কলে জল কি গঙ্গা প্রভুঙ্কর চরণ জল পঞ্চম শ্লোক ভাগবতের পড়ি নেবে তার তো বিস্তৃত ব্যাখ্যা আছে ধ্রুব মহারাজ গঙ্গা জলরে গঙ্গা জল কিভাবে ধারণা ধারণ করে রয়েছেন বিশাল শ্লোক আছে হরি প্রেম উৎকণ্ঠা দিহোড়ে হরি প্রেম উৎকণ্ঠ দেখি দিহোড় হচ্ছে ধ্রুব মহারাজ আজি বি সেইভাবে রয়েছেন পুরা বিহোড় হচ্ছে হরিপ্রেমে ଭଗବତ ପ୍ରେମରେ ଏତେ କିହଳ ଆଉ ଅସୁବିଧା ହେଲା କେଉଁ କେଉଁଠି ଗଙ୍ଗା ଜଳ ଧୈର୍ଯ୍ୟ ନଷ୍ଟ କରିବେ ଚକ୍ଷୁରୁ ଗଙ୍ଗା ବହିଲା ଭଳି ଅଶୁଭ ହଉଛି ଆଉ ବିକ୍ରମ ଦିଆ ମୁଁ କ୍ଷତ୍ରିୟ କୁମାର ମୋର ଭକ୍ତି ନାହିଁ ଚିତ୍ତ ପୁରା ଦ୍ରବୀଭୂତ ହଉଛି ଦେବ ମହାରାଜ ଏଇଭଳି ଭାବରେ ସେ ଗଙ୍ଗା ଉଦ୍ଧାରଣ କରିଛନ୍ତି ଏ ଶ୍ଳୋକ ଆସିବ ପଞ୍ଚମଶୁଦ୍ଧ ଭାଗବତ ଭଳି କେତେ ଆଦର କରୁଛନ୍ତି ସଂସାର ତିନି ଜଣ ମହତ ଆଦରରେ ଗଙ୍ଗା ଧରିଛନ୍ତି ତା ଭିତରେ ଏକ ହେଲେ ଧ୍ରୁବ ଦ୍ୱିତୀୟ ହେଲେ ଶିବଜୀ ଗଙ୍ଗା ତୃତୀୟ ହେଲେ ପ୍ରଭୁ ବ୍ରହ୍ମାଜୀ ମହତ ଆଦରରେ ପ୍ରତିଦିନ ବ୍ରହ୍ମାଜୀଙ୍କର ଆନ୍ଲିକ ହିଁ ଗଙ୍ଗା ହେଲା ଆନ୍ଲିକ ପରିସର ଗଙ୍ଗା ହେଲା ତାଙ୍କୁ ଆଉ ଧ୍ରୁବଜୀ ଗଙ୍ଗାର ଯେଭଳି ଧାରଣ କରିଛନ୍ତି ଶିବ ଯେଭଳି ଧାରଣ କରିଛନ୍ତି ଧ୍ରୁବ ବି ସେଭଳି ଧାରଣ କରିଛନ୍ତି ଆଉ ବହୁ ହୋଇ ରମଦାନ କରୁଛନ୍ତି ଏହି ଗଙ୍ଗାଜୀଙ୍କର ମହିମା ଭଗବାନ ନିଜେ ଗଙ୍ଗାରେ ସ୍ନାନ କରିଛନ୍ତି ସମସ୍ତେ ସ୍ନାନ କରିକି କ୍ରନ୍ଦନ କରୁଛନ୍ତି ବିଲାଦ୍ୟ ଭୃଷ ପୁନଃପୁନଃ ସମସ୍ତ ପାଣ୍ଡବ କୌରବ ମାନଙ୍କର ଯେଉଁ ଯେଉଁ ବଂଶଧର ମାନେ ଶରତ୍ୟାଗ କରିଛନ୍ତି ସେମାନଙ୍କର ଗୁଣକୁ ସ୍ମରଣ କରିକି ସମସ୍ତେ ବିଳମ୍ବ କରୁଛନ୍ତି ଜଣେ ଅଛନ୍ତି ଯିଏ ଭିତରେ କାନ୍ଦୁଛନ୍ତି ତାଙ୍କର କଥା ଆସୁଛି ସମସ୍ତେ କ୍ରନ୍ଦନ କରୁଛନ୍ତି ଆଉ ମହାପ୍ରଭୁ ଶିକ୍ଷା ଦେଇଛନ୍ତି ଦୁଇଟି ସିଦ୍ଧାନ୍ତ ଚୈତନ୍ୟ ଭାଗବତରେ ଆସୁଛନ୍ତି କାରଣ ତାକୁ ବିଚାର କରିକରି ଗଲାବେଳେ ମହତ୍ଵକୁ ବିଚାର କରିକରି ଯିବାକୁ ପଡିବ ଗଙ୍ଗାରେ ଭଗବାନ ସ୍ନାନ କରୁଛନ୍ତି ଭଗବାନ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସିଥିଲେ ଯେ ମହାପ୍ରଭୁ ପ୍ରତିଦିନ ତିନୋଟି କର୍ମ କରୁଥିଲେ ତିନୋଟି କର୍ମ ପ୍ରତିଦିନ କରୁଥିଲେ ଚୈତନ୍ୟ ଭାଗବତରେ ବର୍ଣ୍ଣନା ପୂର୍ଣ୍ଣାନନ୍ଦ ଠାକୁର ଦେଇଛନ୍ତି ସବାରେ ଲଇଆ ପ୍ରଭୁ ଗଙ୍ଗା ସ୍ନାନ ନବଦ୍ୱୀପବାସୀଙ୍କ ପ୍ରତି ବହୁତ ଅଛି କାରଣ ମହାପ୍ରଭୁ ଯେଉଁ 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 ଘାଟରେ ସ୍ନାନ କରନ୍ତି ଲକ୍ଷ ଲକ୍ଷ ଲୋକ ସେ ଘାଟରେ ସ୍ନାନ କରନ୍ତି ଆଉ ମହାପ୍ରଭୁ କାହାକୁ ସ୍ନାନ ତେଣୁ ସେମାନେ ଯେତେ ଥର ସ୍ନାନ କରିବେ ଉଠିବେ ମହାପ୍ରଭୁ ଜାଣିଶୁଣି ତାଙ୍କରି ପାଖରୁ ଯାଇକି ଜଳ କ୍ରୀଡ଼ା କରନ୍ତି ପାଦକୁ ପିଟନ୍ତି ଜଳରେ ଗଙ୍ଗା ଜଳରେ ଯେତେବେଳେ ପାଦଟା ବାଜିବ ସେ ଜଳଟା ଯାଇ କାହା ଦେହରେ ପଡ଼ିବ ଯେ ସ୍ନାନ କରିକି ଉଠିବ ତା ଦେହରେ ପଡ଼ିବ ସେ ଲୋକ ଆସିକି ପୁଣି ସ୍ନାନ କରିବେ ସେ ସବୁ ଜଗନ୍ନାଥ ମିଶ୍ରଙ୍କ ଆଗରେ କରିବେ ଆଜ୍ଞା ଆପଣଙ୍କ ପୁଅ ଏମିତି ହଇରାଣ କରୁଛି ଆମେ ବାରମ୍ବାର ଗଙ୍ଗା ସ୍ନାନ କରିକି ଉଠିକି ଆସୁଛୁ କିନ୍ତୁ ମହାପ୍ରଭୁ ଏଭଳି ସଞ୍ଚରଣ କରନ୍ତି ଯାଇକି ସେଇ ଜାଗାରେ ପାଦକୁ ପିଟି ଗଙ୍ଗା ଜଳକୁ ଦିଅନ୍ତି ତାଙ୍କ ଶରୀରରେ ସେମିତି ଯିବାନି ମହାପ୍ରଭୁ ଚିନ୍ତା କରୁଥିଲେ କେତେ ଜନ୍ମ ଏମାନେ ତପସ୍ୟା କରିଛନ୍ତି କେବଳ ଗଙ୍ଗା ବେଳେ ଜନ୍ମ ହେବା ଦ୍ୱିତୀୟ ସୌଭାଗ୍ୟ ମୋ ଚରଣରେ ଗଙ୍ଗା ବାହାରିଛି ମୁଁ ସ୍ୱୟଂ ମୋ ଚରଣ ଜଳ ସହିତ ଗଙ୍ଗା ଜଳକୁ ବି ଦେଉଛି ନିଏ ବୁଝୁନାହାନ୍ତି ମୋ ବାପା ସାଙ୍ଗ ଯାଇ କମ୍ପ୍ଲେନ୍ କରିଦେବି ଠିକ୍ ଅଛି ମୁଁ କାଲି ଠାରୁ ବେଶୀ ବିଶ୍ୱାସ କରିବ ମହାପ୍ରଭୁ ଜାଣିଶୁଣି ଆହୁରି ହଇରାଣ କରିବ ଆଉ ସ୍ୱୟଂ କୁହନ୍ତି ମହାପ୍ରଭୁ ମୁଁ ଈଶ୍ୱର জানি না মো চরণ গঙ্গা জল আসছি কোন পবিত্র মনে করছো সেটা বার কিছু বর্ণনা আছে। বলে মহাপ্রভু প্রতিদিন গঙ্গা কু প্রণাম করতে আর গঙ্গা স্নান করতে। দ্বিতীয় কোন না তুলসী, তুলসী প্রদক্ষিণা করি, তুলসী প্রদক্ষিণা করি তুলসী জলদান ব্যবস্থা হিসেবে করছেন, তুলসী পূজা, তুলসী প্রদক্ষিণ, তুলসী জলদান। এবং তৃতীয় কোন মহাপ্রভু তৃতীয় করি বিষ্ণু গৃহে নমস্কার করি, বিষ্ণু গৃহে নমস্কার করি, সবেলাই ভোজনে শিলা গৌর হরি, সবেলাই ভোজনে দ্বিতীয় তুলসী প্রদক্ষিণ এবং জলদান, তৃতীয় বিষ্ণু প্রদক্ষিণ। ভগবান আপনি শিখছেন বিষ্ণু প্রদক্ষিণ প্রতিদিন মহাপ্রভু ঘরে যে স্বগ্রাম অনেক আজি অনেক মহাপ্রভু বিশ্বাসর মহাপ্রভুর পিতা জগন্নাথ বিশ্বাসর পূজিত স্বগ্রাম আজি অনেক চৈতন্য মঠ মহাপ্রভু প্রতিদিন সাধারণ বিষ্ণু পরিক্রমা নিজে বিষ্ণু শিখাউলে সাধক বৈষ্ণু হওয়া গেলে তো মহাপ্রভুর শিক্ষা গঙ্গা স্নান তুলসী পরিক্রমা জলদান মন্দির পরিক্রমা আষ্ণু প্রণাম আর প্রদক্ষিণ এবং তাপরে ভোজন। কিন্তু মহাপ্রভুঙ্কর জন ভক্ত ছিল পুণ্ডরিত বিদ্যানিধি, সে গঙ্গা ভগবান ভাবি বড় দেখ ইতি মহাদৃষ্টি মহত্ব ভক্তির সে মহত্ব ভাবনার হুয়ে মহত্ব ভাবনা ন আসলে নাম নাম প্রভুঙ্ প্রতি মহত্ব আমি নাম উচ্চারণ করুছি এতে সংসারে সবু যদি কল্যাণ কিছু হইপারে তোমার নাম রে ভাগবত পড়ুছি যদি মো সংসার সবু কিছু কল্যাণ থাকে তাহলে ভাগবত শ্রবণ হব ভাগবত পটল হব বৈষ্ণব সেবা করছি ভগবান সেবা করছি গুরুঙ্কর আদেশ মানে মহত্ব বুদ্ধি না সবু কিছু করুলে এটা যন্ত্র প্রতিমা হব তাকে আজ মেকানিকাল সব জিনিস মহত্ব বুদ্ধি গঙ্গা মহত্ব বুদ্ধি করুলে কুণ্ডলী করে দিয়ে রাতে গঙ্গা দর্শন কর গঙ্গা স্নান যে কদাবি কর আজ এক সম্প্রদায় বিষ্ণু সম্প্রদায় অনেক রামানুজাচার্য সম্প্রদায় কোণী ভক্ত গঙ্গা স্নান করা প্রভুঙ্কর চরণ দেবতা আমি স্নান করবু আমার পাদ রাশি লাগবে রামানুজ সম্প্রদায় কোণী বৈষ্ণু মানে চৈতন্য ভাগবত ফোলিওর পড়ুতি তার ভাবনাটা লেখা আছে রামানুজ সম্প্রদায়ের বৈষ্ণু মানে গঙ্গা স্নান করতে না কেবল জল আনি আসুক এত বড় সুন্দর ভাব পরিপুষ্ট সুন্দরী কে বিদ্যানিধি করেছিল তেমন গঙ্গার লোক মানে কুড়ি করতে দন্ত ধারণ করতে দিনবেলে সে যা দর্শন করতে কারণ দিনবেলে গেলে এগুলি দেখিনি দেখিলে গঙ্গা দেবীঙ্ প্রতি মোটর হীনভাব জানি মহত্ব বুদ্ধি রয়েছে সেখানে রাত্রে যাই দর্শন করি অদ্ভুত কথা চৈতন্য ভাগবত কৌশল বৃন্দাবন দশ ঠাকুর আগে অদ্ভুত কথা কম কী ভগবান পূজা পূর্বর সে প্রথমে গঙ্গা জল পান করি পবিত্র হলি তাপরে ভগবান সেবা করি আমি সে করি গঙ্গা জল পান করছি তা আচমন করছি গঙ্গা জল পকাউছি নাহলে গঙ্গা আহ্বান করছে তারপরে ভগবত সেবা করছি এটি সে কুচন্ তেল নিয়ম উদাগম সরবেন বিলাপ্য ভৃষাপন বারম্বার বারম্বার করুণ পূর্ণ ক্রন্দন কেবল শুভুছি সে স্থান গঙ্গা স্নান সমস্ত করে জল তর্পণ করছেন আপ্লুত হরিপাদাব্জ রজ সরি হরিঙ্কর রজ যে জল নদী শ্রেষ্ঠ গঙ্গা দেবী ডাউছেন সেই জলরে সে স্নান আদক দৌঁছেন সমস্ত পূর্বপুরুষ মানে কেউ কেউ মানুষ দৌঁছেন কে কে সেটি বর্তমান কৌছেন
তত্রাসীনাম কুরুপতি ধ্রুতরাশ্নম সহানুজন গান্ধারিণীম পুত্র শোকার্তা রুথাম কৃষ্ণঞ্জ মাধব।
ভগবান শ্রীকৃষ্ণ সেটি অনেক ভগবান, ভগবান না পূর্ব নিয়ে কৃষ্ণ শব্দ অর্থ ধ্রুব হয়েছিল, এটি কৃষ্ণঞ্জ মাধব না কৃষ্ণঞ্জ মাধব, মাধব কৃষ্ণ দ্রৌপদী ভগবান উপস্থিত অনেক তত্রাসীনম কুরুপতি ধৃতরাষ্ট্র সহানুজম। কুরুপতি ধ্রুত যুধিষ্ঠির মহারাজ তাঙ্কর সহ অনুজ অনুজঙ্ক সহ সেটি অনেক স্নান করে জলদান করছে, শিক্ষা হয়েছেন, সমস্ত বারম্বার ক্রন্দন করছেন, আর ক্রন্দন পুনঃ পুনঃ কেউ কেউ মানে ক্রন্দন করছেন, বিরাট করছেন তিন জনকর সাঙ্গে অন্বয় হয়ে গান্ধারী বৃথা কৃষ্ণাঞ্জ পুত্র শোকার্থা পুত্র শোকরে তিন জন কাঁদুছেন, গান্ধারী কাঁদুছেন সতী সাথী গান্ধারী সেটি যাই যায় কাহপাই কাঁদুচার শহে পুত্র দুর্জন কাঁদুছে এক অদ্ভুত করুণা করুণা দৃশ্য সেটি সব দুর্যোধন গুণ শহে পুত্র গুণ স্মরণ করি গান্ধারী কাঁদুছেন কুন্তি কুন্তি দেবী কাঁদুছি কিন্তু কুন্তি দেবী ক্রন্দন অন্য মানুষ ক্রন্দন ঠিক অলগা লা তাঁর বিড়াপ না কুন্তি দেবী কাহ কাঁদুছেন পুত্র শোকার কর্ণ কর্ণ কাঁদুছেন কিন্তু কর্ণর গুণকু কহিপার না কুন্তি দেবীঙ্কর জীবন এক সেই পরিস্থিতির এক সংঘর্ষ তাঁর হৃদয় সংঘর্ষ করছে গোটিয়ে দিকে লজ্জা আউ গোটি দিকে পুত্র স্নেহ দুজন সংঘর্ষ চালিয়েছে লজ্জাটা যে কেউ মা কহিব যুবতী অবস্থায় মু পুত্রকে জন্ম দিয়ে তুমি জন্ম দেওয়ার পূর্ব মু কর্ণকে জন্ম দিয়ে কথা কেমতি কহবে কে কে অনেক স্বয়ং মাধব অনেক গান্ধারী অনেক পঞ্চপুত্র মানে অনেক মানে অনেক পৃথাঙ্কর হৃদয়ে বিশাল বড় সংঘর্ষ চালিয়েছে কোন সংঘর্ষ না গোটিয়ে পক্ষের পুত্র স্নেহ টানুছি অন্য পক্ষের লজ্জা নারীর লজ্জাকে টানুছি কিন্তু কর্ণকে ভুলি পার্না কর্ণকে সমস্তে ভালো পাওয়া আর কৃষ্ণ হি স্পেশাল ভালো পাওয়া কৃষ্ণ কাহাতে কইপারে কারণ কৃষ্ণঙ্কর না কৃষ্ণ যেতবে কর্ণঙ্কর নাম তো শুনতি সুতপুত্র বলে কুহতি কৃষ্ণ পায়ে কর্ণঙ্কর নাম হচ্ছে রাধে না অন্তরে কৃষ্ণ বহু খুশি হচ্ছে ও যা রাধে রাধে সময় দিকে কুহতি রাধে বলে কে ডাক কৃষ্ণঙ্কর শোনা আছে যা হোক এই ঐশ্বর্য পুরীতে রাধা নাম কি জন নৌচন এটি প্রকৃত তাঁর দানশীলতা তাঁর লৌকিক এ হরিব আগে সেটি এপর্ষ কথা কথা যা বসিবা কথা আছে লোক লোক ধর্ম এত নিষ্ঠার পালন করছেন সত্যতা দান ধর্ম এত নিষ্ঠার পালন করছেন ভগবান বহু প্রীতি সংসারে সমস্ত আদর্শতা স্থাপন ভগবান করে দিয়ে যাই সব জীবন জন দান কিভাবে দান করা দরকার কর্ম দ্বারা প্রতিষ্ঠা করলে জন ধর্ম কিভাবে করা দরকার যুধিষ্ঠির মহারাজ দ্বারা করে দিয়ে গেলে ভগবান সব চাহছেন ও সত্য দয়া দান ধর্ম কৌশি প্রথা ভগবান কৌশি অঙ্গকে ভগবান ছেদন করে না ভিন্ন ভিন্ন ব্যক্তির ভিন্ন ভিন্ন রুচি গোটিয়ে গোটিয়ে অঙ্গ দ্বারা জন জন কৃতার্থ হয়েছে কিন্তু আমার হত ভাগ আমি এভাবে হত ভাগ আমি কৌশি অঙ্গ প্রতি দৃঢ় ভাবে জন যদি দয়াকে ধরে সে ভগবান পাইবে জন কেবল সত্য বোধে সে ভগবান পাইছে কারণ সত্যের অন্তিম লক্ষ্য হচ্ছে সত্যব্রত ভগবানই সত্যের বসে যেকোনো গোটিয়ে ধর্মকে আমি ধর্মর গোটিয়ে অঙ্গকে পালন করে প্রভু করিবার পৌঁছিবা রে গোটিয়ে দয়াকে ধরলে প্রভুকে পৌঁছে আমার জীবন এতে বিশৃঙ্খলিত উচ্ছৃঙ্খলিত জীবন আমি কৌশি ভক্তির অঙ্গ কথা কম কে ভক্তি অঙ্গ তো বহু মহান যাকে স্মরণ কলে মহত বৃদ্ধি করে পারে যায় ধর্মর গোটিয়ে অঙ্গকে আমি ধরিবা ইহা আমার জীবন ବୃଥା କ୍ରନ୍ଦନ କରୁଛନ୍ତି କାହା ପାଇଁ କର୍ଣ୍ଣ ପାଇଁ। ଗଭୀର ଜଳ ଭିତରେ ସମସ୍ତେ ଗଙ୍ଗା ଜଳ ଭିତରେ ପଛରେ ଅଛନ୍ତି ସମସ୍ତେ। ଦୁର୍ଯ୍ୟୋଧନ ଗାନ୍ଧାରୀ ଯେତେବେଳେ ମନ୍ତ୍ର ପଢା ଯାଉଛି ଶହେ ପୁତ୍ରଙ୍କର ଗାନ୍ଧାରୀ ପୁତ୍ର ସ୍ୱର୍ଗରେ କାନ୍ଦୁଛନ୍ତି, ସୁଥା ବି କାନ୍ଦୁଛନ୍ତି, କିନ୍ତୁ କହିପାରୁନା। ଧୀରେ ଧୀରେ ଜଳ ଭିତରକୁ ଯାଇକି ଯୁଧିଷ୍ଠିର ମହାରାଜଙ୍କ କର୍ମରେ କହୁଛନ୍ତି, ପୁତ୍ର ତୁମେ କର୍ମ ପାଇଁ ଜଳ ବାହାର କର। ଅଦ୍ଭୁତ କର୍ମର ନାମ ଶୁଣିଲେ ଦୁଇ ଜଣ ବହୁତ କ୍ରୋଧ କରନ୍ତି। ପ୍ରଥମ କ୍ରୋଧ ବ୍ୟକ୍ତି କିଏ? ଅର୍ଜୁନ। ଭଗବାନ ଟିକେ ପ୍ରଶଂସା କଲେ ଅର୍ଜୁନ ସହିତ ହେଇପାରନ୍ତି। ଆଉ ଦ୍ୱିତୀୟ ହଉଛନ୍ତି ଯୁଧିଷ୍ଠିର ମହାରାଜ। ସେ ଆମର କିଏ? ସେ କାହିଁକି ଜଳ ବାହାର କରେ? ଆଉ କୁନ୍ତୀଙ୍କ ମନରେ ପଡ଼ିଯାଉଛି ସମ୍ପୂର୍ଣ୍ଣ କର୍ଣ୍ଣଙ୍କର ଜୀବନ ଚଳି ମୁଁ କିଭଳି ତାଙ୍କୁ ଅନାଥ କୋଉ ତାର ଦୋଷ ଥିଲା। ମୁଁ ପେଟିକା ଭିତରେ ତାଙ୍କୁ ଜଳରେ ଭସିଲା ବେଳେ ଗୋଟିଏ ପତ୍ର ଲେଖିଦେଇଥିଲି, ଯିଏ ଶିଶୁଟିକୁ ପାଇବ ସେ ତାର ଲାଳନ ପାଳନ କରିବ। ରାଧା ନାମକ ଜଣେ ମା ସେ ପାଇଥିଲେ, ତାକୁ ପାଳନ କରିଥିଲେ, ସେଥିପାଇଁ ତାଙ୍କ ନାମ ହେଲା ରାଧୀ। ମହାଭାରତ ଯୁଦ୍ଧ ପୂର୍ବରୁ ଯାଇଥିଲେ ବି କୁନ୍ତି କହିଥିଲେ ମା ଏ କର୍ଣ୍ଣ ତୁମେ ମୋର ପୁତ୍ର, ଯୁଦ୍ଧ କରଣି ତୁମ ଭାଇଙ୍କ ବିରୁଦ୍ଧରେ, ମୁଁ ସହାୟ କରିପାରିବି। ମୁଁ କୌଣସି ମା ସହାୟ କରିପାରିବ ତାର ଦୁଇ ପୁତ୍ର ଭିତରେ ସଂଘର୍ଷ ହବ? ମୁଁ ସହାୟ କରିପାରିବି, ମୁଁ ମାତୃ ବସ୍ତ୍ରତାରେ କହୁଛି, ମୁଁ ଧର୍ମ ଦୃଷ୍ଟିରୁ କହୁନି, ମୁଁ ଯୁଦ୍ଧ ଦୃଷ୍ଟିରେ କହୁନି, ମୁଁ ବିଜୟ ଦୃଷ୍ଟିରେ କହୁନି, ମୋର ମାତୃ ସ୍ନେହ କହୁଛି ତୁ ଭାଇ ବିରୁଦ୍ଧରେ ଯୁଦ୍ଧ କର। କହିଲେ ମା ଏଇଟା ମୋତେ ଜଣେଇବାକୁ ମୋର ବହୁତ ବିଳମ୍ବ ଭାଇ, ବହୁତ ସୁନ୍ଦର ଲାଗେ କର୍ଣ୍ଣଙ୍କର ଜୀବନ ଚଳି, ବଡ ନୀତି ବାପା ଯେଉଁମାନେ ନୀତିଜ୍ଞ ହେବେନି ସେମାନେ ଧର୍ମଜ୍ଞ ହେଇପାରିବେନି, ଯେଉଁମାନେ ଧର୍ମଜ୍ଞ ହେବେନି ସେମାନେ ଭକ୍ତିମାନ ହେଇପାରିବେ। ଦେଖନ୍ତୁ ଯେଉଁମାନେ ନୀତିଜ୍ଞ ସେମାନେ ଧର୍ମଜ୍ଞ, ସେମାନେ ଭକ୍ତି ଭକ୍ତିମାନ। କର୍ଣ୍ଣ ପ୍ରତି ବହୁତ ପ୍ରଭୁ ପ୍ରସନ୍ନ ଥିଲେ। ମା ମୋତେ ଜଣେଇଲା ବହୁତ ଡେରି ହେଇଗଲା, ବ୍ୟସ୍ତ ହୁଅନି, ଆପଣଙ୍କର ପଞ୍ଚପୁତ୍ର ହେଇଗଲେ, ଯଦି ଅର୍ଜୁନଙ୍କର ମରଣ ହୁଏ ମୁଁ ପଳେଇବ, ତୁମର ପାଞ୍ଚ ହେଇଗଲେ, ଆଉ ମୁଁ ମରିଯା ମୋ ପାଇଁ କାହିଁକି ଚିନ୍ତା କରୁଛ, ତୁମର ପାଞ୍ଚଟି ପୁତ୍ର। ଏଭଳି ଏକ ସମାଧାନ ମାଙ୍କ ଆଗରେ ମାତୃ ସ୍ନେହକୁ ପରାଭୂତ କରିଦେଲେ କର୍ଣ୍ଣ। ଏ ଛୋଟ କଥା ନାହିଁ ଆଜ୍ଞା, ଗୋଟିଏ ଦୃଷ୍ଟିର ନୀତିକୁ ସେ ଉତ୍ପାଦ ସୃଷ୍ଟି କରି ନୀତିର ଆଦର୍ଶକୁ ଦେଖି ମାତୃ ସ୍ନେହକୁ ପ୍ରଶମିତ କରିଦେଲେ। ମା ତୁମେ ବିଚାର କରି କହ ମୁଁ କଣ କରିବି, ସ୍ୱର୍ଗ ଦୁର୍ଯ୍ୟୋଧନ ଦେଇଛି, ଆଉ ତୁମେ କଣ ଚାହୁଁଛ ପାଣ୍ଡୁ ବଂଶରେ ମୁଁ ଜଣେ ସଂସାର ଦୃଷ୍ଟିରେ ଏକ ଘୃଣ୍ୟ ବ୍ୟକ୍ତି ହେବି? କୁନ୍ତି ଦେବୀ ଖୁସି ହେଇଗଲେ, ବା ମୋ ପୁତ୍ର ନୀତିଜ୍ଞ ଠିକ ଅଛି। ଭଗବାନଙ୍କୁ କୁନ୍ତି ଦେବୀ ଲୁଚି ଲୁଚି କହିଥିଲେ, ମହାଭାରତ ପ୍ରସଙ୍ଗ ସବୁ ଅଛନ୍ତି ଛୋଟ ଛୋଟ ପ୍ରସଙ୍ଗ, ଆଉ ମହାରାଜା କଥା ବି ଶୁଣିଛି କିଛି ଲୁଚି ଲୁଚି ଲୁଚି। ଯେତେବେଳେ ଗଲେ କଣ ହବା ପାଇଁ? ଶାନ୍ତିଯୁକ୍ତ ହବା ପାଇଁ ଭଗବାନଙ୍କୁ ଡାକି କୁନ୍ତି ଦେବୀ ପୃଥା ଆଜି ଯିଏ କାନ୍ଦୁଛନ୍ତି ପୁତ୍ର ସରକାର, ପାଞ୍ଚ ପୁତ୍ର ଥିଲେ କିନ୍ତୁ କର୍ଣ୍ଣ ନଥିଲେ, ଜ୍ୟେଷ୍ଠ ପୁତ୍ର କର୍ଣ୍ଣ ନଥିଲେ। କୃଷ୍ଣଙ୍କୁ କହିଲେ, କେଶ ତୁମେ ଯାଉଛ ସଂଯୁକ୍ତ ପାଇଁ, ଯଦି ଦୁର୍ଯ୍ୟୋଧନ ନ ବୁଝେ ନା ଯୁଦ୍ଧର କୌଣସି ତୁମେ ପରିସ୍ଥିତି ଦେଖ, ମୋ ପୁତ୍ରକୁ ବୁଝେଇବ, କର୍ଣ୍ଣକୁ ବୁଝେଇବ, ମାତୃ ସ୍ନେହରେ ଭକ୍ତିଯୁକ୍ତ ହେଇଗଲେ ନା ସେ ଅଦ୍ଭୁତ ଜିନିଷ। ଜଣେ ଭକ୍ତର ମା ଜଣେ ମା ଭକ୍ତ ତା ଦେହରେ ଗୋଟେ ସ୍ନେହ ପୁତ୍ର ସ୍ନେହ ଅଦ୍ଭୁତ, ହେଲେ ମୁଁ ପୁଅକୁ ଟିକେ ବୁଝେଇବ, ସେ କଦାପି ମୋ ପାଣ୍ଡବମାନଙ୍କ ସହିତ ମୋ ପୁଅମାନଙ୍କ ସହିତ ଯୁଦ୍ଧ ନ କରୁ, ସିଏ ବି ପାଣ୍ଡବ, ସେ ପାଣ୍ଡବର ପୁତ୍ର, କାରଣ ମୁଁ ଯେହେତୁ ପାଣ୍ଡବ ମୁଁ ତାକୁ କଦାପି ସୂର୍ଯ୍ୟପୁତ୍ର ବୋଲି କହିପାରିବି, ମୁଁ ତ ପାଣ୍ଡବ ନା, ଆଉ ଏଇଟା ମୋର ଦୋଷ। ଦେଖ ପୁତ୍ର ସ୍ନେହରେ ଭଗବାନ ଜଗତକର୍ତ୍ତାଙ୍କ ନିକଟରେ ନିଜର ଚରିତ୍ର ବି କହିବ, କେଶବ କଣ ଜାଣନ୍ତି ଭଗବାନ ଅନ୍ତର୍ଜାଳ ଉପରେ ସବୁ ଜାଣନ୍ତି। କହିଲେ କୁହନ୍ତି ତୁମର ସେ ପୁତ୍ର କେବେ ହେଲେ? କୁହାଯାଇ ସେ ତୁମର କେବେ ପୁତ୍ର ହେଲା? ଲଜ୍ଜାକୁ ତ୍ୟାଗ କରି ସମସ୍ତଙ୍କ ଆଗରେ ଲଜ୍ଜା କରାଯାଏ, ଭଗବାନଙ୍କ ଆଗରେ କଣ ଲଜ୍ଜା କରାଯାଏ, ଭଗବାନ କଣ ନ ଜାଣିଛନ୍ତି କଣ ନ ଦେଖିଛନ୍ତି, ମନର ଅଧିଷ୍ଠାନ ମନ ତାଙ୍କର, ମନ ତ ସବ କରୁଛି ନା, ତାକୁ ସେ ଜାଣିଛି ଆଉ କଣ ଜାଣିଛି, ସାଧୁତ୍ଵ ଆମ ସାଧୁ ଆମ ମନକୁ ସେ ଜାଣିଛନ୍ତି, ଅସାଧୁର ମନକୁ ଜାଣିଛନ୍ତି, ସତୀର ମନକୁ ଜାଣିଛନ୍ତି, ଅସତୀର ମନକୁ ଜାଣିଛନ୍ତି, ତାଙ୍କୁ ତ ଲୁଚିବା କଣ ଦରକାର ଅଛି, କୁଥିଲେ ବି ଖୋଲିକି କହିଦେଲେ କେଶ ଅସ ଏଇଭଳି ପରୀକ୍ଷା କରି ଦୁର୍ବାସାଙ୍କର ବରକୁ ଏଇଭଳି କର୍ଣ୍ଣକୁ ଜନ୍ମ ଦେଇଥିଲି, କିନ୍ତୁ ଆଜି ସମାଜ ସମ୍ମୁଖରେ କହିବା ପାଇଁ ମୋର କୌଣସି ମୁଖ ନାହିଁ, ତୁମ ସମ୍ମୁଖରେ କହି ତୁମେ କଣ ନ ଜାଣ, ପୁତ୍ରକୁ ଟିକେ ବୁଝେଇବ, କିନ୍ତୁ ଦୁର୍ଯ୍ୟୋଧନ ନ ବୁଝିଲା ପରେ ଡାକିଲେ ଆଣିଲା ହସ୍ତ ହସ୍ତକୁ ଧରି ଡାକି ଦେଲି, ବୋଲେ କର୍ଣ୍ଣ ମୋର ଟିକେ କଥା ଆସିବ, ଦେଖ ତୁମେ ହଉଛ ଖାଣ୍ଡ ତୁମେ କରକ ନୁହେଁ, ହସିଲେ ବହୁତ ସୁନ୍ଦର କଥା କହିଲ, ମୁଁ ଜାଣିଛି ଆ ପୂର୍ବରୁ, କିନ୍ତୁ ମନେ ରଖ ଆପଣ କଣ ଚାହୁଁଛନ୍ତି, ଆପଣ କଣ ଚାହୁଁଛନ୍ତି ଏ ସିଂହାସନରେ ଦୁର୍ଯ୍ୟୋଧନ ବସ ବୋଲି, ଯଦି ଆଜି ଯୁଧିଷ୍ଠିର ମହାରାଜ ଜାଣନ୍ତି ମୁଁ ତାଙ୍କର ଭାଇ ବୋଲି, ଆଜି ଯଦି ବି ଜାଣନ୍ତି ଆଉ ବିଜୟଶ୍ରୀ ଯଦି ମିଳେ ସେ ମୋତେ ଦେଇଦେବେ, ଚକ୍ରବର୍ତ୍ତୀ ରାଜା ମୋତେ ସେ କରିଦେବେ, କିନ୍ତୁ ମୁଁ ଏତେ ନୀତିଜ୍ଞ ମୁଁ ସେ ସିଂହାସନ ଭୋଗ କରିବିନି, ମୁଁ କାହାକୁ ଦେବି, ମୁଁ ଦୁର୍ଯ୍ୟୋଧନ, ଆପଣ କଣ ଚାହୁଁଛ ଏ ସିଂହାସନ କିଏ ବସିବ, ଜଣେ ନୀତିଜ୍ଞ ବ୍ୟକ୍ତି ସଂସାର କର୍ତ୍ତା ଭଗବାନଙ୍କ ମୁଖ ଗ୍ରହଣ କରେ, କୃଷ୍ଣ ମୋର ଗୋଟିଏ ଅନୁରୋଧ, ପାଣ୍ଡବମାନଙ୍କୁ କଦାପି କହିବନି ଯେ ମୁଁ ତାଙ୍କର ଭାଇ ଭାଇ, ମୋର ଗୋଟିଏ ପ୍ରାର୍ଥନା, ଦ୍ୱିତୀୟ ପ୍ରାର୍ଥନା, ଏ ମହାଭାରତ ଯୁଦ୍ଧରେ ମୋର ମତି ଧର୍ମରେ ରହିବ, ଭଗବାନ କୃତ୍ୟ କୃତ୍ୟ ହେଇକି ଆସିଲେ, ଏ କୁନ୍ତୀଙ୍କର ପୁତ୍ର ନା, ଭକ୍ତର ପୁତ୍ର ନା, ଅନ୍ୟାୟ ପାଖରେ ରହିଛନ୍ତି, ଅନ୍ୟାୟର ଧନରେ ପାଇ ଦେଉଛନ୍ତି, କିନ୍ତୁ ଭଗବାନ କଣ ମାଗୁଛନ୍ତି, ଏ ମହାଭାରତ ଯୁଦ୍ଧରେ ମୋର ମତି ଧର୍ମରେ ହିଁ ରହ, ଭଗବାନ ଯଥାସ୍ତ ଫେରିଲେ, ଆଉ ସେଇ କୁନ୍ତୀ ଆଜି ମନରେ ପଡ଼ିଯାଉଛି, ଯେତେବେଳେ ଅର୍ଜୁନ କିଭଳି ଭାବରେ ତାଙ୍କୁ ବଦ୍ଧ କରିଛନ୍ତି, ଭଗବାନ ବି କ୍ରମଣ କରୁଛନ୍ତି, ପରିସ୍ଥିତି ବାଧ୍ୟ ଥିଲେ, ଏଣେ ଅଭିଶାପ ବି ଲାଗିଛି ତାଙ୍କର, ଭଗବାନ ତ ବିଭିନ୍ନ ବିଭିନ୍ନ ଲୀଳା କରିଛନ୍ତି, ସେ ସମୟରେ କୁନ୍ତୀଦେବୀ କର୍ମ, କୁନ୍ତୀଦେବୀ କର୍ମରେ କହୁଛନ୍ତି ଯୁଧିଷ୍ଠିର ମହାରାଜ ପୁତ୍ର ଶୋକାର୍ଥା, ଗାନ୍ଧାରୀ ଦୁର୍ଯ୍ୟୋଧନଙ୍କୁ ଜଳ ଦେଉଛନ୍ତି, ଏ ଦୁର୍ଯ୍ୟୋଧନ ପାଇଁ ପୁତ୍ର ଶୋକ, କୁନ୍ତୀ କର୍ଣ୍ଣ ପାଇଁ, ତେଣୁ ପୁତ୍ର କର୍ଣ୍ଣ ପାଇଁ ଜଳଦାନ କର, ନା ସେ କିଏ, ନା ସେ ମୋର, ସେ ତୁମର ବଡ଼ ଭାଇ, ନା ମା ଆଗରୁ ମୋତେ କାହିଁକି ହେଲନି, ଦେଖ ଆଜି ପୁତ୍ର ସ୍ନେହ ଜିତିଗଲା ଲଜ୍ଜା, ସଂସାର ଯେତେ ବସ୍ତୁ ଅଛି ନା, ମା ସ୍ନେହ ଗୋଟେ ବହୁତ ବଡ଼ ଜିନିଷ, ଭକ୍ତ ମା ସ୍ନେହ ମହାପୁରୁଷ ପାଇଁ କରେ, ଜାହ୍ନବୀ ଜନନୀ ମୋର ଦୁଇ ସମାସ ସମସ୍ତଙ୍କ ପାଇଁ ଏଇ ଜିନିଷ ଲାଗୁ ହେବନି, ମହାପ୍ରଭୁ କହୁଛନ୍ତି ମୋର ମା ଆଉ ଜାହ୍ନବୀ ସେ ଜଗତ ମାତା, ଆମ ମାନଙ୍କର ଜଗତ ମାତା କି, ଜଗତ ମାତାଙ୍କ ପ୍ରତି, ଜଗତର ମାତା ପ୍ରତି, ଦେବକୀଙ୍କ ପ୍ରତି, କୌଶଲ୍ୟାଙ୍କ ପ୍ରତି ପ୍ରଭୁଙ୍କର ଯେଉଁ ଭାବ, ସଚୀ ମାତାଙ୍କର, ପ୍ରଭୁ ବିଶ୍ୱମଙ୍ଗ ସଚୀ ମାତାଙ୍କ ପ୍ରତି ସେଇ ଭାବ, ସେଇ ଭାବ କହିଲେ ବାବା ମୁଁ ଟିକେ ଜଳ ଦିଅ, କହିଲେ ମା ଏ କଥା ଆଗରୁ କାହିଁ କହିଲନି, କାରଣ ମୁଁ ଯେତେବେଳେ ଦେଖେ ନା କର୍ଣ୍ଣଙ୍କୁ, ତାଙ୍କର ପାଦ, ତାଙ୍କର କର୍ଣ୍ଣଙ୍କୁ, ତାଙ୍କର କଣ୍ଠସ୍ୱର, ମୋତେ ଲାଗେ ଇଏ ଆମ ସମ୍ବନ୍ଧ ହେଇଛି, ମୁଁ ତୁମକୁ କେବେ ପଚାରିଛି, ମାନେ ଆଜି ମୁଁ ଜାଣିଲି ସେ ମୋର ଭାଇ ବୋଲି, ଅତି ସୁଖରେ ଗଙ୍ଗା ଜଳ ଧରି ବିଳାପ କରି କର୍ଣ୍ଣଙ୍କର ନାମରେ ଜଳଦାନ କଲେ, କିନ୍ତୁ ମାଙ୍କ ପ୍ରତି ତାଙ୍କର ଗୋଟେ ବହୁତ ସମଗ୍ର, ମାଙ୍କ ପାଇଁ ସମଗ୍ର ନାରୀ ସମାଜ ପ୍ରତି ତାଙ୍କର ଅନ୍ତରରେ କ୍ଷୋଭ ଆଶା, ମା ଆମ ଆଜି ଠୁ ଅଭିଶାପ ଦେଉଛି ସମଗ୍ର ନାରୀ ସମାଜକୁ, ସେମାନେ ଅନ୍ତରରେ କୌଣସି ଯେତେ ଗୁରୁତ୍ୱପୂର୍ଣ୍ଣ ଗୁହ୍ୟ କଥା ହେଲେ ସେମାନେ ଅନ୍ତର ରଖିପାରିବେ ପ୍ରକାଶ କରି, କାରଣ ମୋ ଜୀବନରେ ଏ ମହାଭାରତ ଯୁଦ୍ଧରେ ମୋର ଜ୍ୟେଷ୍ଠ ଭାଇ ବଦ୍ଧ ହେଇଛନ୍ତି, ଏଇଟାକୁ ଆପଣ ଜାଣିନାହାନ୍ତି, କଣ ମା ହେଇଛି ମୁଁ ନାରୀ ସମାଜକୁ ଅଭିଶାପ ଦେଉଛି, ସେ ଅଭିଶାପ ଆଜି ବି ଅଛି, କାରଣ ଧର୍ମରାଜଙ୍କର ଅଭିଶାପ, କୌଣସି ଗୁରୁତ୍ୱ କଥାକୁ ସେମାନେ ରଖିପାରିବେ, ସେ ସଜ ଗଲା ପରେ ପୃଥ ମୁଥା କାଟୁଛନ୍ତି ଆଉ କିଏ କାଟୁଛନ୍ତି କୃଷ୍ଣ ଏହା ଦ୍ରୌପଦ୍ୟା ପ୍ରତି ବିନ୍ଧ୍ୟାଦୟ ପାଞ୍ଚ ପୁତ୍ର ପାଇଁ କାନ୍ଦୁଛନ୍ତି କୃଷ୍ଣ ପଦରେ ସୁଭଦ୍ରା ବି ଗୁହିଆ କୃଷ୍ଣ ପଦରେ ସୁଭଦ୍ରା ବି ଧରାଯାଏ ସୁଭଦ୍ରା କାହା ପାଇଁ କହିଛନ୍ତି ପୁତ୍ର ତସ୍ୟା ଅଭିମନ୍ୟୁ ଇତି ନାମ ପୁତ୍ର ସ୍ତ୍ରୀ ଅଭିମନ୍ୟୁ ପାଇଁ କାନ୍ଦୁଛନ୍ତି ଏକ କ୍ରମର ରୋଳ ଉଠୁଛି ସେଠି କ୍ରମର ରୋଳ ଉଠୁଛି ଆଉ ସମସ୍ତେ କାନ୍ଦୁଛନ୍ତି ଭଗବାନ ଶ୍ରୀକୃଷ୍ଣ ଦେଖିଲେ ଏଇ ସମୟରେ ଧୈର୍ଯ୍ୟ ହରିଲା ହେଲା ପାଣ୍ଡବ ପୌରବଂଶରେ ଯେଉଁ ଯେଉଁମାନେ ଉପସ୍ଥିତ ଥିଲେ ସମସ୍ତେ କାନ୍ଦୁଛନ୍ତି ମାତୃ ସ୍ନେହରେ କନ୍ଦନ ପୁତ୍ରର ସ୍ମରଣ ପୁତ୍ରର ଗୁଣକୁ ସ୍ମରଣ କରି କଣ କରାଯିବ ଭଗବାନ କହିଲେ ଏଇ ସମୟରେ ଧୈର୍ଯ୍ୟ ହରିଲା ହେଲା ମୁନିମାନଙ୍କ ସହିତ ଭଗବାନ ବର୍ତ୍ତମାନ ସାନ୍ତ୍ୱନା ଦେବେ ସାନ୍ତୟାମାସ ମୁନି ହତ ବନ୍ଧୁ ସୁଚାର୍ପିତା ଭୂତେଷୁ କାଳସ୍ୟ ଗତି ଦର୍ଶୟନ୍ ଦର୍ଶୟନ୍ ପ୍ରତିକ୍ରିୟା ଭୂତେଷୁ କାଳସ୍ୟ ଗତି ଦର୍ଶୟନ୍ ପ୍ରତିକ୍ରିୟା ଜୀବ ଉପରେ କାଳର ଗତିର ପ୍ରତିକ୍ରିୟା ଅପ୍ରତିକ୍ରିୟା ଅନିବାର୍ଯ୍ୟ କାଳ ଏଭଳି କାଳର ଦୁଇଟି ଜିନିଷକୁ ସୌପାଜୀ ମହାରାଜ ଲେଖିଛନ୍ତି ବହୁତ ସୁନ୍ଦର କର୍କଟ ପିତା ଆମ ଭୀଷ୍ମଦେବଙ୍କ ଚରିତ୍ରରେ ଜଣେ କେହି କାଳର ଚାଲ ଆଉ ଜାଲ ରୂପାନ୍ତ ନୋ ୱାନ୍ ସୁଡ୍ ବି ଡିଷ୍ଟର୍ବ ବାଇ ଦି ଟ୍ରିକ୍ ଅଫ୍ କାଳ ଲେଖିଛନ୍ତି ଟାଇମ୍ ଫ୍ୟାକ୍ କାଳର ଚାଲରେ କେହି ଭୟ କରିବା ଉଚିତ ନୁହେଁ କେହି ବିଚଳିତ ହେବା ଉଚିତ ନୁହେଁ କାଳର କାମ ସେୟା ଅପ୍ରତିକ୍ରିୟା ନୂଆ ପ୍ରତିକ୍ରିୟା ତା ପ୍ରତିକ୍ରିୟା କେହି କରିପାରିବେ ନାହିଁ ଭଗବାନ ବୁଝାଉଛନ୍ତି ମୁନି ବି ସାନ୍ତୟାମାସ ବ୍ୟାସ ଭୌମ ମୁନିମାନେ ଏମାନେ କନ୍ଦନ କରୁଛନ୍ତି ଗଙ୍ଗା ଜଳରେ ସମସ୍ତେ କନ୍ଦନ କରୁଛନ୍ତି ତାଙ୍କୁ ବୁଝାଉଛନ୍ତି କେଉଁ ଉପଦେଶ ଦେଇ ବୁଝୁଛନ୍ତି ନା କାଳର ଗତି କାଳ କଣ କରିବ କଣ ନ କରିପାରେ କାଳ ଏମିତି କିଛି ଶକ୍ତି ଅଛି ଯାହା କାଳ ନ କରିପାରେ କାଳ ପଚନ୍ତି ଭୂତାଣି କାଳ ସହରଚେ ପ୍ରଜା କାଳ ହିଁ ସୃଷ୍ଟି କରୁଛି କାଳ ହିଁ ସଂହାର କରୁଛି କାଳ ସୃଷ୍ଟି ସୁଜାଗ୍ରତି କାଳ ହିଁ ଦୁରତିକ୍ରମ ଶୋଇଥିବା ଲୋକ କାଳ ହିଁ ଉଠାଉଛି କାଳ ହେଉଛି ଅତିକ୍ରମ ଆଉ ସୁନ୍ଦର ପ୍ରବଚନ ଦେବେ ସଚିବ ସଚିବ ଦ୍ୱାରା ବଡ ବଡ ସୁନ୍ଦର ମନ୍ତ୍ରୀ ଥିଲେ ବି କାଳକୁ ଜୟ କରିବା ମନ୍ତ୍ର ଔଷଧାଦି ସାମାଧି ଉପାୟ ସାମାଧି ଉପାୟ ଦ୍ୱାରା ମନ୍ତ୍ର ଦ୍ୱାରା ବୁଦ୍ଧି ଦ୍ୱାରା କାଳ ଅତିକ୍ରମ କରିବ ଅପେକ୍ଷା କରିବାକୁ ପଡିବ କାଳ କେତେବେଳେ ମୋତେ ଅନୁକୂଳ କାଳ ସବୁ କିଛି କହିପାରିବି ଭଗବାନଙ୍କର ଶକ୍ତି କାଳ ଆଗରେ ମଥା ନହିବାକୁ ପଡିବ ବୁଦ୍ଧିମାନ ଲାଗୁଛି ମଥାକୁ ନହିବ କାଳ ଆଗରେ ମଥା ନହିବାକୁ ପଡିବ ଏଇଟା ଆମ ଭୀଷ୍ମ ଏ କଥା ମୁଁ ଆଗରୁ କହିଥିଲି ପୁଣି ସ୍ମରଣ କରାଯାଉଛି ଆମର ସ୍ମରଣ ଏଇଟା ଆମ ଭୀଷ୍ମ ଯୁଧିଷ୍ଠିର ମହାଦେବ କହିଲେ ନଦୀ ତୀରରେ ବିଶାଳ ବିଶାଳ ବୃକ୍ଷ ପୋଡ଼ି ଯାଉଛନ୍ତି ଜଳସ୍ରୋତରେ କିନ୍ତୁ ନଦୀ ଗର୍ଭରେ ରହିକି ଗୋଟିଏ ଛୋଟିଆ ବୃକ୍ଷ କେବଳ ତାର ସମୟ ବିନାଶ ହେଉଛି ଦେଖିଛନ୍ତି ନା ମହାନଦୀ ଭିତରେ ଫୁଲ ଫୁଟିଛି ସେ ଗଛ ଗଛ ପୁରୁଣା କଣ ତାକୁ କୁହାଯାଏ ଆପଣମାନେ ଜାଣିଥିଲେ ଘାସି ଆସିଲ ବେତ ସିଏ ନଦୀର ମଝି ଗର୍ଭରେ ଗର୍ଭରେ ରହି ସ୍ରୋତ ଦ୍ୱାରା କିଛି ହଉନି କିନ୍ତୁ ତଟରେ ଥିବା ବୃକ୍ଷ ପୋଡ଼ି ଯାଉଛନ୍ତି ବିଶାଳ ବିଶାଳ ବୃକ୍ଷ ଯାହାର ଆଧାର ବହୁ କିନ୍ତୁ ଗର୍ଭ ଭିତରେ ରହି ନଦୀର ସ୍ରୋତର ଗର୍ଭ ଭିତରେ ରହି ନଦୀର ଗର୍ଭ ଭିତରେ ରହି ସ୍ରୋତର ସମ୍ପୂର୍ଣ୍ଣ ଯୋଉଠି ପ୍ରତିକ୍ରିୟା ଅଛି ସେ ରହୁଛି କାହିଁକି ସେ ମଥାକୁ ନଇ ରହୁଛି ଜଳ ଅଧିକ ହେଲା ମଥାକୁ ନଇ ଦେଲା ଜଳ ଚାଲିଗଲା କୁମ୍ଭୀର କିନ୍ତୁ ଏ କୂଳ ରହିକି ପ୍ରତିକ୍ରିୟା ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ସ୍ରୋତରେ କାଳର ସ୍ରୋତରେ ଯେ ଆମେ ପ୍ରତିବନ୍ଧକ ସୃଷ୍ଟି କରିବା କାଳ ରଖିବ ନା କବାଟ ମଥା ନହିଁ ବାହାରେ କାହା ଦ୍ୱାରା ମଥା ନହିବେ ସଂସାର ଆଗରେ ସେ ତ କାଳର ଗ୍ରସ୍ତ ହେଉଛନ୍ତି ନା ଯିଏ କାଳଗ୍ରସ୍ତ ନୁହନ୍ତି ଯୋଉ ହରି ହରିଙ୍କର ନା ସାଧୁ ଗୁରୁଙ୍କ ମଥା ନହିଁ ବାହାର କରିବେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ଭକ୍ତିମାନ ଠାକୁର ସେ ଭଜନ ଲେଖିଲେ ନା
ଆସିଅଛି ନାଥ, ତୁମାର ତୁମାର ଧାମ ମୋତେ ଲଇ ସନ୍ନା, ପ୍ରଭୁ ମୁଁ ଆସିଛି ଅନାଥ ଏଇ ବର୍ତ୍ତମାନ ସଂସାର କାଳା, ହଁ କେଜାନି କି ବୋଲି ତୁମାର ଧାମ ମୋତେ ଲଇ ସନ୍ନା, ତୁମେ ଦୟା ମୁଁ ମୋଠାରେ ଯଦି ନଈ ନେଇ ପାରିବା ତାହେଲେ କାଳ ଅତିକ୍ରମ କରିବା। ଭଗବାନ ସେ ପ୍ରଭୁଚନ୍ଦ ଦଉଥିଲେ ଗାନ୍ଧାରୀ ଏ ମା କୁନ୍ତୀ ଦ୍ରୌପଦୀ ସୁଭଦ୍ରା କାହିଁ କମ ଦାମ କରୁଛ, ମୁନିମାନେ ବୁଝାଉଛନ୍ତି ଭୂତିଶୁ ଜୀବମାନଙ୍କ ଉପରେ କାଳର ପ୍ରତିକ୍ରିୟା ନ, କାଳର କାର୍ଯ୍ୟ ନ, ପ୍ରତିକ୍ରିୟା କେହି ତାକୁ ଅଟକେଇ ପାରିବେନି, ମୁନିମାନେ ବୁଝାଉଛନ୍ତି କାଳର କ୍ରିୟା ଆଉ କାଳର ଗତି ଦୁଇଟାକୁ ରୋକି ହବ, ଗତି ବି କାଳ ଭିନ୍ନ। ଏବେ ଶରୀର ସୁସ୍ଥ ଅଛି, କଣ ଅସୁସ୍ଥ ଅଛି, ଏବେ ମନ ଠିକ ଅଛି, ସେ କାଳ ମନକୁ ଭଲ କରିବାର, ସିଏ ଆଜି ଶତ୍ରୁ କରୁଛି, ସେ ଆଜି ଶତ୍ରୁ କରିଦେଉଛି, ଗୋଟେ ସୁନ୍ଦର କଥା ହିଁ କହିଛନ୍ତି ବକ୍ସି ଦର୍ଶନୀ ତାଙ୍କ ଟିକାର ଲେଖିଛନ୍ତି। କଣ କଣ ବୁଝାଉଥିଲେ ଋଷିମାନେ, ବଡ ବଡ ନୀତିଶାସ୍ତ୍ର ଆଣି ବୁଝାଉଥିଲେ, ଭଗବାନ ହିଁ ବୁଝାଉଥିଲେ, ମାଧବ ହିଁ ବୁଝାଉଥିଲେ, କଣ ବୁଝାଉଥିଲେ ନା ସମୁଦ୍ରାଜତ ରଥା, ସମୁଦ୍ରାଜତ ରଥା ଭାତ ଯାହା ସୁ ପ୍ରିୟବ୍ରତ, ଯାହାଙ୍କର ରଥ ଚକାରେ ସମୁଦ୍ର ଆଜି ହେଇଛି ସେ ଦେବତ କାହାନ୍ତି, ବୁଝାଉଛନ୍ତି ଏମାନଙ୍କୁ, ସେମାନେ ଚାଲିଯାଇଛି ସମୁଦ୍ର ଅଛନ୍ତି, ସେ ଚାଲିଯାଇଛି। ଅଦର୍ଶନ ଗଥ ଭାଗି ରକ୍ଷା ତେନ ଭାଗି ରଥ, ଆଜି ଗଙ୍ଗା ଅଛନ୍ତି କିନ୍ତୁ ଗଙ୍ଗାକୁ ଯିଏ ଆଣିଥିଲେ ଭଗୀରଥ କାହାନ୍ତି, କାହିଁକି ମା ତୁମେ ପୃଥା କାହିଁକି କଙ୍କନ କରୁଛ, କାହିଁକି କୃଷ୍ଣା କଙ୍କନ କରୁଛ, ଯିଏ ଆଣିଥିଲେ ଗଙ୍ଗାକୁ ସେ ଗଙ୍ଗା ଅଛନ୍ତି, ତାଙ୍କୁ ଜଳରେ ତୁମେ ଠିଆ ହେଇଛ କିନ୍ତୁ ଭଗୀରଥ ଅଛନ୍ତି, ତାଙ୍କୁ ବି ଯିବାକୁ ପଡ଼ିବ। ଆଜି ସମୁଦ୍ର ଅଛନ୍ତି କିନ୍ତୁ ସମୁଦ୍ରକୁ ଯିଏ ସୃଷ୍ଟି କରିଥିଲେ ପ୍ରିୟବ୍ରତ ଅଛନ୍ତି, ସମସ୍ତଙ୍କୁ ଯିବାକୁ ପଡିବ, କାହାର ଗତି ସମସ୍ତେ ଯିବାକୁ ପଡିବ, ଯିଏ ଆଗେ ଚାଲିଥିଲା ସେ ଭାଗ୍ୟବାନ। ମହାରାଜ ଗୋଟେ ସୁନ୍ଦର ଉଦାହରଣ ଦେଉଛନ୍ତି, ଯେପରି ଆମକୁ ଯିବାକୁ ପଡିବ କଟକରୁ ଭୁବନେଶ୍ୱର ଯିବାକୁ ପଡିବ, କଟକରୁ ଦିଲ୍ଲୀ ଯିବାକୁ ପଡିବ, ଟ୍ରେନରେ କାହିଁକି ଯିବା, ବସ୍ରେ କାହିଁକି ଯିବା, ଫ୍ଲାଇଟ୍ରେ ପଡ଼ିଲେ ଭଲ ଶୀଘ୍ର ଯିବା ପାଇଁ ସମସ୍ତେ ବ୍ୟାକୁଳ ନା, ଆମକୁ ତ ଯିବାକୁ ପଡିବ ନା, ଯେତେ ଶୀଘ୍ର ସରଳ ନଷ୍ଟ ହେଇଯିବ ଭଲ, ଯେତେ ଶୀଘ୍ର କାଳ ନେଇଯିବ ଭଲ, କାରଣ ଏ ସ୍ଥାନରେ ବୋଲି ଯଦି ସବୁ ସମୟରେ ସମସ୍ଥିତିରେ ରହିକି ମନଟାକୁ ସକ୍ଷମ କରିବା ତ ସହଜ ବିଷ୍ଣେ, ଯେତେ ଦିନ ସତ୍ସର୍ଗରେ ମନ ଲାଗି ଯାଇଛି ସେଇ ସମୟ ଭିତରେ ସରଳ ନଷ୍ଟ ହେଇଗଲେ ଭଲ, କାରଣ ତ୍ରିପୁର ସ୍ଥାନ ନେଇକି ଆଜି ମନ ଠିକ ଅଛି କାଲି ଯେ ମନ କଣ ହେଇଯିବ, ତେଣୁ କାଳ ଅନୁକୂଳ ଥିଲାବେଳେ ମନ ଯେତେବେଳେ ହରିଚରଣରେ ଅଛି ସେତେବେଳେ ଯେମିତି ସେ ପ୍ରାର୍ଥନା କରିଥିଲେ କୃଷ୍ଣ ସୋଧି ଅପଦ ପନ୍ଦରେ ପନ୍ଦା ପଞ୍ଜରାମ ଅଦ୍ୱୈବ ଶବ୍ଦ ଲଗେ, ଆଜି ଅଦ୍ୱୈ ଶବ୍ଦ ଆଜି ଲାଗିପାରିବ ତତ୍କ୍ଷଣ ଅଦ୍ୱୈବ ଏଇ ମୋ ପ୍ରାର୍ଥନା ସମୟ, ଅର୍ଥାତ୍ ନା ଏଇ ଶ୍ଲୋକ ବୋଲୁ ବୋଲୁ ମନ ଭୁଲ ହେଇଗଲେ, ଅଦ୍ୱୈବ ଶବ୍ଦର ଅର୍ଥ ଯଦି ପୁରା ଶେଷ ଅର୍ଥ ନେଇଯାଏ ମୁଁ ଏଇ ସ୍ତୁତି କରୁଛି, ମୋ ସ୍ତୁତି ସରିନଥିବ କୃଷ୍ଣ ଚାଲିଯାଏ, କାରଣ କାଳ ବର୍ତ୍ତମାନ ପୂର୍ଣ୍ଣ ମୋର ଅନୁକୂଳରେ ଅଛି, କାଳ ଭୂତ ଉପରେ କଣ ପ୍ରତିକ୍ରିୟା କରିବ କିଛି କହିପାରିବେ, ଏଥିପାଇଁ ବ୍ୟସ୍ତ ହେବା ଉଚିତ ନାହିଁ। ଜିନ ଗ୍ରାମାଦି ରଚନା କୃତା ସୁପି ପୃଥୁ ନୃପ, ଯିଏ ଆଜି ଗ୍ରାମାଦି ରଚନା କରିଥିଲେ ସେ ପୃଥୁ ରାଜା କାହାନ୍ତି, ବୁଝୁଛନ୍ତି ମୁନିମାନେ ଭଗବାନ ବୁଝୁଛନ୍ତି ପୃଥୁ ରାଜା ଅଛନ୍ତି, ପୃଥିବୀର ପୃଥୁ ରାଜା ବିଖ୍ୟାତ ଯଦି ଗ୍ରାମ ଆଦି ସହର ଆଦି ସବୁ ବସେଇଥିଲେ ସିଏ ଆଜି ନାହାନ୍ତି। କାଳେ ନା ଦର୍ଶନ ଯାତା କା କଥା ଅନ୍ୟ ନୃଡ଼ କାଳ ଏମାନଙ୍କୁ ଅଦର୍ଶନ କରିଦେଇଛି, ତାଙ୍କ ବସ୍ତୁ ଅଛି କିନ୍ତୁ ସିଏ ନାହିଁ, ଗଙ୍ଗା ଅଛି ଭଗୀରଥ ନାମ ଭଗୀରଥ ନାମ, ସମୁଦ୍ର ଅଛି ପ୍ରିୟବ୍ରତ ନାମ, ଗ୍ରାମ ଅଛି ପୁରା ଅଛି ପୃଥୁ ନାମ ଯିଏ ବସେଇଥିଲେ, କାଳ ତ ଏମାନଙ୍କୁ ଅଦର୍ଶନ କରିଦେଲା, ଆମ ଭଳିଆ ଲୋକ କଥା କଣ କା ଅନ୍ୟ ଜଣା ଅନ୍ୟମାନେ କଥା କଣ କହିବା, ଏଭଳି ସୁନ୍ଦର ସୁନ୍ଦର ଉପଦେଶ ତାଙ୍କୁ ବୁଝାଉଛନ୍ତି। ଏବଂ ହସ୍ତିନାପୁରକୁ କୁରୁକ୍ଷେତ୍ର ହସ୍ତିନାପୁର ଯାଇଥିଲେ, ବର୍ତ୍ତମାନ ଗଙ୍ଗାରେ ସ୍ନାନ କରି ଜଳଦାନ କରି ଫୁଣି ଫେରିଲେ ଭଗବାନଙ୍କ ଚାରି ମାସ ହେଇଗଲେ, ଭଗବାନ ଚାହିଁଲେ ମୁଁ ଅତି ଶୀଘ୍ର 100 ଅଶ୍ୱମେଧ ଯଜ୍ଞର ଫଳ କୀର୍ତ୍ତି ଯଶ ତାର ପ୍ରଭାବକୁ ମୁଁ ସ୍ୱର୍ପ ଯଜ୍ଞର ଯୁଧିଷ୍ଠ ମହାରାଜ ଦେଇଦେବି, ଯୋଜନା ଭଗବାନଙ୍କର ଯୋଜନା, ଆମ ଜୀବନରେ ବିଫଳତାର ଏଇ ହେଉଛି ଯାହା କହନ୍ତି କ'ଣ କୁହାଯିବ ବିଫଳତାର ଏଇଟା ହେଉଛି ଦ୍ୱାର। ଆମର ଯୋଜନା ଅଛି, ପାଣ୍ଡବମାନଙ୍କର ଯୋଜନା କିଛି ନଥିଲା, କୌଣସି ଯୋଜନା ନଥିଲା, ଯେ ବଣରେ ଜନ୍ମ ବଣରେ ବାସ କଲେ ଶେଷରେ ତାଙ୍କୁ ମିଳିଲା ସିଂହାସନ, ପୁଣି ବଣକୁ ଚାଲିଗଲେ। ଯୋଜନା ବିହୀନ ଜୀବନ, ଯୋଜନା କାହା ନା କାହା ଉପରେ, ପୂର୍ଣ୍ଣ ଭଗବାନଙ୍କ କୃପା ଉପରେ ତାଙ୍କର ଯୋଜନା ଥିଲା। ଯାହା ପ୍ରଭୁ କରିବେ, ଯାହା ପ୍ରଭୁ କରିବେ। ଭଗବାନ ଆଜି କାଳେ ଯୁଧିଷ୍ଠ ମହାରାଜଙ୍କୁ ଏଇ କହିବେ, ଆପି ଏତେ ଜୀବ ତାଙ୍କ ପାଇଁ ହତ୍ୟା ହୋଇଛନ୍ତି। ଯୁଧିଷ୍ଠ ମହାରାଜଙ୍କର ଅଭିମାନ ବି ସେଇଟା ଥିଲା। ୟାପରେ ଆସିବ ପିତାମ ବିଷ୍ଣୁ ଯେବେ ଆରମ୍ଭ ହେବ ପଞ୍ଚସ୍ତୁତି କରେ, ସେ ନିଜେ ବି କହିବେ ହଁ ଏ ଯଜ୍ଞ ସେ ଆମ କରିଛନ୍ତି ମୋର ପ୍ରାସ୍ତୁତି। ଭଗବାନ ଜାଣନ୍ତି ଯୁଧିଷ୍ଠ ମହାରାଜଙ୍କୁ ସମାଜ ଲୋକମାନେ କହିବେ, ଭଗବାନ ତା ଆଗରୁ ଯୋଜନା କରିଦେଉଛନ୍ତି। ଭଗବାନ କଣ ଯୋଜନା କରୁଛନ୍ତି, ଶତ୍ରୁ ସ୍ୱରାଜ୍ୟ ଅଜାତ ଶତ୍ରୁ ସ୍ୱରାଜ୍ୟ କିତ ଛଳନାରେ ତାଙ୍କ ରାଜ୍ୟକୁ ନିଆଯାଇଛି। ପାଣ୍ଡବମାନଙ୍କ ପ୍ରତି ସବୁ ଛଳନା କରାଯାଇଛି, ଛଳନା ଦେଇଯାଇଛି କପଟରେ। କପଟ ପନ୍ଥାର ବିଜୟ ବିଜୟ ନୁହେଁ, କାରଣ ଅନ୍ତିମ ବିଜୟ ସରଳତା ରୁହେ, କପଟତା ରୁହେ। କିନ୍ତୁ କପଟର ରାସ୍ତାଟା ଅତି ଶୀଘ୍ର ତୀକ୍ଷ୍ଣ, ବିଜୟ ଦ୍ୱାରଦେଶରୁ ଗଲା ବୋଲି ଜଣାପଡ଼େ। କପଟ ରାସ୍ତା ସେୟା, କିନ୍ତୁ ବିଜୟ ଯେମିତି ଆପଣ ଦେଖିଛନ୍ତି ନା କ୍ରିକେଟ କ'ଣ ଏଟା ଫୁଟବଲ ଖେଳିଲା ବେଳେ ଖେଳାଳି ବଲ୍ଟାକୁ ଧରିକି ଯାଉଛି ଗୋଲ୍ ପୋଷ୍ଟ ପାଖରେ, ଗୋଲ୍ କରିବାଟା ହେଉଛି ଗୋଟ କଥା, ସମସ୍ତେ ଚକି ଯିବେ। ଆଉ କ'ଣ ସେଟା କିପର କହିବି, ଗୋଲ୍ କିପର ସେ ବି ଲେଟି ହେଇ ରହିବ ନା, ସବୁ ପ୍ରୋଗ୍ରେସ କରିଗଲେ ବି ଏଣ୍ଡ ପଏଣ୍ଟ ବହୁତ ଗୁରୁତ୍ୱ। କପଟି କପଟ ରାସ୍ତା ଜଣାପଡ଼େ ହଁ ଏବେ ଚାଲିଲେ ମୁଁ ସକ୍ସେସ ହେଇଯିବି, କିନ୍ତୁ ଲାଷ୍ଟ ପଏଣ୍ଟରେ ହିଁ ଦେଖିଥାଏ। କିନ୍ତୁ ସରଳତାର ସବୁବେଳେ ହାରି ହାରି ଯାଉଛି, ପାଣ୍ଡବ ବାହ୍ୟ ଦୃଷ୍ଟି ସବୁବେଳେ ହାରି ହାରି ଯାଉଛନ୍ତି। ଲାଷ୍ଟ ସମୟରେ ଆପଣ ଦେଖିଥିବେ ଖେଳବେଳେ କେମିତି ବି କିଛି ପଏଣ୍ଟ ନଥିବ, ସେ ଲୋକ ଠିଆ ହେଇଗଲେ ଗୋଟା ବଜେଇଦେବ ଲାଷ୍ଟ ଗୋଲକିପର ଏପଟ ସେପଟ ହେଇଗଲା ଗୋଲ। ବହୁ ପରିଶ୍ରମ କରି କପଟ ରାସ୍ତାରେ ଯାଇ ବିଜୟ ହାସଲ କରିବା, ବହୁ ବିନା ପରିଶ୍ରମରେ ସବୁ ଲୋକ ବିଜୟ ପାଇବେ, ପାଣ୍ଡବମାନେ ତା ପ୍ରମାଣ। ତାଙ୍କ ରାଜ୍ୟକୁ ଠକେଇକି ତାଙ୍କର ନିଆଯାଇଥିଲା, ଅନ୍ୟାୟ ତାକୁ ଆଣିଲେ କିଏ ଭଗବାନ ସାଧ ହେଇଥିବା ଖାଲି ଆଣିଲେଣି ତାକୁ ଅଜାଣତ ସୂଚନ କରିବେ। ଭଗବାନଙ୍କର ଗୌରବ ପ୍ରତି ଦ୍ୱେଷ ଭାବ ଥିଲା, କାହିଁକି ନା ଭକ୍ତ ଦ୍ୱେଷ ଦୁର୍ଯ୍ୟ କାରଣ ଯୁଧିଷ୍ଠିର ମହାରାଜ ତାଙ୍କୁ ଦୁର୍ଯ୍ୟୋଧନ ଘଟିନଥିଲା, ଅଜାଣତ ଶତ୍ରୁ କଦାପି ଶତ୍ରୁତ ହବା ଚାହୁଁନା, କୁହନ୍ତି କଥା ପଡ଼ିଲେ ଶତ୍ରୁତ ହବ ତାଙ୍କର ଧର୍ମ ଯୁଦ୍ଧ ହେବା ଶତ୍ରୁତ ହବ। କିନ୍ତୁ ଭଗବାନ ବୈଷ୍ଣବ ଅପରାଧ ଭକ୍ତ ଅପରାଧ ଉପରେ ଜାବୁଡ଼ିକି ରହିଥିଲେ, କିନ୍ତୁ ପୂର୍ଣ୍ଣ ଶତ୍ରୁ ଉପରେ ରହିଥିଲେ। ଘାତ ହେଇଥିବା ଅଜାତ ଶତ୍ରୁ ସ୍ୱରାଜ୍ୟ କି ତୁ ଦେଇଥିଲେ, ଆଉ ଘାତ ହେଇଥିବା ଅଶୋକ ରାଜ୍ୟ ଖଚ ସ୍ପର୍ଶ କଥା ଯେଉଁଦିନେ ଖଚ ସ୍ପର୍ଶ ଦ୍ରୌପଦୀର କେଶକୁ ସ୍ପର୍ଶ କରାଯାଇଥିଲା, ସେଠି କେତେ ଜଣ ବସିଥିଲେ, ବିଶାଳ ବଡ଼ ସଭା ଥିଲା, ମହାଭାରତ ବର୍ଣ୍ଣନା ଜଣାପଡ଼ିଛି। 400,000 ଲୋକ ଯେଉଁଠି ବସିପାରିଥିଲେ, ରାଜାମାନଙ୍କୁ ଡାକିଥିଲା, ଦେଖ ମୋର ଲାଷ୍ଟ ବିଜୟ ହବ, ଏଇ ବିଜୟରେ ମୁଁ ପାଣ୍ଡବମାନଙ୍କୁ ବାହାର କରିକି ମୁଁ ହିଁ ସିଂହାସନ ଗ୍ରହଣ କରି 400,000 ଲୋକଙ୍କୁ ବସିଥିଲେ। କିନ୍ତୁ କଚ କ୍ଷତା ଯେଉଁ କଚକୁ ଦ୍ରୌପଦୀଙ୍କର ଯେଉଁ ଅଗ୍ରପୂଜ୍ୟ ବେଳେ ରାଜସୂୟ ଯଜ୍ଞରେ ଯେଉଁ ଦ୍ରୌପଦୀଙ୍କର କେଶ ପବିତ୍ର ମନ୍ତ୍ର ଗଙ୍ଗା ଜଳ ଦ୍ୱାରା ସିକ୍ତ ହୋଇଥିଲା, ସେଇ କେଶକୁ ଧରିଲେ ଦୁଃଶାସ ଭଗବାନ ଯେତେବେଳେ ବିଶ୍ୱନାଥ ଚତୁର୍ଥୀ ଟୀକା କରୁଛନ୍ତି ଭଗବତ ଗୀତାରେ, ତମେ ଏ ବହୁ କରୁ ମୁଁ ପୂର୍ବରୁ ଅର୍ଜୁନ ମାରିସାରିଛି, ନିମିତ୍ତ ମାତ୍ର ହବ ସବ୍ୟ ସାରିଛି, କିନ୍ତୁ ଖାଲି ନିମିତ୍ତ ହୁଅ। ବିଶ୍ୱନାଥ ଚକ୍ର ଠାକୁର କହୁଥିଲେ ପୂର୍ବ କଦା କେବେ ଆପଣ ତାଙ୍କୁ ମାରିସାରିଛନ୍ତି, କେବେ ତାଙ୍କ ଆଳୁ ନେଇ ନା ଦ୍ରୌପଦୀ ଦ୍ରୌପଦୀ ଅପରାଧ ସମୟ ହେବ ମୟି ଏତତ୍ ନିହତ। ଦ୍ରୌପଦୀର ଅପରାଧ ସମୟରେ ମୁଁ ଏ 400,000କୁ ମାରିଦେଇଛି। 64 କୋଟି ସୈନ୍ୟ ରହିଲେ ନା ଆଉ ଅବଶିଷ୍ଟ ସୈନ୍ୟ କେମିତି ମାରିଲେ ଭଗବାନ ଭଗବାନ ମାରିଦେଇଛନ୍ତି। ଏମାନେ କେବଳ କଣ୍ଢେଇ ଭଳି ରହିଥିଲେ, ପିତାମ ଭୀଷ୍ମ କହୁଛନ୍ତି ତାଙ୍କ ସ୍ତୁତିରେ। ଭଗବାନ ଅର୍ଜୁନକୁ କିଭଳି ବିଜୟ ହେଉଛି ତାଙ୍କର ମନରେ ପଡ଼ିଯାଉଛି। ବିଷମ ସତ୍ୟ ବଚ ସେନା ଆୟୁର ଉଭୟ ମଧ୍ୟ ରଥେ ସ୍ଥାପିତ ବଚ ସିଧା ସ୍ୱାମୀ ସେ ବିଚାର କରୁଛନ୍ତି। ଉଭୟ ସେନା ମଧ୍ୟରେ ମୋ ରଥକୁ ରଖ, ଭଗବାନଙ୍କ ଆଦେଶ ଅର୍ଜୁନଙ୍କର ଆଦେଶ ପାଇବା ମାତ୍ର ଭଗବାନ ରଥକୁ ନେଇ କେଉଁ ଠିଆ ଦେଲେ ଆଜ୍ଞା, ଯେଉଁଠି ଦ୍ରୋଣ ଅଛନ୍ତି ଯେଉଁଠି ଭୀଷ୍ମ ଅଛନ୍ତି ତାଙ୍କର ଆଗରେ ଠିଆ କରିବେ, କାହିଁକି ମୁହଁଟା ଅଧିକା ଆସୁଛି। ଆଉ ପିତାମ ଭୀଷ୍ମ କହୁଛନ୍ତି ପ୍ରଭୁ ସରସ୍ୱତୀ ସହିତ ମୁଁ ଜାଣିଛି ଆପଣ ଅର୍ଜୁନ କେମିତି ବିଜୟ ଦେଉଥିଲେ, ସେ 400,000 ଲୋକଙ୍କର 25% ତାଙ୍କ ଆୟୁଷ ପଳେଇ ଯାଇଥିଲା, ଆଉ ଅବଶିଷ୍ଟ ଯେତିକି ଲୋକ ଥିଲେ ନା ଆପଣ କାଳ ଦୃଷ୍ଟିଆ କେବଳ କାଳ ଦୃଷ୍ଟିରେ ସମସ୍ତଙ୍କୁ ଚାହୁଁଛନ୍ତି। ଆଉ ଆମମାନଙ୍କୁ କେମିତି ହବ, ଆମର ଆୟୁ କେମିତି ହରଣ କରିଥିଲେ ନା ଅଶୋକ ଦ୍ରୋଣ ଅର୍ଜୁନ ଇଏ ହଉଛି ଦ୍ରୋଣ ଅର୍ଜୁନ କଣ ଚିହ୍ନାନ୍ତି ଦ୍ରୋଣ କିଏ ଅଶୋକ ଭୀଷ୍ମ ଅଶୋକ ଯେତିକି ଅତିରଥି ତାଙ୍କୁ ଅଶୋକ ଅଶୋକ ଅର୍ଜୁନ କଣ ଚିହ୍ନାନ୍ତି ପିତାମ ଭୀଷ୍ମ ବା ମୋର ସେଇ ବିଜୟ ସଖାରଙ୍କ ନିକଟରେ ମୋର ମତି ରହୁ ଅନ୍ତିମ ସମୟରେ ବିଜୟ ମୋର ପ୍ରିୟ ଶିଷ୍ୟ ଅର୍ଜୁନକୁ ଯେ ବିଜୟ କରିଥିଲେ ସେ କିଭଳି ବିଜୟ ଦେଇଥିଲେ ନା ଆୟୁ ହରଣ କରିଥିଲେ ପ୍ରାପ୍ତ ହରଣ କରିଥିଲେ ମୋର ପ୍ରାପ୍ତ ବି ହରଣ କରିଥିଲେ ସେ କହୁଛନ୍ତି ଅଶୋକ ଭୀଷ୍ମ ଅଶୋକ ଦ୍ରୋଣ ଅଶୋକ କର୍ଣ୍ଣ ଅଶୋକ କୃପା ଏଇଭଳି କାଳ ଦୃଷ୍ଟିରେ ସମସ୍ତଙ୍କୁ ସମସ୍ତଙ୍କର ଆୟୁଷ ଭରଣ କରିଥିଲେ ସେ କଥା ଏଠି କହୁଛନ୍ତି। ଅଶୋକ ରାଜ୍ୟ ସେ ରାଜାମାନେ ଅସଂସ କାହିଁକି ନା ସେମାନେ ଦୁର୍ଯ୍ୟୋଧନକୁ ସପକ୍ଷ କରିଛନ୍ତି, ଜଣେ ଅନ୍ୟାୟକୁ ସପକ୍ଷ କରିଛନ୍ତି, ଜଣେ ଭକ୍ତ ବିରୋଧୀକୁ ସପକ୍ଷ କରିଛନ୍ତି। ଆଉ କଚ ସ୍ପର୍ଶ କଥା ଜଣେ ନାରୀର କେଶକୁ ଧରିବାର ଅଧିକାର କେବଳ ଅନ୍ୟ ଜଣେ ନାରୀ ସଖୀ ଅଛି ଅଲଗା ନାରୀର ବି ନାହିଁ। ଯଦି କେହି ନାରୀ ଗୋଟେ ନାରୀର କେଶକୁ ଧରିକି ଆକର୍ଷଣ କରିବ ଅପରାଧ ଲାଗେ କ୍ରୋଧରେ ସଖୀର ଅଛି ମାର ଅଛି ସ୍ନେହରେ ସ୍ୱାମୀ ସ୍ପର୍ଶ ପରପୁରୁଷ କେବେ ସ୍ପର୍ଶ କରିପାରିବେ। କୃଷ୍ଣଙ୍କ ଯେଉଁ ଟୀକାର ରଚନା କରିଛନ୍ତି ଯେ ରାଜସୂୟ ଯଜ୍ଞ ତାଙ୍କର ଜଳ ତାଙ୍କର କେଶ ପବିତ୍ର ଜଳରେ ସିକ୍ତ ହୋଇଥିଲା, ପବିତ୍ର ଜଳରେ ଅଭିମନ୍ତ୍ରିତ ହୋଇଥିଲା ସେ କେଶ। ଦ୍ରୌପଦୀଙ୍କର କେଶକୁ ଦୁଃସାହସନ ଧରିବ ସବୁ ଆୟୁଷ ଅଛ ତାଙ୍କର କ୍ଷୟ ଆଉ କଣ ହେଇଥିଲା ତାଙ୍କର ଗୋଟେ ଶ୍ଳୋକରେ କହୁଛନ୍ତି ସ୍ତ୍ରୀ ଭି ଉତ୍ତମ କଳ୍ପକୈ ଯଦ୍ଦଶା ପାବନଂ ଦିକ୍ଷୁ ସତମନ୍ୟୋଇବ ତନୋତି। ଇନ୍ଦ୍ରଦେବ 100 ଅଶ୍ୱମେଧ ଯଜ୍ଞ କଲାପରେ ଜଣେ 100 ଅଶ୍ୱମେଧ ଯଜ୍ଞ କଲାପରେ ଇନ୍ଦ୍ର ପଦକୁ ଜାଣିଲେ, କିନ୍ତୁ 3ଟି ଅଶ୍ୱମେଧରେ ଅଶ୍ୱମେଧ ଯଜ୍ଞରେ ଉତ୍ତମ କଳ୍ପ ଦିଏ ଦାନ ମନ୍ତ୍ର ଭୋଜନାଦି ଯଜ୍ଞାଦି କର୍ମ ଏତେ ସୁନ୍ଦର ଭାବରେ କରିଥିଲେ 3ଟି ଯଜ୍ଞରେ 100ଟି ଯଜ୍ଞର ଯଶ କୀର୍ତ୍ତୁ ଗତି କରିଦିଏ। ମୁଁ ଭକ୍ତ ବଡ଼ ଏଠି ଶବ୍ଦ ଅଛନ୍ତି ଦେଖିଲେ ପୂର୍ବ ଶ୍ଳୋକରେ ଅଜାତ ଶତ୍ରୁ ଆପଣ କୁହନ୍ତୁ କେହି ଅଜାତ ଶତ୍ରୁ ହେଇପାରିବେ? ଜଣେ ଟୀକାକାର ପ୍ରଶ୍ନ କରୁଛନ୍ତି ଲୋକେ ହି କସ୍ୟଚିତ୍ ମିତ୍ରାଣି ସୁଜସ କୀର୍ତ୍ତି ଶତ୍ରୁ ଅପଦେଶ କୀର୍ତ୍ତି ଭଗବାନଙ୍କ ବିରୁଦ୍ଧରେ ବି ଲୋକ ଅପଦେଶ କରୁଛନ୍ତି କେହି କେହି ଏଇ ସଂସାର ଲୋକଙ୍କର ଜଣେ ଗୋଟିଏ ଲୋକର କୀର୍ତ୍ତନ କରୁଛନ୍ତି ତାର ଗୁଣକୁ କୀର୍ତ୍ତନ କରୁଛନ୍ତି ଆଉ ଜଣେ ସେଇ ଲୋକର ଦୋଷ କୀର୍ତ୍ତନ ତେଣୁ ଯୁଧିଷ୍ଠିର ଅଜାତ ଶତ୍ରୁ କିଭଳି
ଯୁଧିଷ୍ଠିର ଯୁଧିଷ୍ଠିର କିଭଳି ଅଜାତ ଶତ୍ରୁରେ ତାର ଉଦାହରଣ ଦେଉଛନ୍ତି, ତସ୍ୟ ତୁ ଭଗବତ କୃପାୟ ଅଜାତ ଶତ୍ରୁତ୍ୱ ଅପଦେଶ ନୈବ ଅଭୂତ କିନ୍ତୁ ଯଶ ଭଗବାନଙ୍କର କୃପା ନହେଲେ ସଂସାର କାହାକୁ ଆପଣ ବନ୍ଦ କରିବେ। ଆଜି ପର୍ଯ୍ୟନ୍ତ ରାମଚନ୍ଦ୍ର ମହାପ୍ରଭୁଙ୍କର ଭଗବାନ ଶ୍ରୀକୃଷ୍ଣଙ୍କର ଦୋଷ ଲୋକ ଗାଉଛନ୍ତି, ଦୋଷ ନ ପାଇଲେ ଆଉ କିଛି ତିଆରି କରିକି ଦୋଷ କାମ କରିଦେଉଛନ୍ତି, କିନ୍ତୁ ତସ୍ମାତ୍ ଭଗବତ କୃପାୟ ଅଜାତ ଶତ୍ରୁତା ଭଗବାନ ଯୁଧିଷ୍ଠିର ମହାରାଜଙ୍କୁ ଏଭଳି କୃପା କରିଥିଲେ ସମସ୍ତେ ତାକୁ କେହି କହୁନଥିଲେ ଯେ ଯୁଧିଷ୍ଠିର ମହାରାଜ ଆମକୁ ଶତ୍ରୁ ଉପରେ ଏମିତି ଘାତନ ଦେଖିଛନ୍ତି ବା ଆମକୁ ମାରିଛନ୍ତି, ଏ ଭଗବାନଙ୍କର ପରିଣତି। ତେଣୁ ଭଗବାନ କ'ଣ କରୁଛନ୍ତି, ସମଗ୍ର ବିଶ୍ୱ ତାଙ୍କୁ ଅଜାତ ଶତ୍ରୁ ବୋଲି ପ୍ରତିଷ୍ଠିତ କରି ଯାଜୈତ ଅଶ୍ୱମେଧ ତ୍ରିଭି ଉତ୍ତମ କାଲ୍ପକେ ତିନୋଟି ଅଶ୍ୱମେଧ ଉତ୍ତମ ଯଜ୍ଞ କରାଇଲେ ସେ ଯଜ୍ଞ କିଭଳି ନା ତଜସା ପାବନ ଦୀକ୍ଷ ଦଶ ଦିଗରେ ସମସ୍ତେ କୀର୍ତ୍ତି କେବଳ ଯଶଦାନ କରୁଥିଲେ କାହାର ଯୁଧିଷ୍ଠିର ମହାରାଜ ଦଶ ଦିଗରେ ଶତମନ୍ୟ ଆତ୍ମନତି ଇନ୍ଦ୍ରଙ୍କର ଯଜ୍ଞ ଯେଭଳି ସ୍ୱଭାବ ତାଙ୍କଠୁ ସମସରେ ଟିକାକାର ସୁନ୍ଦର କଥା ଲେଖିଲେ ଯଥା ବାମନ ଇନ୍ଦ୍ରଜୋଷ ବିସ୍ତୃତ ବିସ୍ତୃତ ବା ତଥା ଶ୍ରୀକୃଷ୍ଣ ବି ଯୁଧିଷ୍ଠିର ସେ ଦଶ ବିସ୍ତୃତ ବା ଯେଭଳି ଭଗବାନ ବାମନ ଦେବ ତାଙ୍କ ଭାଇ ପ୍ରତି କେତେ ସ୍ନେହ ଇନ୍ଦ୍ରଙ୍କ ସାନ ଭାଇ ନା ବାମନ ଭୂପେନ୍ଦ୍ର ସବୁବେଳେ ଆଜି ବି ଚିନ୍ତା କରୁଛନ୍ତି ଇନ୍ଦ୍ର ଏତେ ଭୁଲ କରିକି ବି କାହିଁକି ଆଜି ପୂଜିତ କାହିଁକି ତାଙ୍କର ଯଶୋଦାନ କରାଯିବ ଭଗବାନ ତାଙ୍କ ସପକ୍ଷରେ ଅଛନ୍ତି ବାମନ ଦେବ ସେ ସବୁବେଳେ ଜଣେ ମୋ ବଡ ଭାଇରେ ଯଶ ଭଗବାନ ସେଭଳି ଶ୍ରୀକୃଷ୍ଣ ସେଭଳି ମୋର ବଡ ଭାଇ କିଏ ଯୁଧିଷ୍ଠିର ତାଙ୍କର କୀର୍ତ୍ତି ସେ ବି ଜାଣୁଛି ସବୁବେଳେ କୀର୍ତ୍ତି ବଢିଆ ତଶ ପାବନ ଦୀକ୍ଷୁ ଚତୁର୍ଦ୍ଦିଗ ତାଙ୍କର ଯଶ ଆଉ ଦୁଇ ମିନିଟ କଥା ବିଶ୍ରାମ ଦିଅ ଲେଟ୍ ସାଢେ ସାତରେ ହେଉଛି ଦୁଇ ଘଣ୍ଟା ତ ମିନିମମ୍ କଥା ଏତିକି ଯଜ୍ଞ କରିକି ଭଗବାନ ଯୁଧିଷ୍ଠିର ମହାରାଜଙ୍କୁ କହିଲେ ଦେଖ ବିପଦର ପ୍ରାଚେରୀ ବିଶାଳ ପ୍ରାଚେରୀ ଦଣ୍ଡାୟମାନ ହେଇଗଲା ତାକୁ ଅତିକ୍ରମ କରି ପାଣ୍ଡମାନେ ପୁଣି ଏକ ସ୍ଥିତିକୁ ଆସିଛନ୍ତି ଅଶ୍ୱମେଧ ଯଜ୍ଞ ସରିଗଲା ଭଗବାନ ଚକ୍ରବର୍ତ୍ତୀ ଭଗବାନ ଚକ୍ରବର୍ତ୍ତୀ ରାଜା ରୂପରେ ଯୁଧିଷ୍ଠିର ମହାରାଜଙ୍କୁ ପ୍ରତିଷ୍ଠିତ କରିଦେଲେ ଆଉ ଯୁଧିଷ୍ଠିର ମହାରାଜ କହୁଛନ୍ତି ଦେଖ ଚାରି ମାସ ହେଇଗଲା ତ ରହିଗଲେଣି ଦୀର୍ଘ ଦିନ ହେଲା ରହିଗଲେ ମୁଁ କିଏ ଯିବି ଏତେ ବାତ୍ସଲ୍ୟ ଯୁଧିଷ୍ଠିର ମହାରାଜଙ୍କର ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଏକ ଅକ୍ଷ ହିଁ ସଂଜ୍ଞା ଆଗରେ ଅଛନ୍ତି ଭଗବାନ ରଥରେ ବସିଛନ୍ତି ତାହା ସହିତ ଭଗବାନଙ୍କ ପାଖରେ ଦୁଇ ଜଣ ସବୁବେଳେ ସଭା ପାଆନ୍ତି ସେ ଗୋଟିଏ ଶ୍ଳୋକ କଥା ବିଶ୍ରାମ ଦିଆଯିବେ ବ୍ୟାସଦେବାଦି ସମସ୍ତେ ଆଜି ପୂଜା କରୁଛନ୍ତି କି ପ୍ରଶ୍ନ କରିବାର ସେ କ୍ଷତିରେ ତାଙ୍କୁ କେମିତି ପୂଜା କରୁଛନ୍ତି ସେ ଜାଣନ୍ତି ସମସ୍ତେ କି ଭଗବାନ ପ୍ରତିପୂଜିତେ ଭଗବାନ ମଧ୍ୟ ତାଙ୍କୁ ପ୍ରଣାମ କରୁଛି ଭଗବାନ ମଧ୍ୟ ସମସ୍ତଙ୍କୁ ପ୍ରତି ପୂଜା କରୁଛନ୍ତି ଦ୍ରୌପଦୀ ମାନେ ସୁନ୍ଦର ଭାବାର୍ଥ ରଚନା କରିଛନ୍ତି ଅଲଦୋ ଲର୍ଡ ଶ୍ରୀକୃଷ୍ଣ ହାଜ୍ ଅଲୱେଜ୍ ଅଫର୍ଡ ଦି ରେସ୍ପେକ୍ଟ ଡ୍ୟୁ ଟୁ ଦି ସୁପ୍ରିମ୍ ଲର୍ଡ ଫ୍ରମ୍ ଅଲ୍ ରେସ୍ପନ୍ସିବିଲ୍ କ୍ୱାର୍ଟର୍ସ ସଂସାରରେ ଯେତେ ବଡ଼ ବଡ଼ ଉନ୍ନତ ସ୍ଥିତିର ଲୋକମାନେ ଅଛନ୍ତି ସମସ୍ତ ଦାୟିତ୍ୱ ସମ୍ପନ୍ନ ଉଚ୍ଚ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିମାନେ ବା ସମସ୍ତ ବୁଦ୍ଧିଜୀବୀମାନେ ଭଗବାନ ସମ୍ମାନ ଦିଅନ୍ତି ପରପୁରୁଷ ଭାବରେ ଦି ଲର୍ଡ ନେଭର ଡେଭିଏଟ୍ ଫ୍ରମ୍ ଦି କଷ୍ଟମରି ୟୁଜେସ୍ ବିଟୁଇନ୍ ଦି ଫୋର୍ ଅର୍ଡର୍ ଅଫ୍ ଦି ସୋସାଇଟି ଭଗବାନ କିନ୍ତୁ ବର୍ଣ୍ଣାଶ୍ରମ ଧର୍ମର ଯେଉଁ ସେତୁକୁ ପ୍ରତିଷ୍ଠା କରିଛନ୍ତି ତାକୁ ଅତିକ୍ରମ କର ଏମାନେ ମନେ ରୁଷି ମୋତେ ପରମପୁରୁଷ ଭାବରେ ପ୍ରତି ପୂଜା କରନ୍ତୁ ପ୍ରଣାମ କରନ୍ତୁ ମୁଁ ବି ତାଙ୍କୁ ପ୍ରଣାମ କରନ୍ତି ମୁଁ ଗୃହସ୍ଥ ଆଶ୍ରମରେ ଅଛି ମୁଁ ଗୃହୀ ବି ଭଗବାନଙ୍କୁ ଯେଉଁ ବର୍ଣ୍ଣାଶ୍ରମ ଧର୍ମର ଅଭିମାନ ଭଗବାନ ଧର୍ମ ଅଛନ୍ତି ଭଗବାନ ସବୁ ଶିକ୍ଷା ଦେଇଛି ପ୍ରଭୁପାଦ ସୁନ୍ଦର କଥା ଭାବ କରି ଜିନିଷ ଲେଖିଛନ୍ତି ଆମନ୍ତ୍ର ପାଣ୍ଡବପୁତ୍ର ସେ ନାୟକ ଉଦ୍ଧମ ସଂଯୁକ୍ତ ସାତ୍ୱିକୀ
ସନିନ୍ଦ୍ର ପୁତ୍ର ସେନନ୍ଦ୍ର ପୁତ୍ର ସାକ୍ଷୀ ଭଗବାନ ଦୁଇ ଜଣଙ୍କୁ ଆକର୍ଷଣରେ ରଖୁଥିଲେ। ମଣିଷ ଭଗବାନ ଶିଖାଉଛନ୍ତି ଦୁଇ ଜଣ ଅତି ପାଖରେ ରହିବା ଦରକାର। କେଉଁ କେଉଁମାନଙ୍କୁ ପାଖରେ ରଖିବ? ବୁଦ୍ଧିରେ ତୀକ୍ଷ୍ଣ ବଳରେ ବଳିଆ ସାକ୍ଷୀ ବହୁତ ବଡ ଯୋଦ୍ଧା ଆଉ ଉଦ୍ଧବ ବୃହସ୍ପତିଙ୍କର ଶିଷ୍ୟ ଭଗବାନଙ୍କର ଏତେ ବଡ ନିରଭିମାନ। ମୁଁ ଯଦି କିଛି ଜ୍ଞାନ ପାଇବି, ମୁଁ ତ ପାଠ ଏଇଠି ଉଜ୍ଜୟିନୀରୁ ପଢିଛି, କେଉଁଠି ଉଜ୍ଜୟିନୀରୁ ପଡ଼ିଛି, ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ପଡ଼ିଛି, ଏଇ ଭୁଲ ଉପରେ ପଡ଼ିଛି। କିନ୍ତୁ ଉଦ୍ଧବ ମୋଟ ବଡ ଜ୍ଞାନୀ, କାରଣ ସେ ବୃହସ୍ପତିଙ୍କର ଶିଷ୍ୟ ସ୍ୱର୍ଗରୁ ପାଠ ପଢିକି ଆସିଛି, କିନ୍ତୁ ମୋ ପାଖ ରହିବା ଦରକାର। ଉଦ୍ଧବଙ୍କୁ ପଚାରନ୍ତି ଭଗବାନ ଉଦ୍ଧବ ସଂଯୁକ୍ତ ହେଇ ସାତ୍ତିକି ଉଦ୍ଧବ ସହିତ ଯୁକ୍ତ ହେଇକି ରଥରେ ବସିଛନ୍ତି। ପ୍ରତିପୂଜ୍ୟ ପୂଜା ହେଇସାରିଲେଣି ମନ୍ଦିର ସିଂହ ସହିତ, ଆଉ ଭଗବାନ ପ୍ରଣାମ କରି ଆସି ରଥରେ ବସିଛନ୍ତି। ଏକ ଅକ୍ଷଣି ସୈନ୍ୟ ଉପସ୍ଥିତ ଅଛନ୍ତି, ରଥ ବର୍ତ୍ତମାନ ଦ୍ୱାରକା ଅଭିମୁଖେ ଯିବା ପାଇଁ ପ୍ରସ୍ତୁତ। ଏ ସମୟରେ ପୁଣି ଆସିବା ବିପଦର ସମୁଦ୍ର ଯେଭଳି ଢେଉ ସରେ ନା ଲହରି ସରେ ନା, ପାଣ୍ଡବମାନଙ୍କ ଜୀବନରେ ଗୋଟିଏ ପରେ ଗୋଟିଏ ଗୋଟିଏ ପରେ ଗୋଟିଏ ଭଗବାନଙ୍କୁ ସ୍ମରଣ କରିବା, ଭଗବତ ରସାସ୍ୱାଦନ କରିବା, ବିପଦର ସ୍ୱାଦକୁ ଆସ୍ୱାଦନ କରିବା ପାଇଁ ଭଗବାନ ସମୁଦ୍ରର ଢେଉ ଭଳି ଅବିଚଳିତ ଭାବରେ ପାଣ୍ଡବମାନଙ୍କର ଜୀବନକୁ ଗୋଟିଏ ପରେ ଗୋଟିଏ ବିପଦର ଢେଉ ଦେଇଛନ୍ତି। ଗନ୍ତୁ କୃତାମତି ବ୍ରହ୍ମାଣ୍ଡ ଦ୍ୱାରକା ରଥମାସ୍ତିତ ଉପଦେବେ ବିରାବନ୍ତି ଭଗବାନଙ୍କ ଅଦ୍ଭୁତ ଦୃଶ୍ୟ ଦେଖୁଛନ୍ତି। ଏକ ଅକ୍ଷୌଣୀ ସୈନ୍ୟମାନେ ଦଣ୍ଡାମାନେ ଅଛନ୍ତି, ସମସ୍ତେ କୃଷ୍ଣଙ୍କର ମୁଖକୁ ଚାତକ ଭଳି ଚାହିଁ ରହିଛନ୍ତି। ଜଣେ ନାରୀ ଧାଇ 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 କୁଳବଧୁ ଯେ ସୂର୍ଯ୍ୟ ଦେଖିଥାନ୍ତି, ବହୁ ବଡ ବିପଦ ଯଦି ଦଣ୍ଡାମାନଙ୍କ ଉପରେ ପଡ଼ିଛି। ଆସନ୍ତାକାଲି ଉତ୍ତରାଙ୍କର ସ୍ଥିତିରୁ କଥା ହିଁ ଆରମ୍ଭ ହେଲେ ସତଟା ପନ୍ଦର ସୁଦ୍ଧା ସମସ୍ତେ ଆସିବା ପାଇଁ ଚେଷ୍ଟା କରିବେ। ଠିକ୍ ସାଢ଼େ ସାତରୁ କୀର୍ତ୍ତନ, ସାତଟା ପନ୍ଦରରୁ ସାଢ଼େ ସାତରେ ସରି ଠିକ୍ ସମୟରେ ବିଶ୍ରାମ ଦେବା, ଦାମୋଦର ମାସ ସକାଳୁ ଉଠି ଦୀପ ଦେବା ଗ୍ରନ୍ଥରା ଶ୍ରୀମଦ ଭାଗବତ ଯେ କୁନ୍ତି ଦେବୀ ଗି ଜୟ ପ୍ରଭୁପାଳଜୀ ମହାରାଜ ଗି ଜୟ ଗୌର ନିତ୍ୟାନନ୍ଦ ପ୍ରଭୁ ଗି ଜୟ ଶ୍ରୀ ଗୌରବିନ୍ଦ ଗୋସ୍ୱାମୀ ଶ୍ରୀ ଗୁରୁଦେବ ଗି ଜୟ ସମ୍ବେଦ ବୈଷ୍ଣବ ଭକ୍ତ ବୃନ୍ଦ ଗି ଜୟ ନିତାୟ ଗୌର
Hari Rama, Hari Rama, Rama Rama, Hari Hari, Hari Krishna, Hari Krishna, Krishna Krishna, Hari Hari, Hari Rama, Hari ଆଉ ଗୋଟେ 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 ଆଉ ଗ